ହରିତୋଷଣ ବୃତ୍ତି ଯୋଉଟା ଜୀବର, ଜୀବ ବି କଦାପି ଜୀବ ଯେତେ ସୁନ୍ଦର ଭାବରେ କର୍ମ କଲେ ବି ସଂସାରରେ ସେ କେବେ ବି ସୁଖରେ ରହିପାରିବନି। ଭକ୍ତ ବି ଏଇଟା ମନେ ରଖିବା ଦରକାର। ଭକ୍ତ କୌଣସି ପ୍ରକାର ମାନସିକ ବିଚାରଧାରାରେ ଯେଉଁ ଆଡ଼ଜଷ୍ଟମେଣ୍ଟ ଯାହା କୁହାଯାଏ, କ'ଣ କୁହାଯିବ ଓଡ଼ିଆରେ, ତାକୁ ଖାପ ଖୁଆଇକି ଚଳିବାର ଯେଉଁ ବିଚାରଧାରା, ସେଇଟା ବି ଭକ୍ତ ରଖିବା ଉଚିତ ନାହିଁ। ମୁଁ ଆଡ଼ଜଷ୍ଟମେଣ୍ଟ କରିଦେଲେ କିଛି ଗୋଟେ ମୋର ପ୍ରୋବ୍ଲେମ୍ ସଲ୍ଭ ହେଇଯିବ ନାହିଁ। ଯେଉଁଠି ତୁମେ ଯାଅ ଯେତେ ପ୍ରକାର ଆଡ଼ଜଷ୍ଟମେଣ୍ଟ କର, ହରିତୋଷଣ ଭଗବାନ କୃଷ୍ଣ ତୋଷଣ ନ ହେଇପାରିଲା ଆମର କଦାପି କଲ୍ୟାଣ ହେବନି। ସ୍ଥିତି ଯାହା ଥାଉ, ତୁମେ ଗ୍ରସ୍ତ ଥାଉ କି ବ୍ରହ୍ମଚାରୀ ଥାଉ, ଲକ୍ଷ୍ୟ ହେଉଛି ହରିତୋଷଣ। ଏବଂ ହରିତୋଷଣ ବୃତ୍ତି ଶିଖିବା ପାଇଁ ହେଲେ ଆମର ହରିତୋଷଣ ନାହିଁ, ଆମର ସ୍ୱତୋଷଣ ବୃତ୍ତି, ନିଜକୁ କେମିତି ଖୁସି କରିବା, ଧର୍ମ କରିବି ଯାହା କରିବି ମୋତେ ଭଲ ଲାଗିବାର ଅଛି, ନିଜର ରୁଚିଟା ସବୁବେଳେ ଜୀବ ବୌଦ୍ଧ ଜୀବର ସବୁବେଳେ ତାର ବିଚାର, ତାର ରୁଚି, ତାର ଜ୍ଞାନ, ତାର ବୁଦ୍ଧି, ତାକୁ ହିଁ ପସନ୍ଦ ଲାଗେ। ସେଟା ତାର କେତେ କଲ୍ୟାଣ ହବ ସେ ଜାଣିନା। ବୌଦ୍ଧ ଜୀବର ତାର ନିଜ ବୁଦ୍ଧି ଦ୍ୱାରା ନା ତାର ନିଜର ବିଚାର ଦ୍ୱାରା ତାର କେତେ କଲ୍ୟାଣ ହବ ସେ ଜାଣିନା। ଆଜି ପଢ଼ୁଥିଲେ ଭକ୍ତି ଠାକୁର ଗୋଟେ ଆର୍ଟିକଲ, କେତେ ସୁନ୍ଦର କଥା ସେ ଲେଖୁଛନ୍ତି। ବୌଦ୍ଧ ଜୀବ କଦାପି ଭଗବାନ ଆଉ ଶାସ୍ତ୍ର ଆଉ ଗୁରୁ, ଏ ତିନି ଜଣ ରହିଲେ, ଗୁରୁଙ୍କୁ ଜାଣିବା ବା ଶାସ୍ତ୍ରଙ୍କୁ ଜାଣିବା ବା ଭଗବାନଙ୍କୁ ଜାଣିବା, ତା ପକ୍ଷରେ ସାପେକ୍ଷ ନୁହେଁ, ଏତେ ସହଜ ନୁହେଁ। କାରଣ ତାର ଗୋଟିଏ ଜିନିଷ ନାହିଁ, ତା ଅନ୍ତର ଭିତରେ ନାହିଁ, ସେ ପୁରା ସିଧା କାଟି ଦେଉଛନ୍ତି। କ'ଣ ନାହିଁ? ଶ୍ରଦ୍ଧା ନାହିଁ। ସେ ଶ୍ରଦ୍ଧା ବୀଜଟାକୁ ଏ ଭଗବାନଙ୍କର ପ୍ରିୟ ପାର୍ଷଦ ମାନେ ଦିଅନ୍ତି। ତା ଶ୍ରଦ୍ଧା ଯେହେତୁ ନାହିଁ, ତାର ଶାସ୍ତ୍ର ଉପରେ ବିଶ୍ୱାସ ଆସିବନି କି ଭଗବାନ ଉପରେ ବିଶ୍ୱାସ ଆସିବନି କିମ୍ବା ଗୁରୁ ବୈଷ୍ଣବ ସାଧୁ ଉପରେ ବିଶ୍ୱାସ ଆସିବନି। ତାର ଅବସ୍ଥା କିଭଳି? ସେ ଯଦିଓ ନାସ୍ତିକ ନୁହେଁ, ଆସ୍ତିକ ବି ନୁହେଁ, ସେଭଳିଆ ତାଙ୍କର ବିଶ୍ୱାସ ନାହିଁ ନା, ତାର ବିଶ୍ୱାସଟା ସେମିତି ନାହିଁ, ଦୃଢ଼ ବିଶ୍ୱାସ ନୁହେଁ। ତେଣୁ ଏଇ କଥା ପଡ଼ିଛି ଯେ ବର୍ଣ୍ଣାଶ୍ରମ ଧର୍ମରୁ ଆମେ ଉପରକୁ ଯିବା, ଆତ୍ମଚେତନା ମୁଁ ଜାଣିବା ଦରକାର, ଆମର ଲକ୍ଷ୍ୟ ଜାଣିବା ଦରକାର। ଯିଏ ନୂତନ ଭକ୍ତ ସେ ଜାଣିପାରିବନି, ଯିଏ 10-20 ବର୍ଷ ଭଜନ କରୁଛି, ଭଜନର ଫଳ ହେଲା ଏଇଆ, ଜୀବ କୃଷ୍ଣ ଦାସ, ଜୀବ ହେଉଛି ଭଗବାନ, ମୁଁ ଭଗବାନଙ୍କର ଦାସ। ମାନେ ଗୋଟିଏ ଜିନିଷ ତୁମେ ଚିନ୍ତା କର, ଗୋଟେ ଦାନ୍ତଟା ବିନ୍ଧିଲେ କେମିତି ତୁମକୁ ଲାଗୁଛି, ଗୋଟେ ଗୋଟେ ଦାନ୍ତଟା ବିନ୍ଧିଲାକୁ ତୁମକୁ କେତେ କଷ୍ଟ ଲାଗୁଛି, ଗୋଟେ ଆଙ୍ଗୁଳି ମୋଡ଼ି ହେଇଗଲେ କେତେ କଷ୍ଟ ଲାଗୁଛି, ଗୋଟେ ଜାଗାରେ ପବନ ଅଟକିଗଲା ବେଳେ କେତେ କଷ୍ଟ ଲାଗୁଛି, ଗୋଟେ ଶରୀରର ସ୍ୱାଭାବିକ ଜିନିଷଟା ବନ୍ଦ ହେଇଗଲେ କେତେ କଷ୍ଟ ଲାଗୁଛି। ତାହେଲେ ଆମର ସ୍ୱାଭାବିକ ସ୍ଥିତି ହେଲା ଆମେ କୃଷ୍ଣଙ୍କର ଦାସ, ତାହେଲେ ଅନାଦିକାଳରେ ଆମେ ଭୁଲିଛି, ତାହେଲେ କେତେ କଷ୍ଟ ଆମ ଜୀବନରେ ଲେଖା ହେଇକି ମୁଁ ସେଟା ବୁଝିପାରୁନି। ସେ ଗୋଟେ ଆଡ଼ଜଷ୍ଟମେଣ୍ଟ ଭାବିଦେଉଛି, ସ୍ତ୍ରୀ ପୁତ୍ର କନ୍ୟା ଧନ ମୋ ଦେହ ଭଲ ଅଛି, ପଇସା ପତ୍ର ମିଳୁଛି, ସମ୍ମାନ ମିଳୁଛି, ନା ନା ଏଇଟା ହବନି, ବିଚ୍ୟୁତ ଅବସ୍ଥା ହେଇଯାଇଛି ନା ଆମର। ତୁମେ ଜାଣିନ, ଯାହାର ହାତ ଭାଙ୍ଗିଥିବ ସେ ଜାଣିଥିବ, ଯାହାର ହାତ ଡିସପ୍ଲେସମେଣ୍ଟ ହେଇଥିବ ସେ ଜାଣିଥିବ, ଯାହାର ଏଇ ଯେଉଁ ଖୁଆ ଗୁଡ଼ା ଖସି ଯାଏନି, ଖୁଆ ଗୁଡ଼ା ସବୁ ଖସିଯାଏ, ମୋର ଡିସପ୍ଲେସମେଣ୍ଟ ହେଇଥିବ ମୁଁ ଜାଣିଛି, ସେଟା କ'ଣ କେମିତିକା ପେନ୍ କ'ଣ, ଯାହା ଡିସପ୍ଲେସମେଣ୍ଟ ହେଇଥିବ ସେ ଜାଣିଥିବ, ଗୋଟେ ଜାଗାରୁ ତା ଜାଗାଟା ଖସିଗଲା, ତା ଅରିଜିନାଲ ଜାଗାରୁ ସେ ଖସିକି ଚାଲିଗଲା। ତୁମେ ହାତ ଲଗେଇବ ଟିକେ ଯେମିତି ପୋଜିସନ ସେମିତି ଧୀରିକିଣ ରଖିବ, ଧୀରିକିଣ ଛାଡ଼ିବ, ତ ମନ ଇଚ୍ଛା କିଛି ବୁଲିପାରିବନି, କାରଣ ତା ଅରିଜିନାଲ ପ୍ଲେସରେ ସେ ନାହିଁ, ସେ ଡିସପ୍ଲେସମେଣ୍ଟ ହେଇଗଲା ନା। ଆମର ସେଭଳି ଗୋଟେ ଲାଇଫଟା ଅନାଦିକାଳରୁ ଗୋଟେ ଡିସପ୍ଲେସମେଣ୍ଟ, ଆମେ ବିଚ୍ୟୁତ ଅବସ୍ଥାରେ ରହିଛି, ତାହା ଅଚ୍ୟୁତ ପୁତ୍ରୀ ହେଉଛେ ନା, ଆଉ ବିଚ୍ୟୁତ ଅବସ୍ଥାକୁ ଯାଇଛି, ଏଇଟା କୌଣସି ଭଲ ଜିନିଷ ନାହିଁ ଆମର। ଆମେ ଯଦି ଗୋଟେ ବିଚାର କରି ଦେଖିବା ଜୀବର, ଏଇଟା ଗୋଟେ ଭଲ ସ୍ଥିତି ନୁହେଁ, ଚ୍ୟୁତ ଅବସ୍ଥା ନା, ଏଇଟା ଗୋଟେ ଫେଟି ଫିଟିକି ପଳେଇ ଯାଇଛି ସେ। ଏଇ ତୁମେ ଦେଖୁନା ଚେନ୍ଟା ଦେଖିଛ ନା, ଯୋଉ ସାଇକେଲର ଚେନ୍, ଏଇଟା ଗୋଟେ କ'ଣ ଥାଏ, ତାଙ୍କର ପଛରେ ଗୋଟେ ଥାଏ କ'ଣ, ସେଇଟା ଘୋଡ଼ା ଟିକେ ଦାନ୍ତି ଭଳିଆ ଆମ ଫେବୁଲଟା, ଆଗରୁ ଗୋଟେ ବଡ କାଁଟା, ଆଗରୁ ଗୋଟେ ଅଛି ପଛରେ ଗୋଟେ ଅଛି, ସେ ତା ଦୁଇଟା ଭିତରେ ସେ ଟାଣୁଛି ନା ପୁରା ବଡ଼ଟାକୁ, ଆଉ ସେଥିରେ ଖସିଗଲା ମାନେ ସାଇକେଲ ସବୁ ଥିବ, ତୁ ମାରୁଥ ପେଟଲ, ସେ ଚାଲିବନି, ଗୋଟେ ଇଞ୍ଚ ଚାଲିବନି, ଚିତ ହେଇଗଲା ଆଉ। ତାକୁ ପୁଣି ତାକୁ ଲଗେଇ କାଠି ଲଗେଇ ସବୁ, ମୋର ମନ ଛୋଟ ବେଳେ ଆମେ ସବୁ କାଠି ଲଗେଇ ତାକୁ ଠେଲି କଳା ହେଇଯିବ, ଠେଲି ତା ଦେହରେ ପକେଇବ, ପ୍ରତ୍ୟେକ ତା ଚ୍ୟୁତ ଅବସ୍ଥାରୁ ବିଚ୍ୟୁତ ହେଇଗଲା ମାନେ ପ୍ରତ୍ୟେକ ଜିନିଷ ଇନାକ୍ଟିଭ ହେଇଯାଏ। ବୁଦ୍ଧି ବଳ ଯାହା ଆମର ସବୁ ରହିଛି, ଯଦି ଭଲ ଭାବରେ ତମେ ବିଚାର କରି ଦେଖିବ, ଜୀବନ କିଛି କିଛି ଲାଭ ଲାଗିବନି, କିଛି ଲାଗିବ ଲାଗିବନି, କେବଳ ଭୋଗ କାମରେ ଲାଗୁଛି, ମିଥ୍ୟା ସମ୍ମାନ ଲାଗୁଛି, ତାପରେ ସମୟ ଆସିବ ସେ ମରିଯିବ, ଚାଲିବ ପୁଣି ଗୋଟେ ସରର ପାଇବ, ତା ଟଙ୍କା ବାଡ଼ି କୋଠା ବାଡ଼ି ଗୋଟେ ଏଇ ଜଗତର କିଛି ଗୋଟେ ନାଟକ ତାର ଚାଲିଛି, ବିଷୟଭୋଗ ପାଇଁ, ବିଷୟଭୋଗ ସରିଗଲା ସମ୍ମାନ, ଏଥିରେ ତାର ଦିନ ସେ ଚାଲିଲେ ମୃତ୍ୟୁ ହେଇଯିବ, ଚାଲିଯିବ। ବିଚ୍ୟୁତ ଅବସ୍ଥାନ ଅନାଦିକାଳରୁ ରହିଛନ୍ତି ନା, ସେ ସବୁ ଭକ୍ତ ଠାକୁର କାହିଁ ଭଜନ ଲେଖୁଛନ୍ତି, ଜୀବ ଜାଗୋ ଜୀବ ଜାଗୋ ଗୋରାଚାନ୍ଦ ବୋଲି ସେ ଯୋଉ ଲେଖୁଛନ୍ତି କାହିଁ, କେତେ ଜୀବ ଭାବରେ କେତେ ବ୍ୟାକୁଳ ହେଇ ଲେଖୁଛନ୍ତି, ଉଠ ଉଠ ଉଠ, ଯିଏ ଭକ୍ତ ହଉଛି ତାର ବହୁତ ବଡ଼ ଭାଗ୍ୟ ନା, ବହୁତ ବଡ଼ ଭାଗ୍ୟ। ତା ଭାଗ୍ୟଟାକୁ ସେ ନିଜେ ବୁଝିବା ଦରକାର। ମୋର ଜଗତର କୌଣସି ଦାୟିତ୍ୱ ନାହିଁ, ଯାହା ଅଛି ଦାୟିତ୍ୱ, ହଁ ପରିବାର ରହିଛି ସଂସାର ରହିଛି, କିନ୍ତୁ ମନେ ରଖିବା ଦରକାର ସେ ଦାୟିତ୍ୱକୁ ମେଣ୍ଟେଇଲେ ମେଣ୍ଟେଇଲେ ସୁଦ୍ଧା ବି ଆମେ କିଛି ଆମର କଲ୍ୟାଣ ହେଇପାରିବ ନାହିଁ, ଯେହେତୁ ବର୍ଣ୍ଣାଶ୍ରମ ସିଷ୍ଟମ ରହିଛି ସେଟା କରିବାକୁ ପଡ଼ିବ। କିନ୍ତୁ କୃଷ୍ଣଙ୍କ ସହିତ ସମ୍ବନ୍ଧ ସ୍ଥାପନ ନ କଲେ ସେ ଜିନିଷଟା ବି ତୁମକୁ ନିରାଶ ଲାଗିବ, ସ୍ତ୍ରୀ ପୁତ୍ର କନ୍ୟା ପାଇଁ କରିକି ବି ତୁମେ କିଛି ସୁଖ ପାଇବନି। ଭକ୍ତ ବି ଭଲ ଭାବରେ ଦେଖିବା ଦରକାର, ମୁଁ କେମିତି ଭଗବାନ ସହିତ ଯୁକ୍ତ ହେବି। ସେ ଯୁକ୍ତଟାକୁ ଲେଖା ହେଉଛି ଯୁକ୍ତାଶ୍ୟ ଭକ୍ତାଶ୍ୟ ନିୟୁଜତ ବିଯୁକ୍ତ ସେବାର ସମ୍ବନ୍ଧରେ ଯୋଡ଼ୁଛନ୍ତି। ସମ୍ବନ୍ଧ ଜ୍ଞାନ ପାଇଁ ପୁଣି କଥା କୀର୍ତ୍ତନ ହେଉଛି, ଶ୍ରବଣ କୀର୍ତ୍ତନ ଚାଲୁଛି, ସେବା ଚାଲୁଛି, ଦର୍ଶନ ଚାଲୁଛି, ସତ୍ସଙ୍ଗର ପ୍ରଭାବ ଚାଲୁଛି, ନବକୀର୍ତ୍ତନ ଚାଲୁଛି। କେତେ କାମ କଲା ପରେ ଯାଇ ଗୋଟେ ଜୀବଟା ତାର ସମ୍ବନ୍ଧ ପୁଣି ସମ୍ବନ୍ଧ ଜ୍ଞାନ ପୁଣି ଦୀକ୍ଷା ଦିଆ ହେଲା ବେଳେ ନାଁ ବି ଚେଞ୍ଜ କରାହଉଛି, ନାମଟା ରଖାହଉଛି କି ନାମ ବି ରଖାହଉନି, ନାମଟା ବି ରଖାଯାଉନି, ପୁଣି ନାମ ଗୋଟେ କୃଷ୍ଣ ଦାସ କରାହଉଛି, ସବୁ ସମ୍ବନ୍ଧ ପାଇଁ ତଥାପି ଜୀବର ଚେତନା ଆସୁ। ବିଷୟ ଅନାଦିକାଳରୁ ଭୋଗିଛି ନା, ନା ସେ କାହିଁ ସବୁ ଲେଖିଲେ ଭକ୍ତିର ଠାକୁର ଗୋପୀନାଥ ଅମିତ କାମେର ଦାସ, ଦେଖୁନାହାନ୍ତି ସବୁ ତାଙ୍କର ଭଜନରେ, ଗୋପୀନାଥ ଅମିତ କାମେର ଦାସ ବିଷୟ ବାସନା ଜାଗିଛି ହୃଦୟ ଫାନ୍ଦିଛି କର ପଶିଶୁ ଯେବେ ଲେଖିଛୁ ଗୋପୀନାଥ କଣ ନହେ ମନ ସୁନିର୍ମଳ ନାହିଁ ଜ୍ଞାନ ବଳ କର୍ମ ସୁନିର୍ମଳ ସ୍ୱାଧୀନ ନୟେ କାୟା, ସ୍ୱରଟା ବି ସ୍ୱାଧୀନ ନୁହେଁ, ମାୟା ଟାଣିକି ନେଇ ପଡ଼ୁଛି, କଣ କରିବି, ନାହିଁ ମନୋବଳ, ମନୋବଳ ବି ଗୋଟେ ଆସୁନି, ବିଷ ବିକିଲା ବେଳକୁ ମନୋବଳ ଚାଲି ଆସୁଛି, କିନ୍ତୁ ଭଗବାନଙ୍କୁ ଭକ୍ତି କଲାବେଳକୁ ଗୋଟେ ମନୋବଳ ଏଥିରେ କରିବି କିଛି ସବୁ ନାହିଁ, କିଛି କରିପାରିବନି। ଯୋଉ ସେ ପ୍ରାର୍ଥନା କରୁଛନ୍ତି ନା, ନାହିଁ ମନୋବଳ ଜ୍ଞାନ ସୁନିର୍ମଳ, ଜ୍ଞାନଟା ବି ସୁନିର୍ମଳ ଜ୍ଞାନ ଗୋଟେ ନାହିଁ, ଏତେ କଥା ଶୁଣୁଛି ଏତେ କଥା ଜାଣୁଛି ପୁଣି ବିଷୟ ଆଡ଼କୁ ପଳଉଛି, ପୁଣି ଗୋଟେ ଭଗବାନ ତୁମର ଆସକ୍ତି ଆସୁନି, ଆଉ ସ୍ୱାଧୀନ ନୁହେଁ କାୟା, ସବୁ କରିପାରନ୍ତି ନିଜର ସ୍ୱାଧୀନତା, ସ୍ୱାଧୀନ ଥିଲେ ମୁଁ ଜପ କରିବି ଜପ କରିବି, ଖାଇବିନି ଖାଇବିନି, ଶୋଇବି ଶୋଇବି, ସବୁ ସ୍ୱାଧୀନ ନୁହେଁ କାୟା, କାହିଁକି ସ୍ୱାଧୀନ କାୟା ନୁହେଁ, ଇନ୍ଦ୍ରିୟମାନଙ୍କର ବସ ପ୍ରାର୍ଥନା ନା, ଏଇଟା ଯିବ ଯିବ ପାଇଁ ସେ ପ୍ରାର୍ଥନା ଜଣେଇ ଦେଇଯାଇଛନ୍ତି। ଆଉ ଗୋପୀନାଥ ଅନାଥ ଦେଖି ଆମରେ, ତ ଅନାଥ ଦେଖି ଟିକେ କୃପା କରନ୍ତୁ, କେତେ ସୁନ୍ଦର ପ୍ରାର୍ଥନା ସବୁ ଯିବ ଭାବରେ ବୋଲିଛନ୍ତି। ତେଣୁ ବର୍ଣ୍ଣାଶ୍ରମ ଯିବ ଧର୍ମଟି ଭଗବାନ ଯୋଉ ବାଡ଼ବାଣ ଅର୍ଜୁନକୁ ଯଦି ଯୁଦ୍ଧ କର ବୋଲି, କାରଣ ତୁମେ ବିଚ୍ୟୁତ ଅବସ୍ଥାରୁ ହଠାତ୍ ତୁମେ ଜାଗା, ଯେମିତି ଲୋକ କହିଦେବ ସଂସାରଟା ମିଛ, ଲୋକ ଜାଣିଛୁ କ'ଣ ସଂସାରରେ କିଛି ଯାହାକୁ ପଚାର ନ କହିବ, ଯିଏ ସଂସାର କରୁଛି ବାହା ଚୁରା ହେଇଛି ତାକୁ ପଚାର, ହେଇ ମଙ୍ଗଳପ୍ରଭୁ ପଚାର, ସେ ଆମର ବାବୁଲିବାବୁକୁ ମୀନପ୍ରଭୁ ଯିଏ ସଂସାର ଯିଏ ପଶିଛି ତାକୁ ପଚାର, ଥରେ ସଂସାରରେ କ'ଣ ଅଛି ପଚାରୁନ ତାଙ୍କୁ, ସିଏ କ'ଣ କହିବେ, କ'ଣ ପାଇଲେ ତୁମେ ସଂସାର, କିଛି ନାହିଁ, ତୁମେ କହିବ କ'ଣ, ସେ ତ ଆଚାର୍ଯ୍ୟ କହିଦେଲେ ପଦେ କଥା ଆଉ କ'ଣ, ବି ଫଲେ ସେ ବିନୁ ବି ଫଲେ ସେ ବିନୁ, ସେ ଗୋଟେ ୱାର୍ଡ କହିଦେବେ, ବି ଫଳେ ସେ ବିନୁ, କମ ଯତ୍ନରେ ସେବା କରିଦେ, ନାତି ନାତିକି ଧରିକି ବୁଲିବ ବାବୁଲିବାବୁ, ତୁ ବୁଲୁଛ ନା ରାସ୍ତାରେ, ଆଉ ତୁମେ କେଉଁଠୁ ବୁଲିବ, ତୁମେ ତ କୁଆଡ଼େ ଲାଗୁପାରୁ ନା, ସଂସାର କହୁଛ ନା ମଠକୁ କହୁଛ, ନାତିକି ଧରିକି ଦେଖୁଛ ନା ବୁଲିବ, ସେ କ'ଣ ଯେ ଯେ ଏ ଚକୋଲେଟ୍ ଖାଇବୁ କି ରେ, ସେ କେତେ ସ୍ନେହ କରୁଛି, ସେବି ଯିବା ଯୁବତୀ, ସେ ଲେଖିଲେନି କ'ଣ, ଯୌବନେ ରମଣୀ ରଙ୍ଗେ ମାତିଲୁ, ଲେଖିଲେନି ଆମର କାହାର ସେ ପଦ ବିଦ୍ୟାପତି ପଦ ପ୍ରଭୁପଦ ଗାଆନ୍ତିନି, ଯୌବନ ସମୟରେ ରମଣୀ ରଙ୍ଗରେ ମାତିଲି, ବାର୍ଦ୍ଧକ୍ୟ ସେ ତାଙ୍କ ସେ ମିଥିଳି ଭାଷା ଲେଖିଛନ୍ତି, ପ୍ରଭୁପଦ ଏଇଟା ଗାଉଛନ୍ତି, ମୁଁ ଭଜନ ପଢ଼ୁଥିଲି, ଏସବୁ ଭଜନ ଆଉ ୟୁଜ୍ ହେଉନି, ଭାଗବତ କଥା ହେଉନି, କି ହବା ମାନେ ସେ ଟାଣ ମୈଥିଲୀରେ ଟାଣରେ ସେ ଗାଇ ଲେଖିଛନ୍ତି, ବେଙ୍ଗଲୀ ମୈଥିଲୀ ମିଶିଛି ସେଥିରେ ସେ ଲେଖିଛନ୍ତି, ନିଧୁବନେ କ'ଣ ଅଛି ସେ ପଦ ଆଉ ମାନବନି, ମାତିଲି ମୁଁ ମାତିଲି ସେଥିରେ, ରମଣୀ ରଙ୍ଗରେ ମାତିଗଲା, ବୁଢ଼ା ହେଇଗଲା ବୃଦ୍ଧରେ ବର୍ତ୍ତମାନ ମୁଁ କ'ଣ କରିବି ମୋତେ କିଛି ଜଣାପଡ଼ୁନି, ଜୀବନ କୁଡ଼ି ବୁଝିପାରେ ନା ତାର କେତେ ଗୁଡ଼ାଏ, ସେ ସେ ଲେଖିଲା ବି ଫଲେ ସେ ବିନୁ କୃପଣ ଦୁରୁଜନ, ଆରେ ପିଲା ଛୁଆଙ୍କୁ ଦୁର୍ଜନ ବୋଲି କହିଥିଲେ, ସଂସାରକୁ ଦୁର୍ଜନ ବୋଲି କହିଥିଲେ, କାହିଁକି ସମ୍ବନ୍ଧରେ ତୁମର ଯଦି ନ ହେଇପାରିଲା, ତୁମେ ସେ ପିଲା ଛୁଆଙ୍କୁ ଯାହା ସେବା ସେବନ କରିଛ ସେ ତୁମ ପାଇଁ ଦୁର୍ଜନ ହେବେ, କାହିଁକି ତୁମେ କ'ଣ ସେବା କରୁଛ, ତାର ଇନ୍ଦ୍ର ସେବା କରୁଛ, ଇନ୍ଦ୍ର ମାନେ କ'ଣ ସର୍ପ ଭଳିଆ, ସବୁ ସନ୍ତୁଷ୍ଟ କରିପାରିବ, ତୁମ ଇନ୍ଦ୍ରିୟ ବିଷଧର ତା ଇନ୍ଦ୍ର ହେଲା ବିଷଧର, ତୁମେ ତ ତାଙ୍କୁ ସନ୍ତୁଷ୍ଟ କରିପାରିବ, ସେ ସେ ଲେଖିଥିଲେ ବି ଫଲେ ସେ ବିନୁ କୃପଣ ଦୁରୁଜନ, ସେ କେଉଁ ବ୍ରାହ୍ମଣ ଲୋକ ନୁହନ୍ତି, ସେମାନେ ଜୀବନ ଉଦ୍ଦେଶ୍ୟ ବୁଝନ୍ତି ନାହିଁ, ତାଙ୍କର ସେବେନି ଆଉ କାହିଁ କରିଲି ପ୍ରବୋଧ କହୁଛନ୍ତି ନା, ଅଛି ନା କିଛି ସୁଖ ନହେଲେ କେମିତି ଖଟିବ, ଚ ପଲ ସୁଖ ଲବ ଲାଗିରି, ସେଇ ଟିକେ କାମ ସୁଖ ପାଇଁ, ଚପଳ ସୁଖ ପାଇଁ ସାଙ୍ଗେ ସାଙ୍ଗେ ଆପଣ ବୁଲି ଯାଉଛନ୍ତି, ତାପରେ ସାଙ୍ଗେ ସାଙ୍ଗେ ବୁଲି କହିଲେ ନା, ହଁ ଏ ଧନ ଯୌବନ ପୁତ୍ର ପରିଜନ ଇଥ କି ଅଛି ପରତୀତିରେ କମଲ ତଲ ଚଲ ଜୀବନ ଟଲ ମଲ ଭଜ ହରିପଦ ନୀତିରେ। କଣ ସବୁ ପଦ ଭଗବାନଙ୍କର ସେ ସବୁ ନିଜ ଲୋକ ସବୁ ଲେଖି ଦେଇଛନ୍ତି, କମଲ ଦଲ ତଲ ଜୀବନ ପଦ୍ମପତ୍ରରେ ପାଣି ହଲା ଭଳିଆ ଠକିଣ ଗଡ଼ିପୁଡ଼ି ପବନ ଟିକେ ଦେବ ଗଡ଼ିପୁଡ଼ି ବାବା ଗଲା, ଏ ଯୋଜନା ଯୋଉ ଚାଲିଯିବା ବୋଲି ଆଉ ତିନିତାଲା ଘର ଚାରିତାଲା ଘର ମଠ ଏ ଯୋଉ ସବୁ ଯୋଜନା ଚାଲିଛି ସବୁ ଫଟ କ'ଣ ମୋ ତୁମର ତ ସବୁ ଚାଲିଯିବ ଫଟ କ'ଣ କହୁଛ, ସେଇଟା କ'ଣ ମୁଣ୍ଡକୁ ପଶୁଛି, ସିଏ କିଛି ମୁଣ୍ଡକୁ ପଶିବନି, ସଂସାର ନିଶା ଯାହାର ପଶିଲାଣି ତାର କ'ଣ ହବ, ଆସିବନି ବା ଜୀବନ ସମ୍ବନ୍ଧ କାଣ୍ଟ ଆସୁନି ନା, ମୃତ୍ୟୁଟା ଗୋଟେ ଆଶ୍ଚର୍ଯ୍ୟ ନୁହେଁ, ଆଶ୍ଚର୍ଯ୍ୟଟା ମୃତ୍ୟୁ ନୁହେଁ, ମୃତ୍ୟୁଟାକୁ କେବେ ଆଶ୍ଚର୍ଯ୍ୟ ବୋଲି ଭାବିବନି, ମୃତ୍ୟୁ କେଉଁଠି ନାହିଁ ବୋଲି କହିବନି, ମୃତ୍ୟୁ ସ୍ୱର୍ଗରେ ଅଛି, ପାତାଳରେ ଅଛି, ଜଳ ଭିତରେ ଅଛି, ସ୍ଥଳ ଭିତରେ ଅଛି, ସବୁଆଡ଼େ ମୃତ୍ୟୁ ଅଛି, ଜନ୍ମ କେଉଁଠି ହଉ ବା ନ ହଉ ମୃତ୍ୟୁଟା କିନ୍ତୁ ସବୁଆଡ଼େ ହେଇପାରିବ, ଜନ୍ମ ତୁମେ ଘର ପାଣି ଭିତରେ କ'ଣ ଜନ୍ମ ମା ଜନ୍ମ ଦେଇପାରିବ, ସେ ପଶୁପକ୍ଷୀ ତାଙ୍କ ଜନ୍ମ ଦେବେ ପାଣି ଭିତରେ ମାଛ ଦେବ, କେଉଁଠି ତୁମର ଜନ୍ମ ହଉ ନା କାହିଁକି, ମୃତ୍ୟୁଟା କିନ୍ତୁ ସବୁଆଡ଼େ ହେଇପାରିବ, ଜନ୍ମଟା ଅଲଗା ଆଡ଼େ ହେଉ ନ ହଉ, ଯେ ବିଚ୍ୟୁତ ଅବସ୍ଥାରେ ଅଛି ତ ଜାଣିପାରିବନି, ସେଥିପାଇଁ ଆମ କେତେ ଶାସ୍ତ୍ର ସାହାଯ୍ୟ କରୁଛନ୍ତି, ଆଚାର୍ଯ୍ୟମାନେ କେତେ ସାହାଯ୍ୟ କରୁଛନ୍ତି, ଭଗବାନ ସାହାଯ୍ୟ କରୁଛନ୍ତି, ବର୍ଣ୍ଣାଶ୍ରମ ଧର୍ମରେ ସ୍ଥିର ହେଇକି ଧୀରେ ଧୀରେ ଆତ୍ମଧର୍ମକୁ ଚାଲ, ଚପଳ ସୁଖ ଏ ସଂସାର ଭିତରେ ତୁମେ ପଶନି, ଆଉ ଯେହେତୁ କାମନା ଥିଲା ପ୍ରବେଶ କରିଛ ଏଠୁ ବାହାର ତୁ, ଏ ଧନ ଯୌବନ ପୁତ୍ର ପରିଜନ ଏତେ କି ଅଛି ପରତୀତିରେ କମଲ ତଲ ତଲ ଜୀବନ ଟଲ ମଲ ଭଜମ ହରିପଦ ନୀତିରେ, କେତେବେଳେ ମରିଯିବି ଆଉ, ଲୋକ କହିଲେ ଜପ ବାକି ରହୁଛି, ଗୁରୁଦେବ ଜପମାଳା ଦେଲା ସେ କୁହନ୍ତି ମରିଗଲେ ବି ନାମ ବନ୍ଦ କରିବୁନୁ, ଆଉ ଯଦି ଯଦି ନାମ କରି କରି ମରିଗଲୁ ମରିଗଲେ ମରିଯିବୁ କୃଷ୍ଣ ପାଇବୁ ଆଉ, ଏମିତି କୁହନ୍ତି ନାମଟା କେବେ ବନ୍ଦ କରିବନି, ତୁମେ ଯେଉଁ ଗୋଟେ ଭଗବାନଙ୍କର ଏପଟେ ଦୀକ୍ଷା ନେଉଛ ବ୍ରତ, ଏଟା ଦୀକ୍ଷାଟା ଗୋଟେ କ'ଣ ବ୍ରତ ବନେଇଲ, ଦୀକ୍ଷିତ ମାନେ କ'ଣ ବଳି ମାରିତ ଚରିତ ଦେଖୁନ ସଂସ୍କୃତ ଶବ୍ଦ କ'ଣ ଅଛି, ଦୀକ୍ଷିତ ସିଂହ ଯଜ୍ଞରେ ଯିଏ ଦୀକ୍ଷିତ ହବ ଯିଏ ନାମରେ ଦୀକ୍ଷିତ ହବ ସେ ଗୋଟେ ବ୍ରତ କଲା, ଏଟା ଆଉ କର୍ମୀ ଲୋକମାନେ ବ୍ରତ କରୁଛନ୍ତି, କେତେ ଖାଇବେନି ପାଣି ପିଇବେନି, ଯେଉଁ କ'ଣ ଘାଣ୍ଟ ଫାଣ୍ଟ ଗୋଟେ କ'ଣ ଦ୍ୱିତୀୟ ଘାଣ୍ଟ ହୁଏ ଯେ ମା ମାନେ ସନ୍ତୋଷୀ ବ୍ରତ କରନ୍ତି, ଗୁରୁବାର ଓଷା କରନ୍ତି, ପାଣି ବି ପିଅନ୍ତିନି, ଖଟ ଉପରେ ଶୋଇବେନି ତଳେ ଶୋଇବେ, ସେ ବ୍ରତ କରୁଛନ୍ତି, ଆମର ବ୍ରତ ହେଲା ନାମ, ଆମେ ନାମ କରିବା, ଆଉ ଜଣେ କହିବ କ'ଣ ତୁମେ ଜପ କରୁଛୁ କି ନାହିଁ, ଶୁଣାଇ ନା ଏସବୁ ଜିନିଷ ବୁଝିବନି ନା, କାହିଁକି ଆମକୁ ଭଗବାନ ସାହାଯ୍ୟ କରୁଛନ୍ତି ସୁଧର୍ମରେ ସ୍ଥିତ ଅପୂର୍ବ, ସେଥିପାଇଁ କହିଲେ ବର୍ଣ୍ଣାଶ୍ରମ ଧର୍ମ ହେଉଛି ପୂର୍ବରେ ସୋପାନ, ପ୍ରଥମ ପ୍ରାଥମିକ ସୋପାନ, ଖାଲି ତ ବର୍ଣ୍ଣାଶ୍ରମ ସୁଧର୍ମ ରହିଲେ ହବନି, ବର୍ଣ୍ଣାଶ୍ରମ ବ୍ରାହ୍ମଣ କ୍ଷେତ୍ରରେ ବୈଶ୍ୟ ଶୂଦ୍ର ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସୈନ୍ୟ ସମସ୍ତେ ଗୃହାଶ୍ରୟ କରି ହରିତୋଷଣ୍ଡା ଶିଖିବେ, ଏଟା ହେଲା ସାରା ଈଶ୍ୱରବର, ଆଉ ତା ବିଷୟରେ ବିଶେଷ ବ୍ୟାଖ୍ୟା କରିବା ଆବଶ୍ୟକ ନାହିଁ, ଆଉ ବହୁତ କଥା ଅଛି, କାରଣ ବର୍ଣ୍ଣାଶ୍ରମ ସିଷ୍ଟମକୁ ବହୁତ ସୁନ୍ଦର ଭାବରେ ବୁଝିବାକୁ ପଡ଼ିବ, ଚିରଙ୍ଗୀ ଦୁଇଟା ଶ୍ଳୋକରେ ଭାଗବତ କହିଲେ ଆଗରୁ ଆମେ ସେଟା ଆଲୋଚନା କରୁଥିଲେ, ଧର୍ମସ୍ୟ ଭବର୍ଗସ୍ୟ ନାଥୋ ଅର୍ଥାୟ କଳ୍ପତେ ନାଥୋ ଧର୍ମ ନାଥୋ ଧର୍ମ ଏକାନ୍ତସ୍ୟ କାମ ଲାଭାୟ ଶ୍ରୁତଃ କାମସ୍ୟ ନନ୍ଦ୍ର ବୃତ୍ତି ଲାଭେ ଜୀବିତ ଯାବତା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନାର୍ଥ ଯଶ୍ଚେହ କର୍ମ, ଦୁଇଟା ଶ୍ଳୋକରେ ବର୍ଣ୍ଣାଶ୍ରମ ଜିନିଷ ଥୋଇଛି, ଜୀବନର ଲକ୍ଷ୍ୟ ହେଲା କାହିଁକି ବଞ୍ଚୁଛେ, ତତ୍ତ୍ୱ ଜାଣିବା ପାଇଁ, ତତ୍ତ୍ୱ ଜାଣିଲେ କ'ଣ ହବ, ଜନ୍ମକର୍ମ ଦିବ୍ୟମ ଏବଂ ଯଦି ତତ୍ତ୍ୱ ତଥ୍ୟକତା ଦେହମ ପୁନର୍ଜନ୍ମ ନଈତି ମା ମିତି ଆଣୁଛନ୍ତି, ତତ୍ତ୍ୱ ନ ଜାଣିଲେ ତ ମରିବ, ତତ୍ତ୍ୱ ଜାଣିଲେ ବଞ୍ଚିବ, ତତ୍ତ୍ୱ ନ ଜାଣିଲେ କ'ଣ ମୁଖିଏସ୍ ମୋର କ'ଣ ହବ ୟା ପ୍ରଗତି, ମୁଁ କାହା ପାଇଁ କର୍ମ କରୁଛି, ମୁଁ କେଉଁଠିକି ଯିବି, ଆମର ଗୋଟେ ସିଦ୍ଧାନ୍ତ ଗୁଡ଼ିକ ସବୁ ତତ୍ତ୍ୱ ଉପରେ ଆଲୋଚିତ ନାହିଁ, ଏସବୁ ଭାବପ୍ରବଣତା ଉପରେ ନୁହେଁ, କାହିଁକି ତତ୍ତ୍ୱ ଜାଣିଲେ ତୁମେ ସ୍ଥିର ହବ ଭଜନ କରିପାରିବ, ଭଗବାନ ସ୍ୱଧର୍ମ ଉପରେ କହିକି ବର୍ତ୍ତମାନ ଅର୍ଜୁନଙ୍କୁ ଅଲଗା ଦିଗକୁ ନେଲେ, ଦେଖ ଅର୍ଜୁନ ସ୍ୱଧର୍ମ ତୁମେ ଏଇଟା କରିବା ଦରକାର, ଯଦି ନ କରୁଛ ତ ଦେଖ ତୁମ ବ୍ୟବସ୍ଥା କିଛି ଚାଲୁନି, ଏଇଟା ମୋର ବ୍ୟବସ୍ଥା ଅଛି, ସବୁବେଳେ ଜୀବନରେ ଗୋଟିଏ କଥାକୁ ମନେ ରଖିବାକୁ ପଡ଼ିବ, ଆମେ ଚୈତନ୍ୟ ମହାପ୍ରଭୁଙ୍କ ଧାରାରେ ଆସିଛେ, ଯେଉଁମାନେ ବୋନାଫାଇଡ୍ ଗୋଟେ ପ୍ରାମାଣିକ ଧାରାରେ ଆସୁଛନ୍ତି, ବିଶେଷ କରି ସମ୍ପ୍ରଦାୟରେ ଆମର ଗୌଡ଼ ସମ୍ପ୍ରଦାୟରେ ମହାପ୍ରଭୁଙ୍କ ସମ୍ପ୍ରଦାୟରେ ଆସୁଛନ୍ତି, ସେମାନେ ବହୁତ ସୁନ୍ଦର, ଏଇସବୁ ବୁଦ୍ଧିକି ଛାଡ଼ିଦେବାକୁ ପଡ଼ିବ, ଚଗଲା ବୁଦ୍ଧି ରଖନି, ପୂର୍ବରୁ ଯେଉଁ ବୁଦ୍ଧି ତୁମର ବୁଦ୍ଧି ଜ୍ଞାନ କୌଶଳ ବୁଦ୍ଧି ରଖିଛି ଏଗୁଡ଼ା ସବୁ କିଛି କାମ ଦେବନି, ଏଠି ଫେଲ୍ ହେଇଯିବ ତୁମେ ପରୀକ୍ଷାରେ, ମହାପ୍ରଭୁ ଆମକୁ କେବଳ ଗୋଟିଏ ଜିନିଷ ଶିଖାନ୍ତି, କ'ଣ? ଶରଣାଗତି ଶିଖାଏ, ଶରଣାଗତି ଭକତର ପ୍ରାଣ, ଶରଣାଗତି ସବୁ ସମୟରେ ଆମକୁ ଶିଖିବାକୁ ପଡ଼ିବ। ସବୁ ସମୟରେ ପ୍ରାର୍ଥନା କରି, କ'ଣ ଭଗବାନ ଆପଣଙ୍କର ଇଚ୍ଛା, ପ୍ରଭୁ ଆପଣଙ୍କର କ'ଣ ଇଚ୍ଛା, ମହାପ୍ରଭୁଙ୍କର ଇଚ୍ଛା, ମହାପ୍ରଭୁ କେବଳ ଗୋଟିଏ ଜିନିଷ। କାରଣ ଶରଣାଗତି ବିନା ଭକ୍ତିରେ ଯାହାକୁ ପରିପକ୍ ଅବସ୍ଥା କେବେ ଆସିପାରିବ ନାହିଁ, ଜଣେ ଭକ୍ତିରେ ପ୍ରବେଶ କରିପାରିବନି। ଷଡ଼ଙ୍ଗା ଶରଣାଗତି ହୋଇବେ ଯାହାର, ତାହାର ପ୍ରାର୍ଥନା ଶୁଣେ ଶ୍ରୀନନ୍ଦ କୁମାର, ଭକ୍ତିର ଠାକୁର ଲେଖିଲେ। କହି ମୁଁ ଜପ କରୁଛି, ମୁଁ ଠାକୁରଙ୍କୁ ଏତେ ଡାକୁଛି। ଆରେ ଠାକୁର ଡାକିଲେ କ'ଣ, ତୁମେ କାହାର, ତୁମେ କାହାର ଶରଣ ଯାଇଛ? ତୁମେ ହରେ କୃଷ୍ଣ ଜପ କରୁଛନ୍ତି, ଶରଣ କାହାର ଯାଇଛ? ଯିଏ ଯାହାର ଶରଣ ଗଲା ସେ ତାକୁ ସୁରକ୍ଷା ଦେବ। କର୍ମକାଣ୍ଡର ଲୋକମାନେ କ'ଣ ଭଜନ କରୁନାହାନ୍ତି କି? କାହାର ଅନୁସରଣ ଯାଇଛି ଆମେ କାହାର, ସେଇଟା ଭଗବାନ ଦେଖିବେ। ସେଥିପାଇଁ ସେ ଲେଖିଥିଲେ, ଷଡ଼ଙ୍ଗା ଶରଣାଗତି ହୋଇବେ ଯାହାର, ତାହାର ପ୍ରାର୍ଥନା ଶୁଣେ ଶ୍ରୀନନ୍ଦ କୁମାର। ଏଟା ଭକ୍ତ ବହୁତ ଚିନ୍ତା କରିବା ଉଚିତ ନା, ମୋର କିଏ ଦାୟିତ୍ୱ ନବ, ମୁଁ ବୁଢ଼ା। ଆରେ ଭାଇ, ଏ ଶରୀର ମିଳିବା ଦିନ ଠାରୁ ଯେବେଠୁ ମାୟା ଆମକୁ ପୋଷାକ ପିନ୍ଧେଇ ଦେଇଛନ୍ତି, କଇଦୀର ପୋଷାକ ପିନ୍ଧେଇକି ଛାଡ଼ିଛନ୍ତି। ଭକ୍ତ ଠାକୁରଙ୍କ ଜୀବ ତତ୍ତ୍ୱ ଯାହା ଲେଖୁଛନ୍ତି, ଜୀବ ଜବ ହୋଇଲେ ନ କୃଷ୍ଣ ବହିର୍ମୁଖ, ମାୟା ତାର ଯାଚିଲେ ନ, ମାୟା ତାକୁ ଯାଚିଲା, କୃଷ୍ଣ ତ କୃଷ୍ଣଙ୍କୁ ସେବା କରିବାକୁ ଚାହୁଁନ, ନେ ନେ ଯାଚିଲା, ମାୟା ସୁଖ ପାଇଁ ଏ ଶରୀରଟା ଦିଆହେଇଛି, କହିଦେବି ପୋଷାକଟା ଆଉ। ଇଏ ଶରୀର ମାନେ ହିଁ ଗୋଟେ କେବଳ ଚ୍ୟାଲେଞ୍ଜ, ବୃଦ୍ଧ ହବ, ରୋଗ ହବ, ଗୋଟେ ଦାନ୍ତ ବିନ୍ଧୁନି ତୁମେ ଅନ୍ଧାର କରିଦବ ଆଉ, ଖାଲି ଦାନ୍ତଟା ବିନ୍ଧୁନି ନା ବୋଲି ଆଉ, ମୁଣ୍ଡ ବିନ୍ଧୁନି ଦେଖିବା, ଏ ଶରୀର ଏମିତିକା। ଆଉ ଇଏ ପୁଣି ଦିନେ ବିନାଶ ହବ, ଗୋଟିଏ ଅଙ୍ଗର ପୀଡ଼ାକୁ ସହି ହଉନି, ଟୋଟାଲ ଶରୀରଟା ଯିବ। ସେତେବେଳେ ଜୀବାତ୍ମା ଚାହୁଁ ତାକୁ ଧରିବା ନାହିଁ, କାରଣ ଜୀବାତ୍ମାକୁ ଧରି ଧରି ଅନନ୍ତକାଳରେ ଆସୁଛି, ମୃତ୍ୟୁ ହବ, କେଉଁ କେତେ ଦୁଃଖ ବି ଆସିବ। କିନ୍ତୁ ଭକ୍ତ ଗୋଟେ ଜଣେ ନିର୍ଭୀକ ହେବା ଦରକାର, ଜଣେ ଭକ୍ତକୁ ଭୟ ଲାଗୁଛି, ସଂସାର ଭବିଷ୍ୟତ ଚିନ୍ତା ଲାଗୁଛି। ଆରେ ତୁମେ ଚିନ୍ତା କରୁଛ କଥା, କାଲି କହୁଥିଲା ସେ କଥା, ଆମେ ଗୁରୁଦେବ ଦେଖିଲେ ଆମେ ଚିନ୍ତା କରୁ, ବୁଢ଼ା ହେଲେ ଆମେ କ'ଣ କରିବୁ, ଗୁରୁଦେବ ପଳେଇଲେ ଆମେ କ'ଣ କରିବୁ, ନାଇଁ ଏସବୁ ଶିକ୍ଷା ନୁହେଁ। କାରଣ ଆମେ ଗୋଟିଏ କଥା ସବୁବେଳେ ଶୁଣୁ, ଆଜି ହଜାର କଥା ହଜାର ଲୋକ କହୁଛନ୍ତି, ଠିକ ଅଛି ତୁମେ ଶୁଣ ସେଗୁଡ଼ିକ, କିଛି ଅସୁବିଧା ନାହିଁ, କିନ୍ତୁ ଗୋଟିଏ କଥା ତୁମକୁ ଶୁଣିବାକୁ ପଡ଼ିବ, ଗୁରୁଦେବ ଗୋଟିଏ କଥା କୁହନ୍ତି, ସବୁବେଳେ ନାମ କର ଆଉ କୃଷ୍ଣଙ୍କର, କୃଷ୍ଣ ଗୋପାଳଙ୍କୁ ପ୍ରାର୍ଥନା କର, ଭଗବାନଙ୍କୁ ପ୍ରାର୍ଥନା କର। କାରଣ ଶରଣାଗତରେ ଶିଖିବା ଦରକାର, କାରଣ ଶରଣାଗତ ନ ଶିଖିଲେ ତୁମେ ତ ଯେତେ ପ୍ରକାର ଜ୍ଞାନ ବୁଦ୍ଧି ବଳ ଥାଉ ହାରିଯିବ ଆଉ। ଶରଣାଗତ ଜିନିଷଟା, ତେଣୁ ଭଗବାନଙ୍କ ଇଚ୍ଛାରେ କିଛି ହଉଛି, କୃଷ୍ଣ ଇଚ୍ଛା ମତେ ସବୁ ଘଟଏ ଘଟଣା, ତାହେ ସୁଖ ଦୁଃଖ ହୟ ଅବିଦ୍ୟା କଳ୍ପନା। ସେ ଯୋଉ ଆଚାର୍ଯ୍ୟ ଭକ୍ତିର ଠାକୁର ଭଳି ଆଉ କେହି ଜଗତରେ ଆସିବେନି ସାଧୁ, ଏମିତି ସୁନ୍ଦର ପରିଭାଷାରେ ତାଙ୍କର ଯୋଉ ସବୁ ଭଜନ ଗୁଡ଼ିକ ଲେଖିଛନ୍ତି, ସେଇଟା ସବୁ ପ୍ରଭୁଚାର୍ଯ୍ୟ। ଏବେ ତ ସବୁ ବହୁତ କଥା ମୁଣ୍ଡର ବିହୁତ ଜିନିଷ ପଶି ଯାଉଛି, ଆଉ ସେତେବେଳେ ତ ଏକୁଟିଆ କେବଳ ଏକ୍ସକ୍ଲୁସିଭ ସେ କଥା ଗୁଡ଼ା ଖାଲି ଚାଲିଥିଲା ନା, ବାରମ୍ବାର ବର୍ଷକୁ 20-25 କଥା ହଉଥିଲା, ସବୁ ମନରେ ଥିଲା ସବୁ। କୃଷ୍ଣ ଇଚ୍ଛା ମତେ ସବୁ ଘଟଏ ଘଟଣା, ତାହେ ସୁଖ ଦୁଃଖ ହେ ଅବିଦ୍ୟା କଳ୍ପନା, ଯାହା କୃଷ୍ଣ ଇଚ୍ଛା କରେ ତାହା ଜାଣେ ଭଲ, ତେଜି ଆପନା ଇଚ୍ଛା ଘଞ୍ଚାଓ ଜଞ୍ଜାଲ। ନିଜ ଇଚ୍ଛା ଛାଡ଼, ନିଜ ଇଚ୍ଛା ଛାଡ଼, ନିଜ ଇଚ୍ଛା ହେଉଛି କେବଳ ଜଞ୍ଜାଳ। ଭକ୍ତ ପାଇଁ ସବୁଠୁ ବଡ଼ ଜଞ୍ଜାଳ କ'ଣ, ନିଜର ଇଚ୍ଛା, ମୁଁ ଏଇଟା ଚାହୁଁଛି ସେଇଟା ହେଇପାରୁନି। ତୁମର ଜଞ୍ଜାଳ, ସଂସାର ଲୋକ ଯେମିତି ଜଞ୍ଜାଳ ରହିଛନ୍ତି, ଭକ୍ତ ଯେମିତି ଜଞ୍ଜାଳ ରହିବ, ସେଇଟା କହିଲେ ଭକ୍ତମାନେ କୁହନ୍ତି ଆମେ ଆଜ୍ଞା କିଛି ପ୍ଲାନ୍ ଗୋଟେ କରିବୁନୁ, ଏଇଟା ନାହିଁ କିଛି ଦରକାର ନାହିଁ। କୃଷ୍ଣ ତୁମ ଦ୍ୱାରା କ'ଣ କରିବା ପାଇଁ ଚାହୁଁଛନ୍ତି ସେ ଜାଣିଛନ୍ତି ଭଲ ଭାବେ, ତୁମେ ସବୁବେଳେ ପ୍ରସ୍ତୁତ ହୋଇକି ରୁହ, ତୁମ ପାଇଁ ସବୁ ବ୍ୟବସ୍ଥା ଆସିବ। ଆମେ ତ ବସିକି ରହୁନେ ନା, ଆମ ପାଇଁ ଯୋଜନା ଆସିବ। ଆଉ କୃଷ୍ଣ କେମିତି ଯୋଜନା କରିବେ ନା, ସେ ପରମାତ୍ମା ତୁମ ହୃଦୟ ଭିତରେ ଅଛନ୍ତି, ସେ ତୁମର ଜ୍ଞାନ ବୁଦ୍ଧି, ଇଏ ହେଉଛି ଲାଟେଷ୍ଟ ଫର୍ମୁଲା, ୟୁ ମେ ଟ୍ରାଏ। ତୁମେ କେତେ ଚେଷ୍ଟା କର, କେତେ ବି ଚେଷ୍ଟା କର, ସକ୍ସେସ ହେଇପାରିବନି, ଏଇଟା ଲାଟେଷ୍ଟ ଫର୍ମୁଲା ମୁଁ କହୁଛି। ଆଉ କନ୍କ୍ଲୁଜନ୍, ମୁଁ ପ୍ରଭୁପା ତାଙ୍କର କୋର୍ସ ବି ସବୁ ପଢିଛି, ପ୍ରଭୁପା ସେଇ କଥା କହୁଛନ୍ତି, ଏବେ ସେ କୋର୍ସ ପାଇଲି, ପ୍ରଭୁପା ସେ ଜିନିଷ କହୁଛନ୍ତି। ଦେଖନ୍ତୁ 70 ବୟସରେ ପ୍ରଭୁପା ଭଗବାନ ତାଙ୍କ ଦ୍ୱାରା କ'ଣ କରିବା ପାଇଁ ଚାହୁଁଥିଲେ, କୁଆଡ଼େ କୁଆଡ଼େ କେଉଁ ଲୋକ କେଉଁ ବିଦେଶୀକୁ ପଠେଇ, ରାଇଟର ପେଣ୍ଟର ସବୁ ଜିନିଷ ଲୋକଙ୍କୁ ଯୋଜନା କରିଦେଲେ, କାହିଁକି ସେ କେବଳ କରିବା ପାଇଁ ଚାହୁଁଛନ୍ତି। ଆଉ ଭଗବାନ ଜାଣିଛନ୍ତି ଇଏ ହେଉଛନ୍ତି ତାଙ୍କର ଅନ୍ତର ଭାବନାଟା କ'ଣ। କୃଷ୍ଣ ତୁମେ ସବୁ ଯୋଜନା କରି, ଭକ୍ତ ପାଇଁ ସବୁଠୁ ବଡ଼ ଜଞ୍ଜାଳ ହେଲା ତାର ନିଜର ଇଚ୍ଛା, ମୁଁ ଏଇଟା ଚାହୁଁଛି ନାହିଁ, କୃଷ୍ଣ ଆପଣ କ'ଣ ଚାହୁଁଛନ୍ତି, ଏ ଦୁଇଟା ଅପୋଜିଟ୍। ଆଉ ଯଦି କେହି କୁହାଯାଏ ଜଣେ ଭକ୍ତ ହିଁ କାହିଁକି ଦୁଃଖୀ, ଜଣେ ଭକ୍ତ ହିଁ କାହିଁକି ଦୁଃଖୀ? ତାର କିଛି କାରଣ ଧରାଯିବନି, କର୍ମଫଳକୁ ହିଁ ବେଶୀ ଧରା ପାଇବନି। ଚକ୍ରବା ଧରିକା କର୍ମଫଳକୁ ସିଏ କହୁଛି ନା, ନାଇଁ ଏଇଟା ସବୁ କାଳକର୍ମର କାଳକର୍ମ, ଭକ୍ତ ଉପରେ କିଛି କରିପାରିବନି। କିନ୍ତୁ ପ୍ରକୃତ ଅଛି କି ସିଏ ଭକ୍ତକୁ ଏତେ ମହାନ ଦୃଷ୍ଟିରେ ଦେଖୁଛନ୍ତି, ନାମକୁ, ନାମ ପ୍ରଭୁଙ୍କୁ, ତୁଳସୀଙ୍କୁ, ବିଗ୍ରହଙ୍କୁ, ବୈଷ୍ଣବଙ୍କୁ ସେତେ ବଡ଼ ଦୃଷ୍ଟିରେ ଦେଖୁଛନ୍ତି ନା, ସେ କହୁଛନ୍ତି ଏଇଟା ସବୁ ଅପରାଧର ଫଳ, ଏଇଟା ଗୋଟେ ଅପରାଧ ନା। ଆଉ ତୁମେ ତିଳକ ନାମକ ହରିନାମ କଲା ପରେ ତୁମେ କୃଷ୍ଣ ଦାସରୁ ତୁମ ଗୁରୁଦେବ ତୁମ ନାମ ପରିବର୍ତ୍ତନ କଲେ, ତୁମେ ପୁଣି ଯୋଜନା କରି ତୁମେ ତୁମର ଗୋଟେ ପ୍ଲାନ୍ ପ୍ରୋଜେକ୍ଟ ଚଲୁ, ଏଇଟା ଅପରାଧ ନାହିଁ? ତୁମେ କୃଷ୍ଣ ଦାସ ହେଲେ ପୁଣି ଗୋଟେ ଚିନ୍ତା କ'ଣ କରିବ? ତୁ ଯୋଜନା କ'ଣଟା କରୁଛ? ତୁ ଯାହା ବିଚାର ତୁମ ବିଚାର ଯୋଜନା ରହିଲା ସେଟା ଗୋଟେ ଜଞ୍ଜାଳ ହବ। ତୋତେ ଶରଣାଗତ ଲୋକ କ'ଣ? ତୁମେ ଶରଣାଗତ ହେଇକି ରହିଛ, ତୁମେ ଗୁରୁ ଆଶ୍ରୟ କରି ରହିଛ, ତୁମେ ଯୋଜନା ଆସିବ, ତୁମର ତ ଇଚ୍ଛାଟା ପୂର୍ତ୍ତି ହଉନି କୃଷ୍ଣ ସେବା ବୋଲି ଧରାବନି, କାରଣ ତୁମେ କୃଷ୍ଣଙ୍କ ପ୍ରୀତିରେ ମୋ ଇଚ୍ଛାଟା ତାହେଲେ ପୂର୍ତ୍ତି ହେଇପାରୁନି, ମୁଁ ତୁମକୁ କ'ଣ ଭଲ ଭାବେ ସେବା କରିବି? ଠେଲି ପେଲିକି ଗୋଟେ କୁହନ୍ତିନି, ସେ କ'ଣ କାମ କରିବା ତାର ଇଚ୍ଛା ଅଛି, ଖାଲି ଠେଲି ପେଲିକି କରୁଛି ଓଡ଼ିଆରେ କୁହନ୍ତି, ସେ ଠେଲି ପେଲିକି ସେବାଟା ହଉଛି ନା। ଆଉ ତୁମ ଇଚ୍ଛାଟା ଯଦି କାମ ହଉ, ଇଚ୍ଛାଟା ପୂର୍ତ୍ତି ହଉନି, ତ ତୁମେ କେମିତି କରିବ ସେ ଜିନିଷଟା? ନାଇଁ ସେଟା ସେଟା ଆମ ଫିଲୋସଫି ନୁହେଁ, ଏ ଠାକୁରଙ୍କର ଭକ୍ତ ଠାକୁରଙ୍କ ଦୂର ଧରିବ। ତେଜି ଆପଣା ଇଚ୍ଛା ଘୁଞ୍ଚାଓ ଜଞ୍ଜାଳ, ନିଜ ଇଚ୍ଛାକୁ ଛାଡ଼ିଦିଅ, କୃଷ୍ଣ ମୁଁ ଆପଣଙ୍କ ଚରଣ କମଳରେ ଆଶ୍ରୟ ନେଇଛି, ମୋତେ ମାରିଲେ ମାରିବେ, ରଖିଲେ ରଖିବେ, ମୁଁ କ'ଣ କରିବା? ମୁଁ କୌଣସି ସ୍ୱତନ୍ତ୍ର କାମନା କରିବିନି। ଜଣେ କହିବ ମୁଁ ତ ସବୁ କିଛି କାମନା କରୁନି, ପୁଣି ମୋତେ ଦୁଃଖ ମିଳୁଛି ନା। ଯାହା କୃଷ୍ଣ ଇଚ୍ଛା କରେ ତାହା ଜାଣେ ଭଲ, କାହିଁକି କୃଷ୍ଣ କ'ଣ କରୁଛନ୍ତି, ସୁଖ ଦେଉଛନ୍ତି, ଦୁଃଖ ଦେଉଛନ୍ତି, ତୁମେ କିଛି ଚିନ୍ତା କରନି। ଏଇଟା ହିଁ ମହାଜନଙ୍କର ବାଣୀ, ଭୀଷ୍ମଦେବ ଏହା ହିଁ କହିଲେ ପାଣ୍ଡବମାନଙ୍କୁ, କିଛି ତୁମେ କହିପାରିବନି, ତୁମେ ତ ପାଣ୍ଡବ ମାନେ ସମସ୍ତେ ହଉଛ ଧର୍ମ ଜୁଇ ଆମ ଧର୍ମାନନ୍ଦ ନା, ତୁମେ ସବୁ ଧର୍ମଙ୍କର ପୁତ୍ର, ତୋର କଥା ଧର୍ମ ସୁ ତୋ ରାଜା ଗଦାପାଣି ପ୍ରକୋଦର କୃଷ୍ଣାସ୍ତ୍ରୀ ଗାଣ୍ଡିବମ ଜାପମ ଶ୍ରୁତ କୃଷ୍ଣ ତୋ ବିପଦ, କ'ଣ ଏହାର ମୁଁ ସମାଧାନ ଦେବି? ମୁଁ ତ ମହାଜନ କି ମୁଁ କହୁଛି କିଛି ସମାଧାନ ଦେଇ ହବନି, ପାଞ୍ଚ ପାଞ୍ଚଟା ବଳ ତୁମର, ଆଉ ସବୁଠୁ ବଡ଼ ବଳ ହେଲା କୃଷ୍ଣ ହଉଛି ତୁମର ବନ୍ଧୁ, ତୁମକୁ ପୁଣି ବିପଦ ଆସିଲା, ମୁଁ ଏହାର କିଛି କାରଣ କହିପାରିବିନି, କିଛି କହିପାରିବେନି। ନହିଁ କଶ୍ଚିତ ରାଜନ ତୁମାନ ବେଦ ବିଦିଶ୍ଚିତମ, ତାଙ୍କ ପିତାମ ବିଶ୍ୱ ପ୍ରବଚନ ବହୁତ ସୁନ୍ଦର ପ୍ରବଚନ, ନହିଁ ଅଙ୍ଗୁଷ୍ଠି ଆଙ୍ଗୁଠି ଦେଖିକି କହୁଛନ୍ତି, ନହିଁ କଶ୍ଚିତ ରାଜନ ତୁମାନ ବେଦ, ତୁମ ସାଙ୍ଗରେ ଅଛନ୍ତି କିନ୍ତୁ ତୁମେ ଦୁଃଖ ପାଉଛ, ତୁମ ସାଙ୍ଗରେ ଅଛନ୍ତି, ଦ୍ରୌପଦୀ ସାଙ୍ଗରେ ଅଛନ୍ତି, ତାଙ୍କ ପୁଅ ଚାଲିଗଲେ, କୁନ୍ତୀଙ୍କୁ ନିଜରେ କରିଛନ୍ତି, କୁନ୍ତୀଙ୍କୁ ନିଜରେ କରିଛନ୍ତି, ପୁଅ ବଣରେ ବୁଲୁଛନ୍ତି, ଇଆର କାରଣ କିଛି କହିହବନି, କିଛି କହିହବନି। କାରଣ ଖୋଜିଲେ ଭକ୍ତ ଯଦି କାରଣ ଖୋଜିବ, ମୋତେ କାହିଁ ଦୁଃଖ ମିଳୁଛି, ମୋର କାହିଁ ଜିନିଷ ହଉଛି, ସେଟା ତାର ଭକ୍ତିର ସନ୍ଦେହ। କାରଣ କେବଳ ଗୋଟିଏ ଜିନିଷ ଜାଣିବ, କାରଣ ଯଦି ପ୍ରାରବ୍ଧ ବୋଲି ମନେ କରିବ, ପୁଣି କ'ଣ କରିବାକୁ ଚାହିଁବ? ପୁଣି କହିବ ଆଷ୍ଟ୍ରୋଲୋଜି ଦେଖିବି, ମୋର କଣ୍ଟା ହେଲା, ମୋର କାହିଁ କେମିତି ହେଲା ନା, କାରଣ କିଛି। ଭକ୍ତ ହେଇଗଲା ପରେ ତୁ ଗୋଟିଏ କାରଣ ଜାଣିବ, କ'ଣ? କୃଷ୍ଣ ଇଚ୍ଛା, ଯାହା କୃଷ୍ଣ ଇଚ୍ଛା କରେ ତା ଜାଣ ଭଲ, ଯାହା ଇଚ୍ଛା, ଭକ୍ତି ନ ହେଲେ ଇଚ୍ଛା, ଭକ୍ତି ହେଲେ ଇଚ୍ଛା, ସବୁ କୃଷ୍ଣଙ୍କର ଇଚ୍ଛା, କିନ୍ତୁ ମୁଁ ମୋର ଚେଷ୍ଟା ଚଲେଇବି, ସବୁ ଚେଷ୍ଟା କରି ତବ ଇଚ୍ଛା ମୋତେ ଥାକିଆ ତୋ ମାର ଘରେ, ଏଇ ପଦଟାକୁ ମନେ ରଖିବାକୁ ପଡ଼ିବ। ଚେଷ୍ଟା ମୁଁ ବନ୍ଦ କରିବିନି, ସବୁ ଚେଷ୍ଟା ମୁଁ ଚଲେଇବି, ଆଉ ତୁମର ଘରେ ତୁମ ଇଚ୍ଛା ଉପରେ ନିର୍ଭର କରି ରହିଛି, ଦେଖ ସବୁବେଳେ ତାଙ୍କ ଇଚ୍ଛାରେ ଲଗୁଛନ୍ତି ନା, ସବୁ ଚେଷ୍ଟା କରି ତବ ଇଚ୍ଛା ମୋତେ ଥାକିଆ ତୋ ମାର ଘରେ, ମୁଁ ଆପଣଙ୍କ ଘରେ ରହିଛି, ସବୁ ଚେଷ୍ଟା କରିବି ମୋର, କିନ୍ତୁ ଆପଣଙ୍କ ଇଚ୍ଛା ଉପରେ, ଯାହା ଆପଣ କରିବେ। ଜୀବନ ଯଦି ସବୁଠୁ ବଡ଼ ଦୁଃଖ ଥାଏ, ଜୀବ କଥା ମୁଁ ଭକ୍ତର, ଆମମାନଙ୍କ ଜୀବନରେ ଆଉ ଯେତିକି ଦୁଃଖ ଆସିଛି ଆମେ ଦେଖିବା, ସେଥିରେ ଆମର ସ୍ୱତନ୍ତ୍ର କିଛି ଇଚ୍ଛା ଅଛି, ସେଇଟା ହିଁ ତା ଦୁଃଖର କାରଣ। ଆମେ ଗୋଟେ କିଛି ଚଏସ୍ କରୁଛେ, ସେଟା ସେଇଟା ଦୁଃଖର କାରଣ, କାରଣ ଆମ ଚଏସ୍ରେ କିଛି କାମ ହେଇପାରିବ ନାହିଁ। ଆମେ କୃଷ୍ଣଙ୍କୁ ଡାକିବା ଦରକାର, କୃଷ୍ଣ ଆପଣଙ୍କର କ'ଣ ଇଚ୍ଛା? ମୁଁ ତ ଆପଣଙ୍କ ଶରଣ ଯାଇଛି, ମାର ବିରାଖ ବିଜୟ ତାଙ୍କ ପଦ, ମାନସ ଦେହ ଗେହ ଯୋଉ କିଛୁ ମୋର ଅର୍ପିଲୁ ତୋୟା ପଦେ ନନ୍ଦ କିଶୋର, ମାର ବିରାଖ ବିଜୟ ଇଚ୍ଛା ତୋମାର ନିତ୍ୟ ଦାସ ପ୍ରତି ତୋୟା ଅଧିକାର। ସେଠି ପଦ ନାହିଁ ତୋର, ଜନକ ଜନନୀ ଦୈତ ତନୟ ତୁହ ପିତା ମାତା ଗୁରୁ ତୁହ ସର୍ବମୟ, ତୁମେ ମୋର ସବୁ। ଆରେ ଭଗବାନଙ୍କୁ ଆମେ କ'ଣ ଜାଣିଛୁ? ମୁଁ କିଛି ଜାଣିନି, ଏ ଖାଲି ପାଠ ପଢ଼ଉଛନ୍ତି, ଟିକେ କ'ଣ ଶୁଣିକି କହିଦେଉଛି, କୋଉ ଭଗବାନଙ୍କ ଆମେ ଜାଣିଛେ? ଜାଣିବା ଲୋକ କହୁଛନ୍ତି ଏସବୁ ଜିନିଷ, କ'ଣଟା ଆମେ ଜାଣିଛୁ? ସେ ଜାଣିଛନ୍ତି, ସେ କହୁଛନ୍ତି ଏସବୁ ଜିନିଷ, ସେଥିରେ କେତେ ସୁଖ ଅଛି, ଶରଣାଗତିରେ ଯୋଉ ସୁଖ ରହିଛି, ବହୁତ ସୁଖ, ବଳି ମାରା ସର୍ବସ୍ୱ ହରାଇ ଦେଇଥିଲେ, କିନ୍ତୁ ମଥା ତଳକୁ କରୁନଥିଲେ, ସେ ଭଗବାନ ଆଗରେ ମଥା ଟେକିଥିଲେ, ଶରଣାଗତିରେ ଏତେ ବଡ଼ ମଥା ଥଳେ ତଳକୁ କଲେ, ଯେତେବେଳେ ଗୁରୁଙ୍କୁ ଦେଖିଲେ, କିଏ ପ୍ରହ୍ଲାଦଙ୍କୁ ଦେଖିଲେ, ମଥା ସେ କେବେ ତଳକୁ କରୁନାହାନ୍ତି, ତ କାହିଁକି ଶରଣାଗତିରେ ଏତେ ଆନନ୍ଦ ସବୁ ଚାଲିଗଲାଣି, କିନ୍ତୁ କିଏ ନଉଛନ୍ତି ନା କୃଷ୍ଣ ବାମନଦେବ ନେଇଯାଉଛନ୍ତି ନା, ତାଙ୍କୁ ବହୁତ ଆନନ୍ଦ ଲାଗୁଛି, ପ୍ରଭୁଙ୍କର ନଉଛନ୍ତି ସବୁ ଜିନିଷ, ମଥା କେବେ ଭାଙ୍ଗିନାହାନ୍ତି, ବିକ୍ଳବତା ତାଙ୍କର ଆସିନି, ବ୍ରହ୍ମା କାନ୍ଦି ପକେଇଲେଣି, ବ୍ରହ୍ମା ଆସିକି କହୁଛନ୍ତି ମୁଞ୍ଚ ମୁଞ୍ଚ ପ୍ରଭାବ ଖୋଲିଦିଅ ଖୋଲିଦିଅ, ସେ କିନ୍ତୁ କାନ୍ଦୁନାହାନ୍ତି, ସେ ପୁରା ପ୍ରଣାଗତରେ ଏତେ ଆନନ୍ଦ ଅଛି, ସୁଖ ଦୁଃଖରେ ସେ ବିଚଳିତ ହୁଅନ୍ତିନି। ମାର ବିରା କବି ଯୋ ଇଚ୍ଛା ତୁମାର ନିତ୍ୟ ଦାସ ପ୍ରତି ଦୟାଧିକା, କେବଳ ଟିକେ ମଥା ତଳକୁ କଲେ କେବଳ ତାଙ୍କ ଆଖିରୁ ଲୋତକ ହୋଇଥିଲା ବଳି ମହାରାଜଙ୍କର, ଧନ ଚାଲିଗଲା, ସୈନ୍ୟମାନେ ଚାଲିଗଲେ, ପତ୍ନୀ ବି ଲାଞ୍ଛନା ଲାଞ୍ଛନା ତାନେ ପତ୍ନୀ ବି ଭଗବାନଙ୍କ ଆଗରେ ତାଙ୍କୁ ଦାଣ୍ଟି ଦେଲେ, ସବୁକିଛି ଚାଲିଗଲା। ତ୍ରିଜଗତର ରାଜା ଥିଲେ ଅମରାବତୀପୁରରେ, ସେ ରାଜା ହେଇଥିଲେ, ଆଜି ତାଙ୍କୁ ବାନ୍ଧି ଦିଆଗଲା, ତାଙ୍କ ମନ କେବେ ଦୁଃଖ ନଥିଲା, କେବଳ ଗୋଟିଏ ପାଇଁ ତାଙ୍କ ମନ ଦୁଃଖ ହଉଥିଲା, ମୋ ଗୁରୁଙ୍କର ଗୋଟେ ପଦା କଥା ମୁଁ ମାନିପାରିଲି। ପ୍ରହ୍ଲାଦ ସେମାନେ ଯେତେବେଳେ ଦେଖିଲେ କାନ୍ଦିଲେ, କିନ୍ତୁ ସବୁ ଚାଲିଲା ଯେ ସେ କାନ୍ଦି ନଥିଲେ। ପ୍ରହ୍ଲାଦ ବାରବାର କହିଥିଲେ ବୟମ ଅସୁରା, ଆମେ ସବୁ ଅସୁର କୂଳରେ ଜନ୍ମ, ସବୁବେଳେ ନିରଭିମାନ ହବ, ଚକ୍ରବର୍ତ୍ତୀ ଲେଖୁଛି ସବୁବେଳେ ନିରଭିମାନ ହବ, କାରଣ ଆମେ ଅସୁରମାନେ ନା, ଆମେ ଅସୁର କୂଳରେ ଜନ୍ମ ହେଇଛି, ଆମର ଅଭିମାନ ଟିକେ ରହିବ, ଅଭିମାନଟା ଆସୁରିକ ବୃତ୍ତି। ଆଉ କହିଲେ କ'ଣ କହିଲେ କ'ଣ ଲେଖିଲେ ଚକ୍ରବର୍ତ୍ତୀ ସେଠି, ଦାନ 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 ଛଳେ ଦାନ ଗ୍ରହଣ ସମୟ ଦାନ ପ୍ରସଙ୍ଗ ବେଶୀ ଶବ୍ଦ ଲାଗେ, ଦାନ ପ୍ରସଙ୍ଗରେ ଯେତେବେଳେ ଦଉଛନ୍ତି କାହାକୁ ଦୁଇ ପାଦ ଯେଉଁ ଶପଥ କରୁଛନ୍ତି ତିନି ପାଦ ଦେବି ବୋଲି, ସେଇ ପ୍ରସଙ୍ଗରେ ଭୁଲିଗଲେ ଗୁରୁଙ୍କର ବାକ୍ୟକୁ, ଯେତେ ଅଭିମାନ କରିବା କଥା ନୁହେଁ, କିନ୍ତୁ ଅଭିମାନ କରି ସେ ଦେଉଛନ୍ତି ନା, କାହିଁକି ଅଭିମାନ କରି ପ୍ରବଚନ ଦେଉଛନ୍ତି ନା, ମୋ ପାଖରୁ ଭିକ୍ଷା ମାଗିବି ପୁଣି ଆଉ କାହାକୁ ଭିକ୍ଷା ମାଗିବ, ମୁଁ ହେଉଛି ଜଗତର ଈଶ୍ୱର, ଲୋକାନାମ ଅପି ଈଶ୍ୱରମ, ଏଇ ଅଭିମାନଟା ଆସିଗଲା, ସେଇଟା ଗୁରୁଙ୍କୁ ଦେଖିକି ମନ ପଡ଼ିଗଲା, ସେ କାନ୍ଦୁଛନ୍ତି ନା, ମଥା ଭାଙ୍ଗି ନଥିଲେ ଶରଣାଗତ, ଯିଏ ଶରଣାଗତ ସେ କୌଣସି ଅବସ୍ଥାରେ କୌଣସି ସ୍ଥିତିରେ ହଁ ଶରୀର ଅଛି କିଛି ଦୁଃଖ ଆସିବ, କିନ୍ତୁ ସେ ଦୁଃଖ ଭିତରେ ବୁଡ଼ିଯିବନି, ଏଇଟା ମନେ ରଖ, ଗୋଟେ ଦୁଃଖ ଭିତରେ ବୁଡ଼ିଯିବା, ଗୋଟେ ବୁଡ଼ିବା, ଗୋଟେ ଭାସିବା, ଜଳ ଭିତରେ କ'ଣ ଦୁଇଟା ପ୍ରକାର ଜିନିଷ ଅଛି ନା, ଆଉ ହେ ଲୋକଟା ଭାସିଗଲାରେ ଭାସିଗଲାରେ ଦେଖିନ ଯେଉଁ ସବୁ କ'ଣ କରନ୍ତି ଯେଉଁ ବଡ଼ି ପାଣି ଆସେ, ସେ ଯାଇଥିଲୁ ସେ ଯେଉଁ ଆମର କୋରାପୁଟ ଯାଇଥିଲୁ, ମୋତେ ସବୁ ପ୍ରାକୃତିକ ଭଲ ଲାଗେ, ସେ ରହିଛନ୍ତି ଆମର ଭକ୍ତମାନେ ସେ ସବୁ ସେ ମହାବୁଜ ପ୍ରଭୁଙ୍କ ଗାଁର କୋଡ଼ିଏ କୋରାପୁଟ ତଳକୁ ପୁରା 25-30 କିଲୋମିଟର ମୋଟରସାଇକେଲ ବସି ଯାଇଥିଲୁ, ସେସବୁ ଭାଲୁ ସବୁ ଭାଲୁ ଆସନ୍ତି ପୁରା ପାହାଡ଼ କର, ମୁଁ ରାତିରେ ମୁଁ ଆସିବାର ଅଛି, ମୁଁ ରାତି 5 ବେଳେ ଆମେ ଆସୁଛୁ, ସେ ନଦୀଟା ସବୁ ମାନେ ପାହାଡ଼ ନଦୀ, ଗଲାବେଳକୁ କିଛି ନଥିଲା, ଏତିକି ପାଣିରେ ଗଲୁ, ଆସିଲା ବେଳକୁ ତ ହେଲା ବର୍ଷା, ସେଠି ଅନେକ ବର୍ଷା ହେଲା ସହିଲା, ଆଉ ଡଙ୍ଗା ଅଛି ନା କ'ଣ ଅଛି, ଆଉ ସେ ଗୋଟେ ଲୋକ ଆଗରେ ଗଲା, ଆମେ ସବୁ ଗଲୁ, ସେ ମୋତେ କହୁଥାଏ କେମିତି ବାଡ଼ି ପକେଇ ଆମେ ଯାଉଥାଉ, ସେ ଠେଲି ପକଉଥାଏ, ମୋର ମନ ଲାଗୁଛି ଠେଲି ଦେବା ଟାଣି ନେଇ ପଳେଇବ ପୁରା ଖସୁଛି ପାଣିଟା, ଆଉ ପାଣିରେ ସତରେ କ'ଣ ଜଣେ ଭାସି ଯାଏ ଆଉ ଜଣେ ବୁଡ଼ିଯାଏ, ଭାସିଯିବା ଲୋକ କ'ଣ, ଭାସିଯିବା ଲୋକ କଟାକ୍ଷକୁ ଆଶ୍ରା କରିବା, ଯିଏ ବୁଡ଼ିଗଲା ସେ ଚାଲିଗଲା, ବୁଡ଼ିଗଲା ଚାଲିଗଲା, ବୁଡ଼ିଗଲା ପୁଣି ପାଣିରେ ବୁଡ଼ିଗଲା, ଭାସୁଥିବ ତ କିଛି ଆଶ୍ରା ଥିବ, ଆଉ ସେ ଲେଖିଲେ ନା ବୁଡ଼ି ଯାଅ ନା ଦୁଃଖରେ, ତୁମେ ବୁଡ଼ ନା ଦୁଃଖରେ, କେତେବେଳେ ଭାସି ପଡ଼ିବ ଟିକେ ପୁଣି ଧରିପକା, ଗୁରୁକୃଷ୍ଣ ଧରିପକା, ଦୁଃଖ ରହିଯିବ ଅଟକିଯିବ, ଆଉ ବୁଡ଼ି ଯାଅ ନା ଦୁଃଖରେ, ଯାହାର ଇଚ୍ଛା ଯେତେ ପ୍ରବଳ ସେ ଦୁଃଖରେ ବୁଡ଼ିଯିବ, କାହିଁକି ତା ଇଚ୍ଛାଟା ପୂର୍ତ୍ତି ହେଇପାରୁନି, ସେ ଦୁଃଖରେ ବୁଡ଼ିଯିବ, କିନ୍ତୁ ସେଟା ଆମ ଜୀବନ ନୁହେଁ। ଦେଖ ବଳିଙ୍କ କତୁରୁ ଶିଖ, ଶରଣାଗତ ଭକ୍ତଙ୍କ କତୁରୁ, ଶରଣାଗତ ଲୋକ କେବେ ଦୁଃଖରେ ବୁଡ଼ି ଯାଏ ନା, କେତେବେଳେ ଦୁଃଖରେ ଟିକେ ମ୍ରିୟମାଣ ହେଇଯାଏ, ଆଉ ଶୁଦ୍ଧ ଭକ୍ତ ତ କେବେ ଏମିତି ହୁଅନ୍ତିନି, ଆମ ଭଳିଆ ଭକ୍ତ ସବୁବେଳେ ବିଚାର କରିବା ଦରକାର ଆମମାନଙ୍କର ଯେଉଁ ସ୍ଥିତି, କାରଣ ଇଏ ଗୋଟେ ବହୁତ କନଷ୍ଟାନ୍ସି ଯାହା କୁହାଯାଏ, କ'ଣ କୁହାଯାଏ, ଅତି ଧୀରତ୍ୱ ଭାବନାରେ ଚାଲିବାକୁ ପଡ଼ିବ ଜାଗାରେ, ଯେମିତି ଗୋଟେ ନୂଆ ନୂଆ ଜାଗାକୁ ଯାଇଛ, ନୂଆ ଜଙ୍ଗଲରେ ଯାଉଛ କି ନୂଆ ରାସ୍ତାରେ ଯାଉଛ, ସେଠି କ'ଣ ତୁ ଫ୍ରି ହେଇଯାଇପାରୁଛ, ସବୁବେଳେ କେମିତି ଚଳୁଛ, ସତର୍କ ହେଇକି 5 ଜଣଙ୍କୁ ପଚାରିକି ରାସ୍ତାରେ ଠିକ୍ ଅଛି କି, ଏଇଟା କେମିତି ଯାଇକି, ଏଇଟା କ'ଣ କି ଭୟ କରିକି ଚାଲିଛ, ଏଇଟା ଜାଗାଟା ନୁହେଁ ନା, ଏ ସ୍ପିରିଚୁଆଲ୍ ଫିଲ୍ଡଟା ସେଇଭଳିଆ, କାରଣ ଏଥିରେ କିଏ ସାଥି ଦେବା ଜିନିଷ ନାହିଁ, ମନ ଇନ୍ଦ୍ରିୟ ଇଏ ହେଉଛନ୍ତି କି ବିଷୟ ଆଡ଼େ, ଇଏ ଇଏ ତାଙ୍କେ ସେ ଯିବା ରାସ୍ତାରେ ବିଷୟ ପାଇଲେ ବି ସେ ଭୋଗିଦେବେ, ତାର କିଛି ନାହିଁ, ଭକ୍ତ ହେଇଥିଲେ ତୁମେ ବିଷୟରେ ସୁଯୋଗ ମିଳିଲାନି ଭୋଗିଦେବ, କିଏ ବି ଭୋଗିଦେବେ, ଆଚାର୍ଯ୍ୟ ମାନେ ସେମାନେ ଆମକୁ ବାରଣ କରୁଛନ୍ତି ନା ଏସବୁ ଜିନିଷ, ଅତ୍ୟାହାର ପ୍ରୟାସ ଏଇଟା କରନି ଏଇଟା କରନି, ନାରୀମାନଙ୍କଠୁ ଦୂରରୁ ରୁହ, ଏଇଟା ଇଏ କରନି, ଏଇଟା କାହିଁକି ତ ସବୁ କହୁଛନ୍ତି, ଆମେ ଉଦ୍ଦେଶ୍ୟ ଜାଣିଥିଲେ ବି ଏଇଟା ଇନ୍ଦ୍ରମାନଙ୍କର ସ୍ୱଭାବ, ଇନ୍ଦ୍ରାଣୀ ପ୍ରମଥାନି ପ୍ରମାଥିନି ହରନ୍ତି ପ୍ରସବମ ମନ ତାନି ସର୍ବାଣୀ ସଂଯମ୍ୟମ ଯୁକ୍ତ ଆସିତି ମତ୍ପର, ମତ୍ପର ନହେଲେ ତ ପାରିବୁନି, ଟାଣି ପଳେଇବେ ମାନେ, ଆଚାର୍ଯ୍ୟ ମାନେ କାହିଁକି ଏତେ କଥା କହୁଛୁ, ସେ ଭାସି ଆମେ ଯୋଉ ଗୋଟେ ବହୁତ ଦୁଃଖରେ ଭାସି ଯାଉଛେ, ଯେମିତି ଅର୍ଜୁନ ପ୍ରଧାନ ବୁଡ଼ି ଯାଇଛନ୍ତି ନା ଦୁଃଖରେ ଆଉ କଣ କହିଲେ ଶୋକ ସବିଘ୍ନ ମାନସହ କେତେ ସୁନ୍ଦର ୱାର୍ଡ ବୁଡ଼ି ଯାଇଛନ୍ତି ନା ଆଉ ସେଥିପାଇଁ ପ୍ରଭୁ ଯୋଉ ଫଟୋଟା କରୁଛନ୍ତି ଜଣ କେତେ ସୁନ୍ଦର ଫଟୋ ମୁଣ୍ଡରେ ହାତ ଦେଇକି ସ୍ୱରଟାକୁ ରଖିଦେଇଛନ୍ତି ମୁଣ୍ଡରେ ହାତ ଦେଇକି ବସିଛନ୍ତି ନା ଆଉ ସେଠି ଘର ଲୋକ ବିରକ୍ତ ହୁଅନ୍ତି ଏଇ ଯେ ଆମେ ସବୁ ପାଠ ପଢିଲା ବେଳେ ଦେଖୁଛୁ ଯଦି ମୁଣ୍ଡ ରଖି ଗାଲରେ ହାତ ଦେଲ କଣ ଛୋଟ ଗୋଟେ ଗାଲରେ ହାତ ଦଉଛ ମୁଣ୍ଡର ହାତ କାରଣ ସେଟା ହଉଛି ଦୁଃଖରେ ବୁଡ଼ିବାର ଗୋଟେ ଜିନିଷ ଭକ୍ତ କେତେ ଦୁଃଖ କରିବ ତାର ଭକ୍ତର ଦୁଃଖ କହିଲା କଣ ତା ଇଚ୍ଛାପୂର୍ତ୍ତି ହଉନି ଭକ୍ତଙ୍କଠାକୁ ସେ କଥାଟା ଲେଖିଲେ ନାଇଁ କଣ ଆରମ୍ଭ ପଦରା କହୁଥିଲି ଯାହା କୃଷ୍ଣ ଇଚ୍ଛା କରେ ତା ନା ତା ପୂର୍ବ ପଦ ରହିଲା ପୂର୍ବରୁ କହୁଥିଲ ସେ ପଦ ଯାହା କୃଷ୍ଣ ଇଚ୍ଛା କହା ଜାଣେ ଭଲ ତେଜିଆ ଆପନା ଇଚ୍ଛା ଘୁଚାଓ ଜଞ୍ଜାଲ ନିଜ ଇଚ୍ଛାକୁ ଛାଡ଼ି ଦିଅ ଜଞ୍ଜାଳକୁ ଛାଡ଼ ପୂର୍ବ ପଦ ଗୋଟେ କଣ କହୁଥିଲି ବୋଲି ତା ଆରମ୍ଭଟା ମନ ପୁଣି ତାଙ୍କର ସବୁ ସୁନ୍ଦର ବିଚାର ଭଗବାନ ନିଜ ଲୋକ ସେ ଲେଖି ଦେଇଛନ୍ତି ସେ ଜିନିଷ ଗୁଡାକ ସବୁ ଆଉ ନିଜର ବିଚାର ରଖିଲେ ହବନି ତେଣୁ ସ୍ୱଧର୍ମକୁ ଭଗବାନ ପ୍ରତିଷ୍ଠିତ କରିକି ଏଇ କଥାରେ ମୁଁ ଏଠି ପଳେଇଲି ଶ୍ଳୋକରୁ ଆରମ୍ଭରୁ ମନ ପଡ଼ିଲା ତ ହଠାତ୍ ମୁଁ ପଳେଇ ଆସିଲି ଯଦୃଚ୍ଛ ଆଡ଼ି କହିବେ ନା ଏଇ ଶ୍ଳୋକ ଦେଖୁ ନା ତା ପରବର୍ତ୍ତୀ ଶ୍ଳୋକ ଯଦୃଚ୍ଛ ୟା ଚୋପ ପରିଣାମ ସ୍ୱର୍ଗ ଦ୍ୱାର ମପାବୃତମ ସୁଖୀନ କ୍ଷେତ୍ରିୟା ପାର୍ଥ ଲବନ୍ତେ ଯୁଦ୍ଧ ମିଦୃଶମ ଏଇ ଯୋଉ ଯେତିକି ପ୍ରସଙ୍ଗ କହିଲି ଏଇଟା ହଉଛି ଇଏ ଏଇ ଶ୍ଳୋକରେ ଲାଗିବ ଆମ ଇଚ୍ଛାର କିଛି ଆମ ଯଦୃଚ୍ଛୟା ଏ ଶବ୍ଦଟା ଭାଗବତରେ ବାରମ୍ବାର ଏଇଟା ଲାଗିଛି ଯଦୃଚ୍ଛୟା ଯଦୃଚ୍ଛୟା ଗୀତାରେ ବି ଲାଗୁଛି ଯଦୃଚ୍ଛୟା ଯଦୃଚ୍ଛୟା ନାଇଁ ଯଦୃଚ୍ଛୟା ଶବ୍ଦକୁ ବିଭିନ୍ନ ବିଭିନ୍ନ ଜାଗାରେ ପ୍ରୟୋଗ କରାହେଇଛି ଯଦୃଚ୍ଛୟା ତତ୍ର ଆଗତ ଭଗବାନ ନାରଦ ଋଷି ଯଦୃଚ୍ଛୟା ଭଗବତ ଇଚ୍ଛା ସେଠି ଭଗବାନଙ୍କ ଇଚ୍ଛା ଲାଗିବ ଯେମିତି ଶିବଜୀ ଶିବଜୀଙ୍କ ରାସ୍ତା ନୁହେଁ ଏ ଯୋଉ ଦୁଇ ଜଣ ଲାଗିଛନ୍ତି କି ଶର୍ମିଷ୍ଠା ଆଉ ଦେବଯାନୀ ତାଙ୍କ କୂଅ ଭିତରେ ପକେଇ ଦେଇକି ଦେବଯାନୀ ପଳେଇ ଆସିଛନ୍ତି ଶର୍ମିଷ୍ଠା ପଡ଼ି ଯାଇଛନ୍ତି ସେଠି ସେ ଯୋଉ ଶିବଜୀ ଯୋଉ ଯାଉଛନ୍ତି ସେ ରାସ୍ତାରେ ଏଟା ଶିବଜୀଙ୍କ ରାସ୍ତା ନୁହେଁ ସେଟା ଯଦି ଗତାଗତ ରାସ୍ତା ହେଇଥାନ୍ତା ତାହେଲେ ଝିଅମାନେ କେବେ ବସ୍ତ୍ର ଖୋଲିକି ସେଠି ସ୍ନାନ କରୁନଥାନ୍ତେ ଆଉ ସେମାନେ ପ୍ରସ୍ତୁତ ବି ହେଇନଥିଲେ ବସ୍ତ୍ର ନେଇକି ଯାଇନଥିଲେ ତ ହଠାତ୍ ସୁନ୍ଦର ସରୋବର ଦେଖି ତାଙ୍କ ଇଚ୍ଛା ହେଇଗଲା ସେ ଜାଣନ୍ତି ଏଠି ତ କିଏ ଆସିବେ ନା ଏଟା ହଉଛି ନିଘଞ୍ଚ ଜଙ୍ଗଲ ସେଠି ଯଦୃଚ୍ଛା ସେଇଠି ଲାଗିବ ଯଦୃଚ୍ଛଟା ଭଗବତୀ ଇଚ୍ଛା ଠାକୁରଙ୍କ ଆମର ଓଡ଼ିଆରେ କୁହନ୍ତି ଠାକୁରଙ୍କ ଇଚ୍ଛା ଏଟା ହେଲା ସେଭଳିଆ ଆମ ଜୀବନ ଏଇ କଥାରୁ ମୁଁ ଏଇ ଭକ୍ତ ଠାକୁରଙ୍କ ପଦ କହୁଥିଲି ଭଗବତୀ ଇଚ୍ଛା କେତେ ଜଣେ ଖାଲି ଭକ୍ତ ଗୋଟେ ଚିନ୍ତା କରୁ ମୁଁ କଣ ମୋ ଇଚ୍ଛାରେ ଭକ୍ତ ହେଇଛି ସେ ଚିନ୍ତା କରୁନି ଖାଲି କେତେଟା ପଏଣ୍ଟକୁ ନିଜେ ତୁମେ ସବୁବେଳେ ଶାସ୍ତ୍ରକୁ ଦେଖିଲେ ହବନି ଶାସ୍ତ୍ରକୁ ସ୍ୱାନୁଭବ କର ଶାସ୍ତ୍ର ଶୁଣିଲା ବେଳେ ତାପରେ ତୁମେ ନିଜେ ନିଜେ ଚିନ୍ତନ କର କାରଣ ଶାସ୍ତ୍ର ଶ୍ରବଣର ତିନିଟା ଯୋଉ ଜିନିଷ ରହିଲା ଶ୍ରବଣ ମନନ ନିଧ୍ୟାସନ ତିନିଟା ପରେ ଯାଇକି ଶ୍ରବଣ କମ୍ପ୍ଲିଟ୍ ହବ ସେଥିପାଇଁ ଭକ୍ତ ଭକ୍ତ କହୁଛି ସେ ତ ଶୁଣିଦେଉଛି କ'ଣ କେତେ ଶୁଣୁଛନ୍ତି ତାଙ୍କର କିଛି ପରିବର୍ତ୍ତନ ହୁଏନି ସେ ତ ସବୁବେଳେ କଥା ଶୁଣୁଛନ୍ତି ତାଙ୍କର କ'ଣ ପରିବର୍ତ୍ତନ ହେଉଛି ହବ ବି ନାହିଁ ସତ କଥାଟା କିନ୍ତୁ ଲସ୍ ବି କିଛି ନାହିଁ ଭଗବାନ କଥା ଶୁଣୁଛି ଯୋଉଦିନ ହେଲେ କାମରେ ଲାଗିବ ତା କଥାର ମୂଲ୍ୟ ବହୁତ ଅଧିକା କିନ୍ତୁ ଯୋଉ କଥାଟା ତୁମକୁ ତୁମର ସ୍ୱାନୁଭବ ଦେବ ତା ତିନିଟା ଷ୍ଟେଜ୍ରେ ଯାଇକି ଶ୍ରବଣ ତାପରେ ଚିନ୍ତନ ଏଇଟା ଶୁଣିଲେ ଚିନ୍ତା କରିବ କେତେବେଳେ ଚିନ୍ତା କରିବ ତା ତୁମ ଜୀବନର ସେବାର ବ୍ୟାକୁଳତା ଆସୁଛି ଭଜନର ବାଧା ହେଉଛି କ'ଣ ଶୁଣିଛ ଶ୍ରବଣ ଚିନ୍ତନ ତାପରେ ନିଧିଧ୍ୟାସନ ତାପରେ ତ କାର୍ଯ୍ୟରେ ଲଗେଇ ପାରିବ ଯିଏ ଶୁଣିଦେଲା ସେ ତାକୁ ଚିନ୍ତନ କରୁନି ତା ମୁଣ୍ଡରେ କ'ଣ ରହିଲା ସେ କ'ଣ ଶୁଣି ତାକୁ ପଚାରିଲେ କହିହବନି ତୁମେ ଏତେ କଥା କୁହା ହଉଛି କ'ଣ ଶୁଣି ତ ମନେ ନାହିଁ କିନ୍ତୁ ଆମେ ଯାହା ଯାହା ଶୁଣିଛୁ ପ୍ରଭୁପାଦଙ୍କର କଥା ଗୁଡ଼ା ସବୁ ମନେ ରହିଯାଉଛି ଯୋଉଠି ପଢୁଛୁ ଆରେ ପ୍ରଭୁପାଦ ଏଇଟା କହିଛନ୍ତି ଏଇଟା ତ ଏଇଠି କୁହ ଯେତେବେଳେ ଯାହା ମନେ ପଡ଼ୁଛି ଆରେ ପ୍ରଭୁପାଦ ଏଇଟା କହିଛନ୍ତି କାରଣ ଶ୍ରବଣ ବେଳେ ସେଟା ବହୁତ ଧ୍ୟାନସେ ଶୁଣିବାକୁ ପଡିବ ରାପିଡ୍ ଆଟେନସନ୍ କୁହାଯାଏ ଶ୍ରବଣ ଗୋଟେ ଏମିତି ଯେ ହଁ ଜଣେ ମହାରାଜ କହୁଛନ୍ତି ଆମେ ଯାହା ବସିକି ଆସିବା ଭାଇ ତମେ ଶୁଣିବାର ଇଚ୍ଛା ନାହିଁ ପଳ ଶ୍ରୋତା ବକ୍ତା ସବୁବେଳେ ଏକ ଦରକାର ବେଶୀ ବକ୍ତା ଶ୍ରୋତା ଇଏ ରହିଲେ ଭଲ କିଏ ଶ୍ରୋତା ରହିଲେ ଭଲ କି ଦେଖ ବିଦୁର ମୈତ୍ର ଜଣେ ଥିଲେ ଉଦ୍ଧବ ଭଗବାନ ଶ୍ରୀକୃଷ୍ଣ ଜଣେ ଥିଲେ ଆମର ମୈତ୍ର ଉଦ୍ଧବ ଏକ ଥିଲେ ବିଦୁର କଣ ତାଙ୍କ ନାଁ ବିଦୁର ମୈତ୍ର ସମ୍ବାଦ ଏକ ଅଦୁତ ରାଜଧରଣୀ ସମ୍ବାଦ ଏକ ସବୁ ଏକ ସମ୍ବାଦ କିଛି ଅସୁବିଧା ନାହିଁ ଶ୍ରୋତା ଜଣେ ରହିଲେ ବି ଚଳିବ ଯାହାର ଶ୍ରବଣ ଇଚ୍ଛା ସେ ଅବସ୍ଥିତ ବସିଥିବ କ୍ଲାସରେ ନ ବସିଲେ ହବନି ତାର ଡୋଳଉଥିବ ତାର ମନ ନଥିବ ସିଏ କଣ ଶ୍ରବଣରେ ଗଲା ସେ କଣ ଶ୍ରବଣ କିଛି ନାହିଁ ସେଟା ଶ୍ରବଣ ନୁହେଁ କିଛି ନାହିଁ ତାର କିଛି କାମ ଲାଗିବନି ଶ୍ରଦ୍ଧା ନାହିଁ ଜିନିଷ ଗୁଡାକ ଶ୍ରବଣ କୀର୍ତ୍ତନ ଯାହା ରୁଚି ନ ଆସିଲା ତା ତ ଭକ୍ତିରେ କିଛି ହବନି ତା ଭକ୍ତିରେ ତ ପ୍ରୋଗ୍ରେସ୍ ହେଇପାରିବେନି, କେବେ ପ୍ରୋଗ୍ରେସ୍ ହେଇପାରିବେ। ଏ ଯେଉଁ ଯଦୃଚ୍ଛା ଏଇଟା, ଏ ଯେଉଁ କଥା ପଡ଼ୁଛି, ଭଗବତ ଇଚ୍ଛାଟାକୁ ଭକ୍ତ ଚିନ୍ତା କରିବେ ସବୁବେଳେ। ଭଗବାନ ଅର୍ଜୁନ, ଅର୍ଜୁନ ତୁମ ଇଚ୍ଛାରେ ଯୁଦ୍ଧ ହଉନି, ଏଇଟା ସବୁବେଳେ ମନେ ରଖିବ ତୁମେ। ଆମ ଇଚ୍ଛାରେ ଆମେ ସାଧୁ ହେଇନେ, ମୁଁ ଏ କଥା କହୁଥିଲା ପ୍ରଥମେ, ଆମ ଇଚ୍ଛାରେ ହେଇନେ, ଯିଏ ଯିଏ ନିଜେ ଇଚ୍ଛା କରି କରିଛି ସେ ତାର ଜାଣିଥିବ। ଆମ ଇଚ୍ଛାରେ କିଛି କାମ ଚାଲୁନି, ଜଣେ ଯଦି ଭଲ ଭାବେ ଦେଖିବ ମୋର କାହିଁକି ବୈରାଗ୍ୟ ଆସିଲା, ମୁଁ କେମିତି ସାଧୁ ହେଲି, ମୁଁ କେଉଁଠି ରହୁଛି, କ'ଣ କରୁଛି, ଗୋଟେ ପଛରେ ଗୋଟେ କାହାର ଇଚ୍ଛା ଅଛି, ସେଇଟାକୁ ସେ ଯତୃଚ୍ଛା। ଭଗବାନଙ୍କର ଇଚ୍ଛା କିଛି ଗୋଟେ ଅଛି, ସବୁ ଭଗବାନଙ୍କ ଇଚ୍ଛା ଚାଲୁଛି। ଯାହା ଆରମ୍ଭଟା ମନେ ଲଗାଲା, ଯାହା କୃଷ୍ଣ ଇଚ୍ଛା କରେ ତାହା ଜାଣେ ଭଲ ନା ନାଇଁ, ଆରମ୍ଭଟା ଏଇଟା ତ ଲାଷ୍ଟ କଥା କହିଲି, ତ ମନେ ରଖିପାରୁ ନା, କିନ୍ତୁ 100 ଥର ତ ପ୍ରବଚନ କହିସାରିବିନି ଦୁଇ ବର୍ଷ ଭିତରେ, 10 ଥର ମିନିମମ୍ କହିଥିବି, ତୋର ଗୋଟେ ପଦ ମନେ ରହୁ। କୃଷ୍ଣଙ୍କର ଇଚ୍ଛା ଗୋଟେ କିଛି ରହିଛି, ସ୍ୱତନ୍ତ୍ର ଇଚ୍ଛା ସବୁ ଜୀବ ପାଇଁ। ଆଉ ଆମେ ଭକ୍ତ ସବୁବେଳେ କର୍ମଫଳକୁ ବିଶ୍ୱାସ, ସବୁବେଳେ କର୍ମଫଳ ଯଦି ଆମେ ଚିନ୍ତା କରିବା, ଆମର ପେସିମିଜିମ୍ ଆସିବ, ନିରୁତ୍ସାହ ଭାବନା ଆସିବ, ମୋ କର୍ମ ଖରାପ, ମୋର କର୍ମ ଖରାପ, ସେ କ'ଣ କରିବା ଆଉ ଭଜନ କରିବା ପାଇଁ, ମୁଁ ତ କର୍ମ ଖରାପ, ମୁଁ ଆଉ କ'ଣ ଠାକୁରଙ୍କୁ ଡାକିଲେ ମୋ କଥା ଭଗବାନ ଶୁଣିବେ, ମୁଁ ତ ଏମିତି ପାପ କରୁଛି, ମୋର ତ ଏମିତି ଖରାପ, ତୋର ତ ସେଇ ଜିନିଷଟା ତ ମୁଁ ପଛକୁ ଟାଣିକି ନେବି। ଆରେ ଭଜନଟା ତ ପାପୀମାନେ କରିକି ବଡ଼ ଲୋକ ହେଇଛନ୍ତି ସଂସାରରେ, ଭଗବାନ ଭଜନ ଫଳଟାକୁ ସାଧୁ ଦ୍ୱାରା ବେଶୀ ଦେଖେଇ ନାହାନ୍ତି, କାହା ଦ୍ୱାରା ଦେଖିଛନ୍ତି, ପାପୀ ଦ୍ୱାରା ବେଶୀ ଦେଖିଛନ୍ତି। କାହିଁକି ଦେଖିଛନ୍ତି, ସେମାନେ ପାପୀ ନୁହନ୍ତି, କିନ୍ତୁ ଜୀବ ଯେଉଁ ଭାବୁଛି ମୁଁ ପାପୀ, ମୁଁ ଭଜନ କରିକି ପ୍ରୋଗ୍ରେସ୍ କରିପାରିବି ନାହିଁ, ସେଥିପାଇଁ ସେ ରାମଚରିତ ମାନସରେ କେତେଟା ନୀତି ଜିନିଷଟା ଅଛି, ଭାରି ଭାରି ବଢିଆ ଜିନିଷ ଆମମାନଙ୍କ ପାଇଁ ସବୁ ଶିକ୍ଷା। ଆଦି କବି ଜାନି ନାମ ପ୍ରଭାହୁ, ସେ ଲେଖିଛନ୍ତି ଆଦିକବି ଜାନି ନାମ ପ୍ରଭାହୁ, ଓଲଟା ଜାପୁ, ସବୁ ବୁଲିଗଲେ ନା, ଆଉ ଏଇଟା ତ କଥା ହବନି। ଏ ସଂସାର ନାମର ମହିମାକୁ ଆଦିକବି ଜାଣନ୍ତି, କିଏ ବାଲ୍ମୀକି ନା, କେମିତି ଜାଣନ୍ତି ନା, ଓଲୁଟା ଜପିକି ସେ ଆଜି ମହାନ ହେଲେ, ମରା ଜପିଲେ ନା, ସେ ହିଁ କେବଳ ଜାଣନ୍ତି। ସେ ଥିଲା କ'ଣ ଦୋଷ ଥିଲା ତାର, ଭଗବାନ କ'ଣ କରୁଛନ୍ତି, ଜୀବକୁ ଦେଖୁଛନ୍ତି ତାଙ୍କ ମାଧ୍ୟମରେ। ମୁରାରୀ କ'ଣ ଥିଲେ, ପିଙ୍ଗଳା କ'ଣ ଥିଲେ, ଦେଖ ତୁମେ ହିଷ୍ଟ୍ରି ସବୁ ଦେଖ। ଭଗବାନ ଆମମାନଙ୍କୁ ଉତ୍ସାହ ଦେଉଛନ୍ତି ନିରୁତ୍ସାହିତ ହବା, କାରଣ ତୁମେ ଯେଉଁଦିନ ହେଲେ ପାପଟାକୁ ଛାଡ଼ିବାକୁ ପଡ଼ିବ, ଆଜି ସାମ୍ନା ତ କାଲି ଛାଡ଼ିବାକୁ ପଡ଼ିବ, ଏ ଜନ୍ମରେ ଛାଡ଼ିବନି। କହିବ ମୋର ତ, ମୁଁ ତ ଖରାପ ଲୋକ, ମୋର ତ ଏଇଟା ମନ ହେଉଛି, ମୁଁ ଏଇଟା କରୁଛି, ମୋର ଏମିତି କରୁଛି, ଭୁଲ କରୁଛି, ମୋତେ ଖାଉଛି କି ଆମିଷ ଖାଉଛି କି ମୁଁ ଯାହା କରୁଛି, ମୁଁ ତ ଆଉ ଛାଡ଼ିପାରୁନି, ଆଉ ଯାହା ଭଗବାନ କରିବ, ଆଉ ଯଦି ଏ ଜନ୍ମ ଛାଡ଼ିପାରିଲାନି ପୁଣି ପରଜନ୍ମ ସେଇଟା କଣ୍ଟିନ୍ୟୁ କରିବ, କିନ୍ତୁ ମନେ ରଖ ଯେଉଁ ଜନ୍ମରେ ତୁମକୁ ଛାଡ଼ିବାକୁ ପଡ଼ିବ, ପାପଟାକୁ ଛାଡ଼ିବାକୁ ପଡ଼ିବ କି ନାହିଁ, ଯେ ସବୁ ଜନ୍ମରେ ତୁମେ ଚିନ୍ତା କରିବ ମୁଁ ଯୋଗ୍ୟ ବ୍ୟକ୍ତି ହୁଏ, ତାହେଲେ କେବେ ଏତେ ଭଜନ କରିବ। ତେଣୁ ଭକ୍ତ ସବୁବେଳେ, ମୁଁ ଏଇ କଥାରେ ଏଇ ପଏଣ୍ଟ ପଡ଼ିଲି, ଭକ୍ତ ସବୁବେଳେ ଇଚ୍ଛା କରିବେ ମୋର ପ୍ରାର୍ଥନା ଖରାପ, ମୋର ପ୍ରାର୍ଥନା ଖରାପ, ମୋର ପ୍ରାର୍ଥନା ଖରାପ, ତାହେଲେ ସେ କ'ଣ କରିବ, ଉତ୍ସାହ ପାଇବ ନାହିଁ। ଅପ୍ରାରବ୍ଧମ ଫଲମ ବୀଜମ ସେ ଲେଖିଲେ ନା, ଚକ୍ରପାଦ ଲେଖିଲେ ଅଜାମଣି ଚରିତ୍ରରେ, ବୀଜ କୁଟ ପ୍ରାରବ୍ଧ ଅପ୍ରାରବ୍ଧ ସର୍ବୈବ ପ୍ରବିଲୀୟତେ କୃଷ୍ଣ ଭକ୍ତିର ତାତ୍ମନା, ସବୁ ନଷ୍ଟ ହେଇଯିବ କାହାର, ଯେ କୃଷ୍ଣ ଭକ୍ତିଙ୍କୁ ଯିଏ କରନ୍ତି। ଆଉ ତୁମେ ସବୁବେଳେ କହିବ ମୋର କର୍ମଫଳ କର, କର୍ମଫଳ କର, ଯେ କର୍ମଫଳ ଘୋଷୁଛ ଜପମାଳାରେ ନା ଜପ ହରେ କୃଷ୍ଣ ଜପ କରୁଛ, କର୍ମ କ'ଣ, କୃଷ୍ଣ ଇଚ୍ଛା, ମୁଁ କର୍ମକୁ ମାନିବିନି, ଏହା କହିବ ନିଜ କର୍ମଫଳ ଆମର ଅଛି, କିନ୍ତୁ ଆମେ କର୍ମଫଳ କଥା ଚିନ୍ତା କରି ଆମେ କ'ଣ ହେଇଯିବା, ନିରାଶ ହେଇଯିବା, ମୋତେ ଭାଗ୍ୟ ଖରାପ ଆଉ ମୁଁ କ'ଣ କରିବି, ସେଥିରେ ଭାଗ୍ୟଟାକୁ ଚିନ୍ତା କରିବ ଆଉ ଭଜନ କରିବନି। ଭାଗ୍ୟଠୁ କୃଷ୍ଣ ବଦଳେଇ କରିବା ଆମେ ତାଙ୍କ ସହିତ, ତାଙ୍କ ଶରଣରେ ଆସିଛେ, ସବୁବେଳେ ଉତ୍ସାହ ଉତ୍ସାହ ରଖିବା ଦରକାର। କେତେବେଳେ ଉତ୍ସାହ ଆସିବ, ଯେତେବେଳେ ଜଣେ କୃଷ୍ଣଙ୍କର ଇଚ୍ଛା ବୋଲି ଜାଣିବ, ସବୁ କୃଷ୍ଣଙ୍କ ଇଚ୍ଛା ହେଉଛି। ହଁ ଏଇ ଅମଲ ବେଳା, କୃଷ୍ଣ ଇଚ୍ଛା ମୋତେ ସବୁ ଘଟଏ ଘଟଣା, ତାହା ସୁଖ ଦୁଃଖ ହୟ ଅବିଦ୍ୟା କଳ୍ପନା, ଭକ୍ତମାନଙ୍କ ପାଇଁ ସବୁଠୁ ବଡ଼ ବିଦ୍ୟା ଏଇଟା। ଆମେ ସଂସାର କ'ଣ ଜାଣିଦେଲେ, ଦେହ କ'ଣ ଜାଣିଦେଲେ, ଆତ୍ମା କ'ଣ ଜାଣିଲେ, ସ୍ତ୍ରୀ ପୁତ୍ର କନ୍ୟା କ'ଣ ଜାଣିଦେଲେ, ସବୁ ତତ୍ତ୍ୱ ଜାଣିଲେ ନାହିଁ, ଏଇଟା ମାୟା ସେଟା ମାୟା ସବୁ ବୁଝିଦେଲେ ନା, କ'ଣ ଭାବିଲୁ ସଂସାର କ'ଣ ଅଛି, କିଛି ନାହିଁ, ସ୍ତ୍ରୀ ପୁତ୍ର କ'ଣ, ମାୟା, ମୁଁ କିଏ ସେ ଆତ୍ମା, ସବୁ ଜାଣିଦେଲେ ଏଇଟା, ଏଇ ବିଦ୍ୟା କ'ଣ, ଜଡ଼ ବିଦ୍ୟା, ସବୁ ଜାଣିଛେ, କିନ୍ତୁ ଗୋଟିଏ ଜିନିଷ ଯାହା ଧରିପାରୁନି, କେଉଁଟା, କୃଷ୍ଣ ଯାହା ଇଚ୍ଛା କରେ ତାହା ଜାନ ଭାଲ। ଆରମ୍ଭ ଦ୍ୱାରା କ'ଣ କହୁଥିଲି, ପୁଣି ବୁଲିଲି, ପ୍ରଥମ ଆରମ୍ଭ କରୁଥିଲେ, କୃଷ୍ଣ ଇଚ୍ଛା ମୋତେ ସବୁ ଘଟଏ ଘଟଣା, ମୋ ଜୀବନରେ ଯାହା ହଉଛି କୃଷ୍ଣଙ୍କ ଇଚ୍ଛା। ପାଣ୍ଡବମାନେ ଏଇଟା ଏତିକି ଜାଣିଥିଲେ ବୋଲି ଆଜି କେତେ ବିପଦକୁ ସେ କେୟାର କରୁନାହାନ୍ତି, ଏଟା ସତ କଥା, କୃଷ୍ଣ ଇଚ୍ଛା। ଆଉ ଯଦି ମୋ ପ୍ରାରବ୍ଧ ଅଛି, ପ୍ରାରବ୍ଧ ଏତେ ବଳବାନ, ତାହେଲେ ମୁଁ ଏତେ ଦିନ ପର୍ଯ୍ୟନ୍ତ ହସୁଣମାଳା ଜପ କରି ରହିଛି କେମିତି? ଭକ୍ତ ବିଚାର କରୁ, ଯଦି କୃଷ୍ଣଙ୍କର କିଛି ଶକ୍ତି ନାହିଁ, ପ୍ରାରବ୍ଧର ବେଶୀ ବଳ ରହିଛି, କୃଷ୍ଣ ଭଜନ କିଛି ବଳ ନାହିଁ, ତାହେଲେ ଆମେ ଜପ କରିକି ଭଜନ କରି ରହୁଛେ କେମିତି? ପୁଣି ଏତେ ଦିନ ଅଟକି ରହୁଛେ କେମିତି ଏଇ କଳିଯୁଗ ଭଳିଆ ଯୁଗରେ? କୃଷ୍ଣ କଣ ଚାହାନ୍ତି ନା? ଇଏ ମୋ ଉପରେ କେତେ ସବୁବେଳେ କୁହେ ନା, ଦୁଇଟା ଜିନିଷ ବହୁତ ଇମ୍ପୋର୍ଟାଣ୍ଟ। ଯଦି ଭକ୍ତି ଜୀବନରେ ଦୁଇଟା ଜିନିଷ ତୁମେ ପାରାଲାଲ କରିପାରିଲ, ସରଳ ହେଇଯିବ ଭକ୍ତିଟା। ଗୋଟେ ହେଲା ସରଳତା, ଆଉ ଗୋଟେ ହେଲା ଡିପେଣ୍ଡାନ୍ସି। ଏଇଟା ହେଉଛି ଆନନ୍ଦର ଜୀବନ। ଛୋଟ ଛୁଆମାନେ ଛୋଟ ଛୁଆଙ୍କ ତୋର ଏଇଟା ଶିଖିବେ, ଛୋଟ ଛୁଆ ସେଥିପାଇଁ ସୁଖୀ ରୁହନ୍ତି, ସବୁବେଳେ ସରଳ ଆଉ ସବୁବେଳେ ମା ଉପରେ ନିର୍ଭର, ସେଥିପାଇଁ ସେମାନେ ତାଙ୍କ ଜୀବନ ସୁଖୀ। ତୁମେ ବିବାହ ହୁଅ, ଗୃହସ୍ଥ ହୁଅ, ବ୍ରହ୍ମଚାରୀ ହୁଅ, ସନ୍ୟାସୀ ହୁଅ, କୋଟିଏ ଟଙ୍କା ଥାଉ, ତୁମର ଶିଷ୍ୟ ଥାଆନ୍ତୁ, ମଠ ଥାଉ, ମନ୍ଦିର ଥାଉ, କିଛି ସବୁ ସବୁ ପାରଫାନେଲା ଥାଉ, ଏ ଦୁଇଟା ଜିନିଷ ନ ରହିଲେ ତୁମ ଲାଇଫ ମିଜରେବୁଲ ହେଇଯିବ, ସ୍ପିରିଚୁଆଲି ମିଜରେବୁଲ। ମେଟେରିଆଲ ତୁମର କିଛି ହବନି, ଅର୍ଥ ତୁମକୁ ଗୋଟେ ଆତ୍ମସୁଖ ମିଳିବନି। କାରଣ ଏ ରାସ୍ତା ହେଉଛି ସରଳ ଲୋକମାନଙ୍କର ରାସ୍ତା, ସିମ୍ପ୍ଲିସିଟି, ଯେତେ ସରଳ ଭାବନା ଅନ୍ତରକୁ ଦୂଷିତ କରିବନି। ଆଉ ଦ୍ୱିତୀୟ ଜିନିଷ କ'ଣ? ଡିପେଣ୍ଡାନ୍ସ, ସବୁବେଳେ ନିର୍ଭର କରିବ କୃଷ୍ଣ ଉପରେ। ସେଦିନ ସେ କହିଲେ ନା, କ'ଣ କହୁଥିଲି, କୃଷ୍ଣ ଇଚ୍ଛା ମୋତେ ସବୁ ଘଟ ଏ ଘଟଣା, ତାହେ ସୁଖ ଦୁଃଖ ହେ ବିଦ୍ୟା କଳ୍ପନା। ସୁଖ ଦୁଃଖ କାହିଁକି ଆମ ଜୀବନରେ ହେଲା, ମୋତେ କାହିଁକି ଏମିତି ଅସୁବିଧା ହେଲା, ସେଟା ଚିନ୍ତା କରନି, ସେଇଟା ହେଉଛି ଅବିଦ୍ୟା ତୁମର। କୃଷ୍ଣ ଇଚ୍ଛା, କୃଷ୍ଣ ଇଚ୍ଛା କରିଛନ୍ତି, କ'ଣ ଅସୁବିଧା ହେଇଯାଇଛି ଭାଇ? ଯେଉଁଦିନ ହେଲେ ସ୍ୱର ନଷ୍ଟ ହବ, ଯେଉଁଦିନ ହେଲେ ରୋଗ ହବ, ଯେଉଁଦିନ ହେଲେ ଅକାମ ହେଇକି ପଡ଼ିବା, ଯଦି କୃଷ୍ଣ ଆମକୁ ଏତେ ରଖିକି ଆମ ସୁଖୀ ହେଉଛନ୍ତି, କିଛି ଅସୁବିଧା ନାହିଁ, କ'ଣ ଅସୁବିଧା ହେଲା? ପାଣ୍ଡବମାନେ ଗୋଟେ ଦିନ ପ୍ରଶ୍ନ କରୁନାହାନ୍ତି କୃଷ୍ଣଙ୍କୁ, କେହି ପ୍ରଶ୍ନ କରୁନା, କାହିଁକି ଆମକୁ ଦୁଃଖ ମିଳୁଛି? ସେଟା ଅବିଦ୍ୟା। ଭଗବାନ ଏଇଟାକୁ କହୁଛନ୍ତି, ଯଦୃଚ୍ଛା ଅପକର୍ଣ୍ଣେନ ସ୍ୱର୍ଗ ଦ୍ୱାର ବାବୃତ। ଅର୍ଜୁନ ତୁମେ କାହିଁ ଭାବୁଛ ତୁମେ ତୁ ଏ ଯୋଜନାଟା ତୁମେ ସବୁ କରୁଛୁ ବୋଲି? ମୁଁ ଯୋଜନା କରିଛି। ହେ ପାର୍ଥ, ଯେଉଁ କ୍ଷତ୍ରିୟମାନେ ଏ ପ୍ରକାର ଧର୍ମ ଯୁଦ୍ଧ ଆଦି ସୁବିଧା ପାଆନ୍ତି, ସୁବିଧା ପାଆନ୍ତି ମାନେ କ'ଣ, ଏଇଟା ତୁମକୁ ଚାନ୍ସ ଦିଆହେଇଛି, ତୁମେ ଏଇଟା ଯୁଦ୍ଧଟା ଆରମ୍ଭ କରୁନ, ତୁମେ ଆହ୍ୱାନ କରିକି ଡାକିନ, କାରଣ ସମସ୍ତେ ତୁମେ ଚାହୁଁଥିଲେ ଯୁଦ୍ଧକୁ ଆଭଏଡ୍ କରିବା ପାଇଁ, ଏପରିକି ଏଣ୍ଡ ମୋମେଣ୍ଟରେ ଅର୍ଜୁନ ବି ଚାହୁଁଛନ୍ତି ଆଭଏଡ୍ କରିବା ପାଇଁ, ଭଗବାନ ଚାହୁଁଥିଲେ। ତୁମେ ଏଥିପାଇଁ ଯେଉଁ କହିଲେ ଯଦୃଚ୍ଛାୟା, ତୋର ଏଥିରେ କିଛି ନାହିଁ, ମୋର ଏଇଟା ଡିଜାୟାର, ଅର୍ଥାତ୍ ଆପେ ଆପେ ସେମାନଙ୍କ ପାଖରେ ଆସି ଏ ଯୁଦ୍ଧ ଉପସ୍ଥିତ ହୁଏ ଏବଂ ସେମାନଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲା କରିଦିଏ, ସେମାନେ ଅତ୍ୟନ୍ତ ସୁଖୀ ଅଟନ୍ତି। ତୁମେ ଯୁଦ୍ଧ ଚାହିଁନ, କେହି ଚାହିଁ, ମୁଁ ଏକମାତ୍ର କୃଷ୍ଣ ଚାହିଁଥିଲେ ମହାଭାରତ, ଜଣେ ଚାହିଁଥିଲେ ମହାଭାରତ, ଆଉ ବି ଜଣେ ଚାହିଁଥିଲେ ମହାଭାରତ। କିଏ କହିଲେ, ଦୁର୍ଯ୍ୟୋଧନ କହିଲେନି, ବିନା ଯୁଦ୍ଧେ ନ ଦେବି ମୁଁ ସୂଚକ୍ରମେ ଦିନି, ସେ ଚାହିଁଥିଲା, ସେ ଚାହିଁଥିଲା, ଆଉ କିଏ ଚାହିଁଥିଲେ, କୃଷ୍ଣ। ତାକୁ ସେ କେତେ ଲୋକ କେତେ ବୁଝାଉଥିଲେ, ଆଉ ସେ କହିଲେ ମୂଳ ମାଇଲେ, ଓଡ଼ିଆରେ ମା ମାନେ ଶୁଖନ୍ତି, ମୂଳ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିପା କଳି, ଏ ପାଣ୍ଡବମାନଙ୍କୁ ମାରିଦେଲେ ସହିଲେ ତ ସହିଲେ, ତାଙ୍କର ବଂଶଧର ସେନା କିଏ ରହିଲେ, ସେ ପରାସ୍ତ କି ଏଠୁ ତାଙ୍କ ପିଲା ଛୁଆ ବି ଯେତେ ସବୁ ଧରି କୁଆଡ଼େ ଯିବେ, ନହେଲେ ମରିବେ ଏଠୁ ପଳେଇବେ, ଏଠି ଆମେ ତ ନିଷ୍କଣ୍ଟକ ରାଜ୍ୟ ଭୋଗ କରିବେ ଆଉ କ'ଣ। ମହାଭାରତ ଆଉ କେହି ଚାହୁଁନଥିଲେ, ପିତାମହ ଭୀଷ୍ମ ସମସ୍ତେ ଚାହୁଁଥିଲେ ଆଭଏଡ୍ କରିବା ପାଇଁ, କୃଷ୍ଣଙ୍କର ଇଚ୍ଛା ଥିଲା, ସେଇଟା ସେ ବର୍ତ୍ତମାନ କହୁଛନ୍ତି ଅର୍ଜୁନ, ଏଇଟା ମୋ ଇଚ୍ଛା ରହିଛି ଯଦୃଚ୍ଛାୟା। କ୍ଷତ୍ରିୟମାନେ ଖୁସି ହେବା ଦରକାର, କାରଣ ତୁମକୁ ଚାନ୍ସ ମିଳିଲା ଯୁଦ୍ଧ ହେବା ପାଇଁ, ସେମାନେ ମୃତ୍ୟୁ ହେଲେ ସ୍ୱର୍ଗକୁ ଯିବେ, ଜୟ କରିଗଲେ ଭୂମି ପାଳନ କରିବେ। ବର୍ତ୍ତମାନ ଚାରିଟି ଶ୍ଳୋକରେ ଦେଖୁଛନ୍ତି ଅର୍ଜୁନଙ୍କର ଗୋଟିଏ ଜିନିଷକୁ ଭଗବାନ ବର୍ତ୍ତମାନ ଘୂରଉଛନ୍ତି, ପୂର୍ବଶ୍ରେ ପର୍ପଟରେ ଲେଖିଛନ୍ତି ଏ ଶ୍ଳୋକ, ଗୀତା ଭାରି ସାଇଣ୍ଟିଫିକ୍ ଜିନିଷ ନା, କେଉଁ ଶ୍ଳୋକକୁ ଭଗବାନ ଅର୍ଜୁନଙ୍କର ପ୍ରଥମ ଅଧ୍ୟାୟରେ କେଉଁ ଶ୍ଳୋକରେ ଏ ଶ୍ଳୋକଟିକୁ କହୁଛି, ତା ଏହାର ଉତ୍ତର, ସେ ଶ୍ଳୋକର ଉତ୍ତର, ଏ ଚାରିଟା ଶ୍ଳୋକ ତାର ଉତ୍ତର, କେଉଁ ଶ୍ଳୋକ ଦେଖ ପୂର୍ବଦନ ତାତ୍ପର୍ଯ୍ୟ କ'ଣ ଲେଖିଛନ୍ତି ପୂର୍ବା। ଅର୍ଜୁନ କହିଲେ, ଏ ଯୁଦ୍ଧରେ ମୋର କିଛି ଭଲ ଦେଖିପାରୁନାହିଁ, ମୋର ନିୟତ ନିୟତ ନରକମ ବା ଆସମ କହିଥିଲେ ନା, ତାର ଆନ୍ସରଟା ଏଠି ଦେଉଛନ୍ତି, ପ୍ରଥମ ଅଧ୍ୟାୟରେ ସେ ଶ୍ଳୋକର ଆନ୍ସର ଏଠି ଭଗବାନ ନା, ସେ ଅର୍ଜୁନର କ'ଣ କ'ଣ ସନ୍ଦେହ ରହିଛନ୍ତି, କେଉଁଠି କ'ଣ କହିଛନ୍ତି, ସେଟାକୁ ସେ ଭଗବାନ କ୍ଲାରିଫାଏ କରିବେ। ଆଗେ ଆତ୍ମ କଥା କହିଦେଲେ, ସ୍ୱର କଥା କହିଦେଲେ, ତାଙ୍କ ଯେଉଁ ସନ୍ଦେହ ରହିଥିଲା ସନ୍ଦେହ କାଟୁଛନ୍ତି, ତୁମେ ନ ଚାହିଁଲେ ବି ସେମାନେ ମୃତ୍ୟୁବରଣ କରିବେ, ତୁମେ ନ ମାରିଲେ ବି ମରିବେ, ଆତ୍ମା ଅଜର ଅମର, ଏଇଟା 19-26 ଶ୍ଳୋକରେ ପାଖାପାଖି ବ୍ୟାଖ୍ୟା କରିଦେଲେ, କରିଦେଇକି ଅର୍ଜୁନଙ୍କର ପ୍ରଥମ ଅଧ୍ୟାୟରେ ଯେଉଁ ଯେଉଁ ସନ୍ଦେହ ଗୁଡ଼ାକ ଅଛି ତାଙ୍କୁ ଦେଖାଉଛନ୍ତି ବର୍ତ୍ତମାନ। ଅର୍ଜୁନ ସବୁଠୁ ବଡ଼ ଚିନ୍ତା କ'ଣ କରୁଥିଲେ, ଏଥିରେ କେବଳ ଲସ୍ ହି ଲସ୍, ଲାଭ କିଛି, ଏଇଟା ସତ କଥା ସବୁବେଳେ ମନେ ରଖିବା ଦରକାର, ଯିଏ ଭକ୍ତିକୁ ବୁଝି ନପାରେ ସେ ଭାବେ ମୋ ଜୀବନରେ ବହୁତ ଲସ୍ ହେଲା। ଭକ୍ତ ହେଇକି ଯେ ଭକ୍ତି ବୁଝି ନପାରିଲା ସେ ସବୁ ଲୋକ ମୋର ବହୁତ କିଛି ଲସ୍ ହେଇଗଲା, ମୋ ଜୀବନଟା ବେକାର ହେଇଗଲା। ଜଣେ ଗୋଟେ ଗୋଟେ ପିଲା କୁହନ୍ତି ମୋ ଜୀବନଟା ବେକାର ହେଇଗଲା। ତ କ'ଣ ଏ ସଂସାରରେ କାହାର କ'ଣ ଅଛି ବେକାର, କ'ଣ ଲାଭ ଏଠି ଅଛି ସଂସାରରେ? ଜଣେ ଭକ୍ତି କଲା ପରେ ସେ କହିବେ ମୋର ସମୟ ଗୁଡ଼ା ବେକାର ଚାଲିଗଲା, ଆଉ ମୋର କିଛି ଲାଭ କାହିଁକି? ସେଟା ବିଚାର କରୁଛି, ସେ ଗୋଟେ ଜିନିଷକୁ ବୁଝିପାରେନି, ଏତେ ମାନେ ତତ୍ତ୍ୱକୁ ବୁଝିପାରେନି। ଭଗବାନ ଯଦି କହିଦେଲେ କହିବେ ତେଲେ ସ୍ୱଳ୍ପସ୍ୟାପ୍ୟସ୍ୟ ଧର୍ମସ୍ୟ ତ୍ରାୟତ ମହତ ଭୟାତ, ସ୍ୱଳ୍ପ ଶବ୍ଦକୁ ଲଗେଇଛନ୍ତି। ତାହେଲେ ଜଣେ 10 ବର୍ଷ 15 ବର୍ଷ 20 ବର୍ଷ ମଠ ରହିକି ସେ କହିବ ବା ଭକ୍ତି କରିକି ଘରେ ରହିକି ସେ ଦୀକ୍ଷା ନେଇକି ସେ କହିବ ମୋର କିଛି ଲାଭ ହେଲାନି, ତାହେଲେ ତାକୁ କ'ଣ କୁହାଯିବ? ହତବାଗ ଛଡ଼ା କ'ଣ କୁହା ହବ? ମର୍କଟ ହାତରେ ମଣି ଦେବା ଯା, ଅଯୋଗ୍ୟ ବ୍ୟକ୍ତିକୁ ଏ ଭକ୍ତି ଶିକ୍ଷା ଦେବା ସିଏ। କେବଳ ଆଚାର୍ଯ୍ୟ ପରମ୍ପରା ଗୁରୁବର୍ଗ ମାନେ ଆରେ ଯୋଉଦିନ ହେତେ ଗୋଟେ ଜୀବଟା ଭଜନ କରିବ ନା, ସେଥିପାଇଁ ସବୁ ଲିବରାଲ ହେଇଯାଇଛି। ଭକ୍ତିରେ ଏତେ ଗୋଟେ ଜିନିଷ, ଭଗବାନଙ୍କର ସ୍ୱରୂପ ଶକ୍ତିର ବୃତ୍ତି ନା, ରାଧାରାଣୀଙ୍କର ସେଟା ବୃତ୍ତି, ତାକୁ ଜୀବକୃତି ଦିଆଯାଉଛି, ତାର କେମିତି ପ୍ରେମଟା ଆସୁ, ସେ ତାର ମୂଲ୍ୟଟା ବୁଝିପାରିବନି, ତାଠୁ ଦୁଃଖୀ କିଏ ହବ? ତେଣୁ ଅର୍ଜୁନଙ୍କର ଯେଉଁ ଯେଉଁ ସନ୍ଦେହ ଗୁଡ଼ାକ ସେଟା ଭଗବାନ କାଟୁଛନ୍ତି। ଭଗବାନ ବହୁତ କଷ୍ଟ ଲାଗୁଥିଲା ନା, ପ୍ରଭୁ ସେଇଠି ଅଛନ୍ତି, ପ୍ରଭୁଙ୍କ ନିର୍ଦ୍ଦେଶରେ ଯୁଦ୍ଧ ହେଉଛି, କିନ୍ତୁ ସେ କ'ଣ ଏଥିରେ କିଛି ଲାଭ? ଆରେ ଏମିତି କଥା କିଏ କହିବ? ଭଗବାନ ସେଟା କାଟୁଛନ୍ତି ବର୍ତ୍ତମାନ, ଏ ଯୁଦ୍ଧରେ ମୋର କିଛି ଭଲ ଦେଖିପାରୁନାହିଁ, ଏହା ନିୟତ ନରକ ହେବ। ବର୍ତ୍ତମାନ ଏଠାରେ ଭଗବାନ ଶ୍ରୀକୃଷ୍ଣ ପରମ ଗୁରୁ ହିସାବରେ ଅର୍ଜୁନଙ୍କର ଏହି ପ୍ରକାର ମନୋବୃତ୍ତିକୁ ନିନ୍ଦା କରୁଛନ୍ତି। ସେ ପ୍ରଥମ ଅଧ୍ୟାୟ ଯେଉଁ ଶ୍ଳୋକଟାକୁ ଏଠି କାଟୁଛନ୍ତି, ନିନ୍ଦା କରୁଛନ୍ତି। ଅର୍ଜୁନ ଯେ ଏ କଥା ଗୁଡ଼ିକୁ କହିଲେ ତାହା ତାଙ୍କର ଅଜ୍ଞତା ହିଁ ଅଟେ, ତାଙ୍କର କର୍ତ୍ତବ୍ୟ ସମ୍ପାଦନରେ ସେ ଅହିଂସା ଆଚରଣ କରିବାକୁ ଇଚ୍ଛା କଲେ। ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହୋଇ କ୍ଷତ୍ରିୟ ଅହିଂସା ଆଚରଣ କରିବ ଏହା ମୂର୍ଖାମି ଅଟେ। ଯୁଦ୍ଧ କ୍ଷେତ୍ର ଅହିଂସା କ'ଣ ହେଇପାରିବନି? ସେଠି ଧର୍ମ ଯୁଦ୍ଧ ନା, ସେଠି ମୃତ୍ୟୁଟା ହିଁ ଧର୍ମ, ଅସୁବିଧା କିଛି ନାହିଁ। ଶ୍ରୀଲ ବାସୁଦେବଙ୍କର ପିତା ମହାମୁନି ପରାଶର ସ୍ମୃତିରେ ରଚନା କରିଛନ୍ତି, ପ୍ରବୃତ୍ତ ସଂଗ୍ରହ କରିଛନ୍ତି, କ୍ଷତ୍ରିୟ ହି ପ୍ରଜା ରକ୍ଷନ୍ ଶସ୍ତ୍ର ପ୍ରାଣୀ ପ୍ରଦଣ୍ଡୟନ୍ ନିର୍ଜିତ ପର ସୈନ୍ୟାଦି କ୍ଷତି ଧର୍ମେନ ପାଳୟତ୍। କ୍ଷତ୍ରିୟର ଧର୍ମ ହେଲା ସମସ୍ତ ପ୍ରକାର ଉପଦ୍ରବ୍ୟରୁ ଲୋକମାନେ, ମୋତେ ଗୋଟେ ବଡ଼ ଆଶ୍ଚର୍ଯ୍ୟ ଲାଗେ, ମୋତେ ପଢ଼େ ପ୍ରବାଦ ପ୍ରଫୁଟ ଏ ଇଂଲିଶରେ ପଢ଼େ, ଆରେ ସେଠି କେହି ଭାରତୀୟ ଗୋଟେ ଲୋକ ନଥିଲେ, ମୋତେ ଏଇଟା ଗୋଟେ ବଡ଼ ଆଶ୍ଚର୍ଯ୍ୟ ଲାଗେ। ପ୍ରବାଦଙ୍କର ଯେଉଁ ପ୍ରାମାଣିକତାଟାକୁ ମୋତେ ଏତେ, ସେଥିପାଇଁ ମୁଁ ବାରମ୍ବାର ଦେଖୁଛି ପ୍ରବାଦ କେଉଁଠି କ'ଣ କହିଛନ୍ତି, ଏତେ ଆନନ୍ଦ ମୋତେ ଲାଗେ। ଆମେ ଭାରତୀୟ ଲୋକ ହେଇକି ଆମେ ଡରୁଛୁ ଭାରତୀୟ ଲୋକଙ୍କୁ କହିବା ପାଇଁ, କାହିଁ ଲୋକ କହିଥିଲେ ଲୋକ କେଉଁ ଶାସ୍ତ୍ର ଅଛି, କ'ଣ ଏ ଶାସ୍ତ୍ର କିଏ ଜାଣିଛି, କିଏ କହିଥିଲା କିଏ ଦେଖିଛି, ଲୋକମାନେ କହିଦେଉଛନ୍ତି ନା, ତୁମେ କହୁଛ ଗୀତା କିଏ ଦେଖିଛି, ବ୍ୟାସଦେବ ଲେଖିଥିଲେ ବୋଲି ଆମେ ଭାରତୀୟ ଲୋକଙ୍କୁ କହିବାକୁ ଡର ଲାଗୁଛି। କିନ୍ତୁ ପ୍ରବାଦ ଦେଖ ସେଇ ସମୟରେ ସେ କାହା ପାଇଁ ଲେଖୁଥିଲେ, ଥିଲେ କିଏ ଗୀତା କେତେବେଳେ କେଉଁଠି ରଚନା ହଉଥିଲା, ଆମେରିକାରେ, ସବୁ ବିଦେଶୀମାନେ ଲୋକମାନେ ଥିଲେ, କିନ୍ତୁ ପ୍ରଭୁପାଦ ସବୁ ପ୍ରାମାଣିକ ଜିନିଷ ରଚନା କରୁଥିଲେ, ସବୁ ପ୍ରାମାଣିକ, ତାଙ୍କୁ ଖୁସି କରିବା ଯେମିତି ସବୁ ଏଇ ଯେଉଁ 1000 ରାଇଟର ସେ ଅରବିନ୍ଦ ଲେଖିଛନ୍ତି, ସେ ଆମର କ'ଣ କେତେ ସେ ରାଷ୍ଟ୍ରପତି ଗୋଟେ କିଏ ଥିଲା ସିଏ ବି ଲେଖିଛନ୍ତି ଗୀତା, ରାଧାକ୍ରିଷ୍ଣନ କେତେ କିଏ କେତେ ଗୀତା ଲେଖିଛନ୍ତି, ସେ ତ କେତେ କଥା ତାଙ୍କର ତ ପ୍ରଭୁପାଦ ଯଦି ତାଙ୍କର ଯଦି ଟ୍ୟାଲେଣ୍ଟ ଥିଲା ସେ ଯଦି ଲେଖିଥାନ୍ତି ନିଜ କଥା, ସେ କୁଆଡ଼େ କ'ଣ ବିଷୟରେ ଗୋଟେ ଆନନ୍ଦ ସୃଷ୍ଟି କରିଦେଇଥାନ୍ତେ। ସବୁ ପ୍ରାମାଣିକ ଜିନିଷ କନ୍ଭରସେସନ୍ ଡିଫରେଣ୍ଟ, ଏ ଶାସ୍ତ୍ର ଯେତେବେଳେ ଆସିଛନ୍ତି ପୁରା ପିନ୍ ପଏଣ୍ଟ ପ୍ରାମାଣିକତାକୁ ନେଇ, ସେମାନେ ବିଦେଶମାନେ ଥିଲେ ତାଙ୍କ ଆଗରେ ପ୍ରାମାଣିକତାକୁ ପ୍ରତିପାଦ କରୁଛନ୍ତି, ଏଇ ସବୁଗୁଡ଼ିକୁ ଲେଖୁଛନ୍ତି। କ୍ଷେତ୍ରରେ ଧର୍ମ ହେଲା ସମସ୍ତ ପ୍ରକାର ଉପଦ୍ରବରୁ ଲୋକମାନଙ୍କୁ ରକ୍ଷା କରିବା, ଏବଂ ସେଥିପାଇଁ ଶାନ୍ତି ଶୃଙ୍ଖଳା ନିମିତ୍ତ ଆବଶ୍ୟକ କ୍ଷେତ୍ରରେ ତାଙ୍କୁ ହିଂସା ଆଚରଣ କରିବାକୁ ପଡ଼ିବ। ସେଥିପାଇଁ ତାଙ୍କୁ ଶତ୍ରୁ ରାଜାମାନଙ୍କର ସୈନ୍ୟ ସାମନ୍ତମାନଙ୍କୁ ଜିଣିବାକୁ ପଡ଼ିବ, ଏବଂ ଏ ପ୍ରକାର ସେ ଧର୍ମନୀତି ପ୍ରତିଷ୍ଠିତ ହେଲେ ସେ ପୃଥିବୀକୁ ଶାସନ କରିବା ଉଚିତ, ଶାସନ କରିବେ ସେ ତାଙ୍କର ଧର୍ମଟା, ପ୍ରଜା ଧର୍ମ ହେଲେ କ୍ଷତି ଧର୍ମ ପାଳେ। ଏ ଆମର ଏଇଟା ଦେଖୁନା ଯେଉଁ ଆମର କ'ଣ ଅଛନ୍ତି, ମୁଁ ଯେଉଁ କାଶ୍ମୀରରେ କ'ଣ ଏଟା କହୁଛ, କାଶ୍ମୀରରେ ମାଲକାନଗିରି ଆଡ଼େ ଯେଉଁ ଆତଙ୍କବାଦୀ ଗୁଡ଼ାଙ୍କୁ ସବୁ ମାରୁଛନ୍ତି, ମାୟାବାଦୀ ମାରୁଛନ୍ତି, ସିଆର୍ପିଏଫ୍ ବାଲା ମାରୁଛନ୍ତି ବୋର୍ଡ, ତାଙ୍କ ପାଇଁ କ'ଣ ପ୍ରାଶ୍ଚିତ ଅଛି, ସେ ଆସିକି ଯଜ୍ଞ ଭଙ୍ଗ କରୁଛନ୍ତି, ଯେଉଁଟା ଯେଉଁ ମାରୁଛନ୍ତି ସବୁ ସେ କ'ଣ ଯଜ୍ଞ କରୁଛନ୍ତି, ସେ ପାପି ଭାରତର, ଆମର ତ ଭାରତ ଏମାନେ ସବୁ ଜାଣିଛନ୍ତି, ଭାରତୀୟ ଲୋକ କ'ଣ ଗଭର୍ଣ୍ଣମେଣ୍ଟ କି ସିଷ୍ଟମ କରିଛି କି ତୁମେ ମରିବା ପୂର୍ବରୁ ଗୋଟେ ଯଜ୍ଞ ନା, କ'ଣ ଆମର ରିଟାର୍ଡ ହେଲାବେଳେ ତୁମକୁ ଯଜ୍ଞ କରି ପାପରୁ ପ୍ରାଶ୍ଚିତ ହେଇଯିବ ବୋଲି, କୌଣସି ବିଶ୍ୱର କୌଣସି ଦେଖ ସୋଲଜର କୌଣସି ଡିପାର୍ଟମେଣ୍ଟ କୌଣସି ସୋଲଜର ପ୍ରାଶ୍ଚିତ କରିବାକୁ ପଡ଼ିବନି, ତା ମନରେ ମନ ଇଚ୍ଛା ମାରିଥିବ, ତା ଚାକିରି ଯିବ, ତା ଦରମା ଯିବ, ତାକୁ କ୍ଵାଲିଫିକେସନ ଦେବାକୁ ପଡ଼ିବ, ଅଦରୱାଇଜ ସେ ମାରିଲେ ତାର ରାଇଟ୍ସ ଅଛି, କାରଣ ସେ କ୍ଷତ୍ରିୟ, ହିଂସା ଆଚରଣ କରିବାକୁ ପଡ଼ିବ, ପ୍ରଜାକୁ ଧରଣୀକୁ ରକ୍ଷା କରିବାକୁ ପଡ଼ିବ, ଖାଲି ତାଙ୍କୁ ଦେଖାଯିବ ସେ ନିୟମରେ ମାରିଛନ୍ତି କି ନାହିଁ, କିଛି ନାହିଁ, ହେଇ ଗୁଣ୍ଡାଟାକୁ ଗୁଳି କରିକି ମାରିଦେଲେ ଏଇ ବଦମାସ କରୁଥିଲେ ତ ମାରିଦେଲେ ନି, ଗାଡ଼ିରେ ଯାଉଥିଲେ କ'ଣ ବଦମାସ କଲେ ତ ମାରିଦେଲେ, ଖାଲି ତ ଚେକ୍ କରାହବ ଯେ ସେ ତାକୁ 3 ରାଉଣ୍ଡ 4 ରାଉଣ୍ଡ ଗୁଳି ଚଲା ହେଲା ଠିକ୍ ସେ ମରା ହେଇଛି କି ନା, ମାରିବା ଅଧିକାର ତାଙ୍କର ଅଛି ସେ କ୍ଷେତ୍ରୀୟ, ତା ପ୍ରସ୍ତୁତ କରିବାକୁ ପଡ଼ିବ, ଧର୍ମଟାକୁ ପାଳନ କରିବାକୁ ପଡ଼ିବ ନା, ହାତକୁ ସେଟା ବୈଷ୍ଣବ ଅପରାଧ ଲାଗିବ, ତୁ ଯଦି ଅପରାଧ ଲଗେଇବୁ ସେଠି ଅପରାଧ ଲଗେଇଲେ କିଛି ବି ହବନି, ଯେମିତି ଜଣେ ମଠ ମନ୍ଦିର ଦାୟିତ୍ୱରେ ଅଛି ସେ କହିବାକୁ ପଡ଼ିବ ତାକୁ ସେଟା ଅପରାଧ ନୁହେଁ, କେବଳ ଏତିକି ଅପରାଧଟା କେତେବେଳେ ଲାଗିବ ସେ ନିଜ ପାଇଁ କହୁଛି କି କୃଷ୍ଣଙ୍କ ପାଇଁ କହୁଛି, ସେ କହିବାକୁ କ'ଣ ଯଦି ଦୋଷ ନାହିଁ ଏଥିରେ, ଭକ୍ତମାନେ ବହୁତ ପ୍ରସ୍ତୁତ ତାଙ୍କ ସନ୍ଦେହ ଅଛି, ଆମେ ଅଥରିଟି ହେଉଛୁ ଆମକୁ କହିବାକୁ ପଡ଼ୁଛି ଭକ୍ତମାନେ କରୁନାହାନ୍ତି, କ'ଣ ଦୋଷ ନାହିଁ, କିନ୍ତୁ ବି କେୟାରଫୁଲ, ତୁମର ସମ୍ମାନ ତୁମ ପାଇଁ କହୁଛ କି କୃଷ୍ଣ ପାଇଁ କହୁଛ, ଯଦି କୃଷ୍ଣ ପାଇଁ କହୁଛ ସେମାନେ ଭଗବାନଙ୍କୁ ନିୟମ ପାଳନ କରୁନାହାନ୍ତି, ମନ୍ଦିର ଠିକ୍ ସେ ସେବା ଦେଉନାହାନ୍ତି, ତୁମେ କହିବାକୁ ପଡ଼ିବ, ୟୁ ହାଭ୍ କୌଣସି ଏଥିରେ ଦୋଷ ନାହିଁ, କିଛି ଅପରାଧ ନାହିଁ, ତୁମେ ତୁମ ପାଇଁ ତ କହୁନା ନା, କିଛି ଅପରାଧ ନାହିଁ, ଦଣ୍ଡ ବି ଦେଇପାରିବ, ରାଜର୍ଷିମାନେ ଥିଲେ, ରାଜର୍ଷିମାନେ ନୁହେଁ ଯେମିତି ହାତରେ ମାଳ ଧରି ଜପ ବସୁଥିଲେ ଦଣ୍ଡ ଦେଉନଥିଲେ, ଯୁଧିଷ୍ଠିର ମହାରାଜ ଫାଶୀ ଦେଉଥିଲେ କି ନାହିଁ ଦେଖ, ସେମାନେ ସମୟରେ କ'ଣ ଅମ୍ବରୀଶ ମହାରାଜ, ଧର୍ମ ମହାରାଜ, ପ୍ରହ୍ଲାଦ ମହାରାଜ, ସେ ରାଜର୍ଷି, ଆଉ ଏଇ ଯୋଉ ପରମ୍ପରା ଆସିଛି ଏବଂ ପରମ୍ପରା ପ୍ରାପ୍ତ ଇମମ ରାଜର୍ଷୟ ବିଦୁ, ରାଜର୍ଷୟ ବିଦୁ ନ ତ ବ୍ରହ୍ମର୍ଷୟ ବିଦୁ, ରାଜର୍ଷିମାନଙ୍କ ଦ୍ୱାରା ଆସିଛି, ଦଣ୍ଡ ନ ରହିଲେ ଧର୍ମ ରହିବନି, ବି କେୟାରଫୁଲ, ଶାସନ ଯୋଉଠି ନାହିଁ ସେଠି ଧର୍ମ ରହିପାରିବନି, ଯୋଉ ଗଛଟା ଲଗାଯାଉଛି ସେଠି କଣ୍ଟା ବାଡ଼ ଦିଆହଉଛି ବାପା, ଲୋକରେ ଆମେ ପନିପରିବା ଲଗାଉଛ, ଯୋଉଠି ଗୋଟେ ଗୋଲାପ ଗଛ ଲଗାଉଛ ବାଡ଼ ଦିଆଯାଉଛି, ଆଉ ଧର୍ମର ବାଡ଼ ହେଲା ଏଇଟା ଶାସନ ପାଳନ କର, କି ଏଇ ପରମ୍ପରା ଯୋଉ ଗୀତା ପରମ୍ପରା ଆସୁଛି ସେଟା ସବୁ ରାଜର୍ଷିମାନଙ୍କ ଦ୍ୱାରା ଆସୁଛି, ଯିଏ ଭାଙ୍ଗୁଛି ତାକୁ ଦଣ୍ଡ ଦିଅ, ସାକ୍ଷାତ ଅପରାଧ ନୁହେଁ, ପୋଲିସ ଗୋଟେ ଚୋରକୁ ମାରିବାଟା ଅପରାଧ ନୁହେଁ, କେବେ ଅପରାଧ ଏଟା ଧରାଯିବ, ଯଦି କିଏ ଏଟା ଭାବୁଛି ସେଟା ତା ଦୁର୍ବଳତା, ଆମେ ଅନେକ ସମୟରେ ଅନ୍ୟମାନଙ୍କ ନିକଟରୁ ସମ୍ମାନ ପାଇବା ଆଶାରେ ଆମର ଚରିତ୍ର ବା ଆମର ଯାହା କୁହନ୍ତି ମୁଖାଟା, ଓଡ଼ିଆରେ କୁହନ୍ତି ଗୋଟେ ମୁଖା, ଆମର ମୁଖାଟା ଖରାପ ହେଇଯିବ, ଆମକୁ ଲୋକ ଖରାପ ଭାବିବେ, ବର ଗୁରୁ ବୈଷ୍ଣବଙ୍କର କ୍ଷତି ହଉ କିନ୍ତୁ ଆମର ବନ୍ଧୁତ୍ୱର ନଷ୍ଟ ନ ହଉ, ଏଟା ହଉଛି ଚରମ କପଟତା, ଚରମ କପଟତା, ଏଟା ମୋର ପରିଭାଷାରେ ମୁଁ କହୁଛି ଏଟା ଚରମ କପଟତା, ଗୁରୁ ବୈଷ୍ଣବଙ୍କର କ୍ଷତି ହେଇଯାଉ କିନ୍ତୁ ମୋର ସମ୍ପର୍କ ଖରାପ, ତୁମମାନଙ୍କର ମନ୍ଦିର ରହିଛ, ତୁମେ ଜିନିଷ ନଷ୍ଟ କରୁଛ, ମୁଁ ତୁମକୁ ଭଲ ପାଉଛି, ମୁଁ ତୁମକୁ କହିଦେଲେ ଏ ଜିନିଷ ନଷ୍ଟ ହଉଛ, ତୁମେ ଏମିତି କରୁଛ ସେମିତି କରୁଛ, ତୁମର ମୋର ସମ୍ପର୍କ ଖରାପ ହେଇଯାଅ, ବରଂ ମନ୍ଦିର ଜିନିଷ ନଷ୍ଟ ହଉ କିଛି ଅସୁବିଧା ନାହିଁ, ଭଗବାନଙ୍କର ନଷ୍ଟ ହେଇଯାଉ କିନ୍ତୁ ମୋ ସମ୍ପର୍କ ଫାଡ଼ି ଦ୍ୟାଟ, ମୋ ପାଇଁ ଏଟା ଗୋଟେ ନନ୍ସେନ୍ସ ଆଇଡିଆ, ମୁଁ ଏଟା କେବେ ଟଲରେଟ୍ କରିବିନି, ଜିରୋ ଟଲରାନ୍ସ ମୋ ପାଇଁ ଏଟା, ମୋ ସମ୍ପର୍କ ଛାରକାର ହେଇଯାଉ କିନ୍ତୁ ଗୁରୁକୃଷ୍ଣଙ୍କର କୌଣସି ଜିନିଷକୁ ତୁମେ କିଏ ବି ହୁଅ ଟିକେ ଗୋଟେ ନଷ୍ଟ କରିବାକୁ ଦିଆଯିବନି, ତୁମେମାନେ ମୋତେ କୃଷ୍ଣ ଦେଇପାରିବନି, ତୁମେମାନେ ମୋତେ କୃଷ୍ଣ ଦେଇପାରିବନି, ତୁମ ସମ୍ବନ୍ଧ ମୋତେ ଭଗବାନଙ୍କୁ ମୋତେ ଦେଇପାରିବନି, ମୋ ଗୁରୁ ସମ୍ବନ୍ଧ ଦେବ, ପ୍ରଭୁପାଦଙ୍କ ସମ୍ବନ୍ଧ ହବ, ମୁଁ ଯୁଆଡ଼େ ବି ଯାଉଛି ସମ୍ବନ୍ଧ ଗାଳି ଦେଇକି ଆସୁଛି, ତୁମେ କାହିଁକି ଏତେ ନଷ୍ଟ କରୁଛ, ଏଟା ପ୍ରଭୁପାଦଙ୍କର, ଏଟା କାହିଁକି ଏମିତି ହେଇଛି, ସବୁବେଳେ ପଚାରିବି କାହିଁକି ଏତେ ଲାଇଟ୍ ଜଳୁଛି, କାହିଁକି ଏତେ ସମୟ ରହୁଛି, ସିକ୍ୟୁରିଟି ଗାର୍ଡ କାହିଁକି ଏଟା କରୁନି, ଏଟା ମୁଁ କେବଳ ଏଇଠି କହୁନି ଭୁବନେଶ୍ୱର କହୁନି ସବୁଆଡ଼େ ଯାଇ କହିକି ଆସୁଛି, କାହିଁକି ଏତେ ଜିନିଷ ନଷ୍ଟ ହେଉଛି, କାହିଁକି ତୁମ ଡିପାର୍ଟମେଣ୍ଟ ହେଡ୍ ମାନେ ଚେକ୍ କରୁନ, ଆମ ସମ୍ବନ୍ଧରେ କ'ଣ, ତୁମେ ଆମକୁ ଖରାପ ଭାବିଲେ ତୁମେ କ'ଣ, ତୁମେ ଆମକୁ ଖରାପ, ତୁମେ ଆମ ଚରିତ୍ର ନେଇକି ତୁମେ ଯେତେ ଆଲୋଚନା କଲେ ଆମର କିଛି କେୟାର ନାହିଁ, ଆମକୁ ସ୍ପିରିଚୁଆଲ ପ୍ରୋଟେକ୍ସନ ଜଣେ ଗୁରୁ ଦେଇପାରିବେ, ଆମ ସମ୍ବନ୍ଧ ଇମ୍ପୋର୍ଟାଣ୍ଟ ନୁହେଁ, ତୁମେ ଆମକୁ ଭଲ ପାଉ ଖରାପ ପାଉ ତୁମେ କ'ଣ ସମ୍ପର୍କ ଅଛି, କିନ୍ତୁ ଚରମ କପଟତା ହେଉଛି ଆମର ସମ୍ବନ୍ଧକୁ ରକ୍ଷା କରିବାକୁ ଯାଇ, ଯେମିତି ଅର୍ଜୁନଙ୍କର ଚରମ କପଟତା ନା, ଆଉ ସେ କୃଷ୍ଣଙ୍କ ପୃଥିବୀଦାନ ଭୁଲିକି କାହାକୁ ସମ୍ବନ୍ଧ ରଖିବା ପାଇଁ ଯାଉଛନ୍ତି, ଦ୍ରୋଣ ଭୀଷ୍ମ ମୋର ଏମାନେ ବନ୍ଧୁ, ବନ୍ଧୁ ନାହିଁ, କୃଷ୍ଣ ଆମର ବନ୍ଧୁ, ଗୁରୁ କୃଷ୍ଣ ଆମର ବନ୍ଧୁ, କୌଣସି ସମ୍ବନ୍ଧକୁ ଆମେ ଯୋଡ଼ାଯିବନି, ସେ ଆମ ଗୁରୁ ଭାଇ ହୁଅ କି କାହାର ଶିଷ୍ୟ ହୁଅ, ଆମର ସମ୍ବନ୍ଧ ସେବ୍ୟ ସେବକର ସମ୍ବନ୍ଧ, ତୁମେ ସେବକ କୃଷ୍ଣ ସେବା ତୁମର ଧର୍ମ, ସେଥିରେ ଯଦି କୌଣସି ବାଧା ଆସେ କୌଣସି କପଟତାକୁ ଆଶ୍ରୟ ଦିଆଯିବନି, ଏ ଭଲ ଭାବେ ମନେ ରଖିବାକୁ ପଡ଼ିବ, ସମ୍ବନ୍ଧ ସହିତ କିଛି ଭଲ, ତୁମେ ଆମକୁ ଭଲ ପା ସେଟା କିଛି ସମ୍ବନ୍ଧ ନାହିଁ, ସମ୍ବନ୍ଧ ହେଉଛି ଗୁରୁକୃଷ୍ଣଙ୍କର ସୁଖଟା ହେଉଛି ଆମର ଲକ୍ଷ୍ୟ, ସେଇଟା ହେଉଛି ଗୋଟେ କପଟତା, ସିଓ ସମ୍ବନ୍ଧକୁ ନିଜର ସମ୍ବନ୍ଧକୁ ସୁରକ୍ଷିତ ରଖିବା ପାଇଁ, ନିଜର ଭାବମୂର୍ତ୍ତିକୁ ସମାଜରେ ସୁରକ୍ଷିତ ରଖିବା ପାଇଁ, ନିଜର ଭଦ୍ରତା ନିଜ ଲୋକମାନେ ଯୋଉ ସମ୍ମାନ ଦେବେ, ଏଥିପାଇଁ ଆମେ ଗୁରୁକୃଷ୍ଣଙ୍କର କ୍ଷତିକୁ ବି ସହ୍ୟ କରିନବା, ଏଟା ଚରମ କପଟତା, ଚରମ କପଟତା ମୋ ଦୃଷ୍ଟିରେ। ଆମକୁ ସଂସାର ଲୋକ କ'ଣ କହିବେ, କୁହନ୍ତୁ ଖରାପ, ନିନ୍ଦନ୍ତୁ ନୀତି ନିପୁଣା ରାଧାରାଣୀଙ୍କ ପାଖରେ ଲଗାଉଛନ୍ତି ସେ ନୀତିକାର। ରାଧାରାଣୀ ସେ କହୁନାହାନ୍ତି ତୁମର ଲାଗିଆ କଳଙ୍କର ହାର ଗଲାରେ ପରିତେ ପାରି, ସେ ତାଙ୍କ ପଦରେ ସବୁ ଲେଖିଛନ୍ତି ଯୋଉ ଅକ୍ରୁର ମନୋରଥରେ ମୋର 50-100 ପଦ ଅଛି ସେ ପୁରୁଣା ବୈଷ୍ଣବ ଭଜନରେ ପଢ଼େ ବେଳେ ବେଳେ, ଏବେ ତାକୁ ସମୟ ହଉନି, ସେ ତା ଲେଖୁଛନ୍ତି ନିନ୍ଦନ୍ତୁ ନୀତି ନିପୁଣା ସ୍ତୁବନ୍ତୁ ବା ଯେ ବିଚଳିତ ମହାନ ପୁରୁଷ ମାନେ ଇଏ ଲେଖୁଛନ୍ତି, ଭର୍ତ୍ତୃହରି ଲେଖୁଛନ୍ତି ଏଟାକୁ, ମହାନ ପୁରୁଷ ମାନେ ସେମାନେ କେବେ ତାଙ୍କ ପଥରୁ ବିଚଳିତ ହେବେନି। ନିନ୍ଦନ୍ତୁ ନୀତି ନିପୁଣା, ଅତ୍ୟନ୍ତ ନିପୁଣ ଲୋକମାନେ ସେ ନିନ୍ଦା କରିବେ ସବୁବେଳେ, ନିପୁଣ ଲୋକ ନା, ଆରେ ଇଏ କ'ଣ ଏମିତି କଥା ଆଶା କରୁଛି, ଇଏ କ'ଣ ଏମିତି କରୁଛି, ଇଏ କ'ଣ ଏମିତି ଷ୍ଟ୍ରିକ୍ଟ ଲୋକ, ନିନ୍ଦନ୍ତୁ ନୀତି ନିପୁଣା, ସେମାନେ ନିନ୍ଦା କଲେ ଆମର କ'ଣ ଅସୁବିଧା ହେଇଯାଉଛି, ୱି ଡୋଣ୍ଟ କେୟାର, ଛାଡ଼ିଦିଅ ତାଙ୍କୁ, ତାଙ୍କ ସହିତ କିଛି ସମ୍ବନ୍ଧ ନାହିଁ, ଆମେ ସମାଜକୁ ନେଇକି ବଞ୍ଚୁ ନୁହଁ, ଆମେ କୃଷ୍ଣଙ୍କୁ ନେଇକି ବଞ୍ଚୁଛୁ। ସ୍ତୁବନ୍ତୁ ବା ସେମାନେ ସ୍ତୁତି କରନ୍ତୁ ନିନ୍ଦା କରନ୍ତୁ, ଧୀର ନ ବିଚଳିତ ମାର୍ଗ, ଧୀର ମାନେ ତାଙ୍କ ମାର୍ଗରୁ କେବେ ଯିବେନି, ଆମେ କେବେ ଖସିବୁ ନା ଆମ ରାସ୍ତାରୁ, ଗୁରୁ ବୈଷ୍ଣଙ୍କ ରାସ୍ତାଟା ଆଉ ଆମେ ତାଙ୍କର ଦାସ ଆଉ, ଆମ ସମ୍ବନ୍ଧ ତୁମେ ନ ଭଲ ପାଇଲେ ତମେ ନ ଭଲ ପାଅ, ତୁମେ ନ ଭଲ ପାଅ, ତୁମେ ତ ଆମକୁ କୃଷ୍ଣ ଭକ୍ତ ଦେଇପାରିବନି, ଆମ ଗୁରୁ ଶୁଦ୍ଧଭକ୍ତ ଆମକୁ ଦେବେ, ତାଙ୍କ ପାଇଁ ଯାହା ଦରକାର ଜୀବନରେ ସବୁବେଳେ ଯେମିତି କ୍ଷେତ୍ରରେ ଖଡ଼ଗ ଉଠିକି ରଖେ, ଆମକୁ ସବୁବେଳେ ଖଡ଼ଗ ଉଠିକି ରଖିବାକୁ ପଡ଼ିବ ଗୁରୁ ବୈଷ୍ଣଙ୍କର ସୁରକ୍ଷା। ଏଇଟା ହଉଛି ପ୍ରଭୁପାଦ ଶଙ୍କର ଶିଷ୍ୟମାନଙ୍କର ସବୁଠୁ ବଡ଼ ଯାହା କହୁଛନ୍ତି ଯୋଗ୍ୟତା, ସବୁବେଳେ କେମିତି ତାଙ୍କର ସଂସ୍ଥା ରହିବ, ତାଙ୍କ ଶିକ୍ଷା ରହିବ, ସାଙ୍ଗେ ସାଙ୍ଗେ ଖଡ଼ଗା ଉଠେଇବେ, ଏଇଟା ଶିଷ୍ୟର କର୍ତ୍ତବ୍ୟ, ପରମ୍ପରାର ସୁରକ୍ଷା, ସମ୍ବନ୍ଧ ଛାଡ଼ିଦିଅ। ପ୍ରଭୁପାଦ ଇଂଲିଶରେ ଗୋଟେ ନାହିଁ ପ୍ରଭାବ, ଟୁ ପ୍ଲିଜ୍ ଏଭ୍ରିୱାନ୍ ଇଜ୍ ନଟ୍ ଟୁ ପ୍ଲିଜ୍ ଏନିୱାନ୍, ଏଇଟା ଠକରା ମୁଁ ସମସ୍ତଙ୍କୁ ଖୁସି କରିବି, ସମସ୍ତଙ୍କୁ ଖୁସି କରିବା ଅର୍ଥ ତୁମ ଉପରେ କେହି ଖୁସି ହେବେନି, ଏ ସୂତ୍ରକୁ ଭୁଲି ଯାଅ, ଆମେ ମାୟାବାଦୀ ନୁହନ୍ତି, ଆମେ ମାୟାବାଦୀ ନୁହନ୍ତି, ଆମେ କେବଳ ଆମର କୋମଳ ବ୍ୟବହାର ଦ୍ୱାରା ନିଜର ଭାବମୂର୍ତ୍ତିକୁ ଗୋପନ ରଖି ସମାଜରେ ଏକ ସୁନ୍ଦର ଆଦର୍ଶର ପ୍ରତିଷ୍ଠା କରିବାର ଯୋଉ ଛବିକି ଆମେ ଆଙ୍କିବା ଏଟା ନୁହେଁ, ଆମେ ତାଙ୍କ ଆଗରେ ସୁନ୍ଦର ଭାବମୂର୍ତ୍ତିକୁ ଦେଖିବା ପାଇଁ ଚାହୁଁନେ, ଆମକୁ ଜଗତର ଲୋକ ଆମେ ରାଧାରାଣୀଙ୍କର ଫଲୋଅର, ଆମେ ରାଧାରାଣୀଙ୍କର ଅନୁଗାମୀ, କୂଳର ଲୋକ ବ୍ରଜରେ ତ କୂଳଟା ବୋଲି କୁହନ୍ତି, କବାନ ଜାତି ଯମୁନା କୁଲିନେ ରାଧା ନାମ କୁଲଟା ଅପବାଦ, ଯମୁନା କିଏ ନ ଯାଉଛି ଜଳ ଆଣିବା ପାଇଁ, ରାଧା ଗଲେ ତାଙ୍କ ଅପବାଦ କୂଳଟା ହେଇଗଲେ, କୁହନ୍ତୁ କିଛି ନାହିଁ, ଆମକୁ ଲୋକ କ'ଣ କହିବେ, ଯିଏ ଲୋକଙ୍କ କଥା ଶୁଣିବ ସେ ଗୁରୁ ବୈଷ୍ଣବ ମୁଖ ଦେଖିପାରିବନି, କାହିଁକି ତୁମେ ସବୁବେଳେ ଇଚ୍ଛା କରିବ ଲୋକଙ୍କର ଲୋକଙ୍କ ଖୁସି କରିବ ନା ତାଙ୍କ କଥା ମୁହଁକୁ ଚାପି ବନ୍ଦ କରିବ, ଦୁଇଟା ତ କ'ଣ, ଯେତେବେଳେ ତୁମେ ବିରୋଧ କଥା ଶୁଣିବ ଦୁଇଟା ଜିନିଷ କରିବ, ତୁମର ଲକ୍ଷ୍ୟ ରହିବ ଇଏ ଖୁସି ହେବନି ତାକୁ ମୁଁ ଖୁସି କରିବି, କିମ୍ବା ମୁଁ କପଟା ଭାବରେ ହଉ କୋଉ ଭାବରେ ତାକୁ ମୁଁ ତା ମୁଖଟାକୁ ମୁଁ ବନ୍ଦ କରିବି, ଦୁଇଟା ତୁମେ ପ୍ରସେସରେ ଯିବା, ତୁମେ ଆଉ ଚାହିଁବାର ନାହିଁ ସେ ଜିନିଷ ସେ ରାସ୍ତାକୁ, ନିନ୍ଦନ୍ତୁ ନୀତି ନିପୁଣା ସ୍ତୁବନ୍ତୁ ବା ସେ ଯାହା କରନ୍ତୁ କିଛି ଆମର କେୟାର ନାହିଁ, ଗୁରୁ ବୈଷ୍ଣବଙ୍କର ପ୍ରଦର୍ଶିତ ମାର୍ଗରେ ଆମକୁ ଜୀବନ ସମର୍ପିତ କରିବାକୁ ପଡ଼ିବ, ତୁମେ କ'ଣ କହୁଛ କୁହ, କର୍ଣ୍ଣପାତ କରନ୍ତିନି, ମହାରାଜ ସେ କଥା କୁହନ୍ତି ନା ଯେ ହାତୀ ଯଦି ଆନ୍ସର ଦେବ ସେ ପାଦେ ଚାଲିପାରିବନି, ମୁଁ ଛୁଆଟି ବେଳେ ଶୁଣିଛି ଏଇଟା ମହାରାଜ, ଏବେ ସବୁ ମହାରାଜ କଥା ଶୁଣୁଥିଲେ ଯେତେବେଳେ ବ୍ରହ୍ମଚାରୀ ଶୁଣିକି ଭାଗବତ କଥା ପ୍ରିପେରେସନ କଲାବେଳେ ସେ ଜାଣିଲି, ଛୁଆଟି ବେଳେ ଶୁଣିଛି, ହଁ ହାତୀ ଯାଏ ବଜାରେ କୁତା ଭୋକେ ହଜାରେ, ମୁଁ ଛୁଆଟି ବେଳେ ଶୁଣିଛି ଏଇଟା ମନ ଲଗେଇଲା, ସେ କିଏ କ'ଣ କହିଲେ ଆମର ମା ବାପା କୁହନ୍ତି, ଗାଁ ଗଲ କହିବେ ସେ କହୁଥାଉ ତା କଥା କାହିଁ ଶୁଣିଛ, ମୋ ସାଙ୍ଗ ଗୋଟେ ଥିଲା ତା ନାଁ ଗୋପୀଟା, ହେଟା କ'ଣ ହେଟା ଆମେ ତା ନାଁ ଗୋପୀ ପୁଅଟା ତା ନାଁ ଗୋପୀଟା ହା ଖନାଟା ଭାରି ଚଗଲା କ'ଣ କରୁଛି କିଏ ଏବେ କୁଆଡ଼େ, ମୁଁ ତା ମୋତେ ସେ ସବୁବେଳେ ମୋତେ କହିବ କହି ଚାଲୁନୁ ଯିବା ହେଲେ ସ୍କୁଲରେ ମୁଁ ଆସେ, ଆମେ ତ ସବୁ ମାଷ୍ଟର ରହୁଛୁ ମାଷ୍ଟରଙ୍କ ପାଖରେ ଆମେ ସେ ଚଗଲା ହବ ନା, ବହୁତ ମିଠା ଗୋଟେ ଥାଏ କମଳା ସେ ଜଣଙ୍କ ବାଟରେ, ସେ ତା ବୁଢ଼ୀଟା ବିଧବା ବୁଢ଼ୀ ସେ ଜଗିବ, ସେ ଖାଲି ଦିନ ସେ କମଳା ଗଛ ଜଗି ଚାହିଁ ବସିଥିବ ଛେଳି ଦିଲା ବାନ୍ଧିକି, ଇଏ ଚଗଲା ଚଗଲା କହିବ ଚାଲ ଯିବା ତୁ କମଳା ତୋଳିଆ, ମାନେ ଲୋକଟା ଗାଳି ଦେଉଛି ଅଭଦ୍ରବ ସାର କାହିଁ ସେଠିକି ଯିବ, ସେ ମୋତେ କହିବ ମଣିଷ 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 ଗାଳିରେ ମଣିଷ ମାରେ ନା ଗରମ ପାଣିରେ ଘର ପୋଡ଼େ ନା, ଗରମ ପାଣି ପକେଇଲେ ଘର ପୋଡ଼ିବ ଆଉ ମଣିଷ ଗାଳିଲେ ମଣିଷ ପଡ଼ିବ, ଚାଲ ସେ କଥା କୁହ, ଗାଁ ଲୋକଙ୍କ କଥା ଶୁଣିଛି ବର୍ତ୍ତମାନ ସବୁ ଭାଗବତରେ ମିଳୁଛି, ଆରେ ଗାଁ ଲୋକ ଦି ଜାଣିନା ଆମେ ବୈଷ୍ଣବ ହେଇକି ଜାଣିନେ, କିଏ କ'ଣ କହୁଛି କହିଥାଉ କ'ଣ ତୋର ଆମର ଅଛି, ତୁମମାନଙ୍କର ନିର୍ମଳ ଭାବମୂର୍ତ୍ତି ଆମମାନଙ୍କ ପ୍ରତି ବା ତଥାକଥିତ ସ୍ନେହ ଭଲ ପାଇବାଟା ଜଗତରେ ଆମକୁ ବହୁତ ଦିନ ଅଟକେଇ ରଖିଦେବ, ତୁମକୁ ପ୍ରଶ୍ନ ଆମେ ଯଦି ଅନ୍ୟକୁ ପ୍ରଶ୍ନ ଗୁରୁ ବୈଷ୍ଣବଙ୍କୁ ଛାଡ଼ିକି ଅନ୍ୟକୁ ଯେମିତି ଅର୍ଜୁନଙ୍କର ଏଟା ଗୋଟେ କପଟ ଥାଇଯାଉଛି ନା ଭଗବାନ ତାଙ୍କ ପାଖରେ ଜଗତର ନାୟକ ରହିଛନ୍ତି, ସେ ମହାଭାରତ ଯୁଦ୍ଧରେ ଯୁଧିଷ୍ଠିର ତାଙ୍କୁ ପଠେଇଥିଲେ ତୁମେ ଯାଅ ତାଙ୍କୁ ଧରିକି ଆସିବ କୃଷ୍ଣଙ୍କୁ ଆଣିବ, କିନ୍ତୁ ତାଙ୍କ କଥା ଆଜି ଭୁଲିଯାଇକି ଜଗତକୁ ଚାହୁଁଛନ୍ତି। ଯେତେବେଳେ ଆମେ ଜଗତକୁ ଚିନ୍ତା କରିବା, ନିଜର ଭାବମୂର୍ତ୍ତିକୁ କହୁଥିଲେ ନିର୍ମଳ ଭାବମୂର୍ତ୍ତିକୁ ବଜାୟ ରଖିବା ପାଇଁ ଆମେ ଚେଷ୍ଟା କରିବା, ଜଗତରୁ କିଛି ଗୋଟେ ନିଜର ନିଜର କୁହନ୍ତି ପ୍ରତିଷ୍ଠାକୁ ଆମେ ଜାହିର କରିବା ପାଇଁ ଚାହିଁବା, ସେତେବେଳେ ଆମକୁ କପଟତା ଆଚରଣ କରିବାକୁ ପଡ଼ିବ। ସେଥିରେ ଭକ୍ତିନାରାୟଣ ସରସ୍ୱତୀ ଠାକୁର ଯେତେବେଳେ ଅପ୍ରକଟ ହେଉଛନ୍ତି ସେ କହିଛନ୍ତି ମୁଁ ବହୁତ ଜୀବକୁ ଉଦ୍ବେଗ ଦେଇଛି। ତାଙ୍କ ଶେଷ ଡାଲି ଗୁଡ଼ିକ ବହୁତ ସୁନ୍ଦର, ଠାକୁର ମହାସାଙ୍ଗରେ ବହୁତ ସୁନ୍ଦର ଡାକି ସବୁ ଶିଷ୍ୟମାନଙ୍କୁ କହୁଛନ୍ତି, କିନ୍ତୁ ମୁଁ ସେମାନଙ୍କର କଲ୍ୟାଣ ପାଇଁ ସବୁ କହିଛି, ସମୟ ଆସିବ ସେମାନେ ମୋତେ ବୁଝିପାରିବେ ମୁଁ ସେମାନଙ୍କର ଶତ୍ରୁ ନୁହେଁ ମୁଁ ତାଙ୍କର ବନ୍ଧୁ। ଜଗତର ସବୁ ସବୁ ଜିନିଷକୁ ସମସ୍ତଙ୍କୁ ଖୁସି କରିବା ପାଇଁ କେବେ ଚେଷ୍ଟା କରିବା ଉଚିତ ନାହିଁ, ଆମେ ତାଙ୍କୁ ଘୃଣା କରିବାନି ଅପରାଧ କରିବାନି, କିନ୍ତୁ ସାଲିସ ନାହିଁ। ଦୁଇଟା ଜିନିଷ ଅଛି, ଆମେ କାହାକୁ ଘୃଣା କରୁନେ, ଆମେ କାହାକୁ ଗୋଟେ କ'ଣ କହୁଛନ୍ତି ଏଭିଏସ୍ ମେଣ୍ଟାଲିଟିରେ ତାକୁ ଗୋଟେ ହଇରାଣ କରିବା, ଦିସ୍ ନଟ୍ ବୈଷ୍ଣବିଜିମ୍, ଏଟା ମାନବିକ ଗୁଣ ବି ନୁହେଁ ଅନ୍ୟ ଗୋଟେ ହଇରାଣ କରିବା, ତାର ଖରାପ ଗୁଣ ଅଛି ତା ରାସ୍ତା ରହିଛି, ତୁମେ ତୁମେ ଦୂରେଇ ରୁହ। କିନ୍ତୁ ଗୁରୁ ବୈଷ୍ଣବଙ୍କର ସ୍ୱାର୍ଥରେ ଯେଉଁମାନେ ବାଧକ ସେମାନଙ୍କ ସହିତ ଆମର କୌଣସି ସାଲିସ କରିବାର ନାହିଁ, ଯେଉଁଟା ଲେଖା ନାହିଁ କି ଯେଉଁ ଟ୍ରାଫିକ ପାଖରେ ଜିରୋ ଟଲରାନ୍ସ, ଖଡ଼ଗ ଉଠେଇବାକୁ ପଡ଼ିବ ଆମକୁ ସାଙ୍ଗେ ସାଙ୍ଗେ, କୌଣସି ସାଲିସ କରାଯିବନି ଗୁରୁ ବୈଷ୍ଣବଙ୍କର ବିରୋଧରେ ଯେଉଁମାନେ, ସେମାନଙ୍କ ସହିତ କୌଣସି ପ୍ରକାର ଆମର ବନ୍ଧୁତ୍ୱର ପ୍ରଶ୍ନ ନାହିଁ, କେତେ ନିୟର ଡିଅର ରୁହନ୍ତୁ କ'ଣ, ଏଟା ଚରମ ଚରମ କପଟତା। ଜଣେ ଭକ୍ତ ମୁଁ ଦେଖିଛି, ଏଇଟା ମୋ ଜୀବନର ଅନୁଭବରୁ କହୁଛି, ଅନୁଭବରୁ କହୁଛି, ଆମେମାନେ ଯେହେତୁ ବଦ୍ଧ ଯିବ, ସେ ଗୁରୁ ବୈଷ୍ଣବଙ୍କୁ ପ୍ରୀତି କରୁ କି ନ କରୁ, ଯଦି ଆମକୁ ପ୍ରୀତି କରୁଛୁ ଆମେ ତା ସାଙ୍ଗରେ ବନ୍ଧୁ ବାନ୍ଧବା। ଦେଖ ତୁମେ ଯିଏ ତୁମକୁ ସମ୍ମାନ ଦେଲା, ଯିଏ ତୁମକୁ ପ୍ରୀତି କଲା, ତୁମେ ତା ସାଙ୍ଗରେ ବନ୍ଧୁ ବାନ୍ଧବ, ତୁମକୁ ଏଇ ଭଲ ଲୋକଟା, ଗୁରୁ ବୈଷ୍ଣବ ପ୍ରୀତିରେ ଆଉ ତୁମେ ଦେଖିବନି। ଆମେ ବୋଧ ଯିବାଟା ଆମେ କ'ଣ କରିବା, ଏଟା ମୁଁ କାହାକୁ ବ୍ୟକ୍ତିଗତ କହୁନି, କରିଦେବ ଏଇଟା ତତ୍ତ୍ୱ ସିଦ୍ଧାନ୍ତ ଜାଣିଲା ପରେ ଏଥିରେ କ'ଣ ହବ, କପଟ ଆଶ୍ଚର୍ଯ୍ୟଟା ହେଇଗଲା, ଗୁରୁ ବୈଷ୍ଣବ ଖୁସି ହେବେ କି? ଆଉ କାହିଁକି କୁହାଗଲା ମାୟାବାଦୀ ଭାଷା ଶୁଣିଲା, ମାୟାବାଦୀଙ୍କ ସଙ୍ଗ କରିବ ନା, ମାୟାବାଦୀଙ୍କ ଭାଷା ଶୁଣିବ ନା, କାହିଁକି ସେମାନେ ଗୁରୁ ବୈଷ୍ଣବ ବିରୋଧୀ, ଭଗବାନ ତାଙ୍କର କେବେ ପ୍ରସନ୍ନ ହେବେନି ମାନେ ସଙ୍ଗ କଲେ। ଆଉ ଏଇ ଭକ୍ତ ଭିତରେ ବି ଯେଉଁମାନେ ଗୁରୁ ବୈଷ୍ଣବ ଆନୁଗତ୍ୟ ବିହୀନ ଇତର ଅଭିଳାଷୀ ସେବାପରାୟଣ ନୁହନ୍ତି, ତୁମେ ତାଙ୍କ ପାଖ ତାଙ୍କର ସଙ୍ଗ କଲେ କ'ଣ ହବ, କିଛି ହବନି ତୁମର, ତୁମେ ସେ ମେଣ୍ଟାଲିଟିରେ ପଡ଼ିଯିବ। ଏଟା ଅର୍ଜୁନ ଯେମିତି କପଟତା କରୁଛନ୍ତି, ଭଗବାନ ଭଗବାନର ବ୍ୟବସ୍ଥା କରୁଛନ୍ତି, ଯଦୃଚ୍ଛା ହେବ ପରିଣ ସ୍ୱର୍ଗ ଦ୍ୱାରା ମୋ ପାପର ସମ ସୁଖୀନ, କ'ଣ ସୁଖୀନ ସୁଖୀନ କ୍ଷେତ୍ରୀ ଅର୍ଥ ଲବନ୍ଦେ ଲବନ୍ଦେ ଯୁଦ୍ଧ ମିତ୍ର ସମ, ଏଭଳିଆ କ୍ଷେତ୍ରୀମାନେ ଗୋଟେ ଚାନ୍ସ ମିଳେ, ଏତେବେଳେ ଭଗବାନ ଗୋଲ୍ଡେନ ଚାନ୍ସ ଯେମିତି ଗନ୍ଧେଇଛନ୍ତି, କିନ୍ତୁ ସିଏ କପଟ ଅଛନ୍ତି, ଖୁସି କରିବା ପାଇଁ କାହାକୁ ଚାହୁଁଛନ୍ତି, ଜଗତକୁ ଦୁର୍ଯ୍ୟୋଧନ ଖୁସି, ମତେ ଲୋକ କହିବେ ବହୁତ ବଡ ଉଦାର ଲୋକ, ଇଏ ଆମ ଭାଷ୍ୟ ସବୁ ଗୋଡ଼ି ଭାଷ୍ୟ, ଇଏ ଏଟା କପଟତା। ନିଜର ନିର୍ମଳ ଭାବମୂର୍ତ୍ତିକୁ ଦେଖିବାକୁ ଯାଇ ଆମେ ଗୁରୁ ବୈଷ୍ଣବଙ୍କର ସ୍ୱାର୍ଥରେ ଆଞ୍ଚ ଆସିଲେ ଆମେ କିଛି କହିବାନି, ନାଇଁ ଚରମ କପଟତା। ପରେ ନର୍କକୁ ଆମେ ଯିବା, ଆମେ ବନ୍ଧୁଶୂନ୍ୟ ହେଇଯିବା, ଜଗତରେ ସବୁ ଲୋକ ଆମକୁ ଦୂରାଚାର ବୋଲି କୁହନ୍ତୁ, କିନ୍ତୁ ଗୁରୁ ବୈଷ୍ଣବ ସ୍ୱାର୍ଥ ପାଇଁ ଆମକୁ ସବୁବେଳେ ଲାଗିବାକୁ ପଡ଼ିବ, କାରଣ ଆମକୁ ଜଗତରେ କେବଳ ସେହି ପରି ସୁରକ୍ଷା ଦେଇପାରିବେ, ତଥାକଥ କେହି ଆମକୁ ସୁରକ୍ଷା ଦେଇପାରିବେନି। ଏଥିରେ ବହୁତ ଏନଫ୍ ମାଚ୍ୟୁରିଟି ଦରକାର, ପରିପକ୍ୱ, ଏଇଟା ଭକ୍ତି ଯୋଗରେ ପରିପକ୍ୱ ତୁମର ବୁଦ୍ଧି ଦରକାର। ମୁଁ ମଝିରେ ଗୋଟେ କାମ କ୍ଲାସ୍ ହେଇଥିଲା, ତୁମେ ନିଜେ ନିର୍ଣ୍ଣୟ କର ତୁମେ କାହାର, ତୁମେ ଜଗତର କି କୃଷ୍ଣଙ୍କର, ତୁମେ କାହାର ତୁମେ ନିର୍ଣ୍ଣୟ କର, ସେଇଟା ନିର୍ଣ୍ଣୟ କରି ତୁମେ କାର୍ଯ୍ୟ କର, ସେଇଟା ତୁମେ ତୁମର ହେଇନି ତୁମେ ମଝିରେ ରହିଛ, ତୁମେ କାହାର ହେଇଛ ବର୍ତ୍ତମାନ, କାହାର ହେବା ପାଇଁ ଚାହୁଁଛ, ତୁମେ କାହାର ହେବା ପାଇଁ ଚାହୁଁଛ, ଚଏସ୍ କର। ମୁଁ କାହାର ହେବି, ଗୁରୁ ବୈଷ୍ଣବଙ୍କର ହେବି ନା ସଂସାରରେ ହେବି, ଯଦି ଗୁରୁ ବୈଷ୍ଣବ ହେବା ପାଇଁ ଚାହୁଁଛ ତାଙ୍କ ଆଡ଼ୁ ଢଳ, ସେ ତୁମ ସବୁ ବ୍ୟବସ୍ଥା କରିଦେବେ, ଡିସାଇଡ଼ ନକଲା ବନ୍ଦ ହବନି, ଆଉ ସମସ୍ତଙ୍କୁ ଖୁସି କରିବି ସମସ୍ତଙ୍କ ଅର୍ଜୁନ ଭଳିଆ ବୁଦ୍ଧି, ଏଟା ବୋଧଜୀବର ବୁଦ୍ଧି। ଆମକୁ କୃଷ୍ଣ ଡାକି ଆଣିକି ଭକ୍ତି ଯୁଗରେ, ଆମ ପ୍ରଭୁଙ୍କର ଯୋଜନା ଆମେ ଆସିଛେ ଭକ୍ତ ହେଇଛେ, ପୁଣି ଭକ୍ତ ହେଲା ପରେ ତାଙ୍କ ସୁଖଟା ଚିନ୍ତା କରିବା ନା, ଜଗତରେ ଆମକୁ କିଏ କ'ଣ କହିଲା କେଉଁଠି କ'ଣ କଲା ସମସ୍ତଙ୍କୁ ପ୍ଲିଜ୍ କରିପାରିବ। ତୁମ କୌଣସି ଏ ଜଗତ ଏମିତି ମୋ ଅଭିଜ୍ଞତାରେ ମୁଁ ଦେଖିଛି, ମୋ ଅଭିଜ୍ଞତାରେ ମୁଁ ଦେଖିଛି 25 ବର୍ଷ ଭିତରେ, ତୁମେ କୌଣସି ଜିନିଷରେ ଲିଙ୍କ ନଥା ଲୋକ ତୁମକୁ କହିବେ, ତୁମେ ସେଥିରେ କିଛି ଲିଙ୍କ, ତୁମେ 0% ବି ଲିଙ୍କ ନଥିବ ଲୋକ ତୁମକୁ କହିବେ, କାହିଁ ତାଙ୍କ ସର୍ତ୍ତ ପୂରଣ ହଉନି, ସେ କହିବେ, ତୁମେ ଯଦି ସମସ୍ତଙ୍କ କଥା ଶୁଣିବ ତୁମେ ପାଦ ପାଦ ବି ଚାଲିପାରିବନି। ଆଉ ତୁମେ ଯଦି ଗୁରୁ ବୈଷ୍ଣବ ସୁଖ ଦେଖୁଥିବ ତୁମକୁ ସବୁବେଳେ ଭିତରୁ ଉତ୍ସାହ ଆସୁଛ, ସେମାନେ ସହସ୍ର ତୁମକୁ ବିରୋଧ କଲେ ବି ତୁମେ କିଛି ତୁମର ଅସୁବିଧା ହେବନି। ତୁମେ ତୁମକୁ ଭିତରେ ପରମାତ୍ମା ସାହାଯ୍ୟ କରିବେ, ସେମାନେ ପରମାତ୍ମା ନୁହନ୍ତି, ସେମାନେ ମୋଟିଭେଟେଡ୍ ପର୍ସନ। ଆଉ ତାଙ୍କୁ ତୁମେ ପ୍ଲିଜ୍ କରିବାକୁ ହେଲେ ତୁମକୁ ତୁମେ ପୁଣି ମୋଟିଭେଟେଡ୍ ହେଇଯିବ, ତୁମେ ବୃତ୍ତି ପଳେଇବ। ଆମର ସାଲିସର ପ୍ରଶ୍ନ ନାହିଁ, ଘୃଣାର ଯେଭଳି ପ୍ରଶ୍ନ ନାହିଁ, ବିରୋଧର ଯେଭଳି ପ୍ରଶ୍ନ ନାହିଁ, ଶତ୍ରୁତାର ଯେଭଳି ପ୍ରଶ୍ନ ନାହିଁ, ସାଲିସର ବି ପ୍ରଶ୍ନ ନାହିଁ। ଆମେ କାହାକୁ ଘୃଣା କରିବାନି, କାହାକୁ ବିରୋଧ କରିବାନି, କାହା ପ୍ରତି ଶତ୍ରୁତା ଆଚରଣ କରିବାନି। ଏଟା ଗୋଟେ ସାଧାରଣ ମାନବିକତା ଜିନିଷ, ଏ ତ ବୈଷ୍ଣବ ଧର୍ମ। କିନ୍ତୁ କାହା ସହିତ ସାଲିସ ବି କରାଯିବନି ଗୁରୁ ବୈଷ୍ଣବ କାର୍ଯ୍ୟ ସହିତ। ସେ ତୁମ ନିଜର ଶିଷ୍ୟ ହେଇପାରେ, ଗୁରୁ ଭାଇ ପାରନ୍ତି, ବୈଷ୍ଣବ ହେଇପାରନ୍ତି, କିଏ ହେଇପାରନ୍ତି। କେବେ ବି ତାଙ୍କୁ ଆମକୁ କୌଣସି ହିସାବରେ ଗୁରୁ ବୈଷ୍ଣବ ସ୍ୱାର୍ଥରେ ବାଧା ଆସିଲେ କୌଣସି ହିସାବରେ ତାଙ୍କ ସହିତ କମ୍ପ୍ରମାଇଜ୍ କରାଯିବନି, ଜିରୋ ଟଲରାନ୍ସ କେବେ ସହାୟ କରାଯିବନି। ସେଥିପାଇଁ ସେ କ'ଣ ଲେଖିଲେ ଦେଖ, ଏଟା ଲାଗିଛି କି ନାହିଁ ଭକ୍ତିରେ, ମୁଁ କହିଦେଉଛି ମୋ କଥାରେ ତୁମେ ଖରାପ ଭାବିବ, ଲଗେଇଦେବ ଭକ୍ତିରେ। ଭକ୍ତିରେ କ'ଣ ଲେଖିଛନ୍ତି ନର୍ତ୍ତନ ଦାସ କ'ଣ ଲେଖିଲେ, କାମ କୃଷ୍ଣ କର୍ମାର୍ପଣେ କ୍ରୋଧ ଭକ୍ତି ଦୋଷୀ ଜାନେ, କ୍ରୋଧ ଭକ୍ତି ଦୋଷୀ ଜାନେ, ଲୋଭ ସାଧୁ ସଙ୍ଗେ ହରି କଥା, ଇଷ୍ଟ ମୋହ ଲାଭ ବିନେ, ମଦ କୃଷ୍ଣ ଗୁଣମାନେ ନିଯୁକ୍ତ କରିବ ଯଥା ତଥା। ସିଦ୍ଧାନ୍ତ ରହିଲା, ଖାଟିପାରିବନି ତୁମେ, ତୁମ ଭିତରେ ସେଇଟା ଅଛି, ତୁମ ଭିତରେ କ୍ରୋଧ ନାହିଁ ବୋଲି କୁହନି। କିଏ କେତେ ଜେଣ୍ଟିଲ ହଉ, କିଏ ତା ସେ ଶାନ୍ତ ପିଲାମାନେ ତାର କ୍ରୋଧ, ତୁମେ ସ୍ୱର ଧର ଅଛି, ସେଇଟା ତୁମେ କେତେବେଳେ ଲଗଉଛ ଯେତେବେଳେ ନିଜର ବାଧା ହଉଛି ଲାଗୁଛି, ସେଇଟା ସେଠି ଲଗାଅ, ଗୁରୁ ବିଷ୍ଣୁ ବିରୋଧୀ ପାଖରେ ଲଗାଅ। ଆଉ ସେ କ୍ରୋଧଟା କ୍ରୋଧଟା କଣ ହବ, ତୁମର ଶୁଦ୍ଧ ଆସିଲା, ସେ କ୍ରୋଧରେ ତୁମେ ଆଜି ଭଗବାନ ପାଇବ। ହନୁମାନ କ୍ରୋଧରେ ଆଜି ରାମଙ୍କର ପ୍ରିୟ ହେଲେ, ଏଇଟା ବୈଷ୍ଣବ ଫିଲୋସଫିଟା ନା। ସେ କ୍ରୋଧଟା କାହାକୁ ଦେଖେଇଲେ, ରାବଣଙ୍କୁ ଦେଖିକି ଯୋଉ କାମ କରିକି ଆଇଲେ, ହଁ ପ୍ରିୟ ହେଲେ ନା। ଆଉ ରହିଛି ତୁମର ସବୁ ରହିଛି, କାମ ରହିଛି, ସ୍ୱର ଅଛି ମାନେ ସବୁ ଅଛି, ଭଗବାନ ସେ କାମରେ ଲାଗିଲେ ହିଁ। ସେଇଟା ହିଁ ଯେଉଁଟା ଆମକୁ ନର୍କକୁ ନବ, ସେଇଟା ଆମକୁ କୃଷ୍ଣଙ୍କ ପାଖକୁ ଦବ। ସେଇଟା ପ୍ରମାଣ ନବ, ଦ୍ୱିତୀୟ ପ୍ରମାଣ ଦେବି, ସାଙ୍ଗେ ସାଙ୍ଗେ ଦେଇଦେବି। ଅଛି ସବୁ ଶାସ୍ତ୍ର ଅଛି, ଏ ମନ ପଡ଼ି ପକେଇଦେଲେ ଭଗବାନ କୃଷ୍ଣ ଶୁକ୍ର ଯୋଉ ସାଙ୍ଗେ କେମିତି ପାଇଲେ, ନିତ୍ୟାନ୍ତ ପ୍ରଭୁଙ୍କ କୃପା, ବଡ଼ ଭାଇକି ବିରୋଧ କଲେ ଭାଇ ପ୍ରମାଣ ସବୁ। ସାଲିସ କରିବାକୁ ଚେଷ୍ଟା କରନା, ଜଗତକୁ ଖୁସି କରିବାକୁ ଚେଷ୍ଟା କରନା, ମତେ ମୋ ପକ୍ଷରେ ରହିବ, ମତେ ଭଲ ପାଇବେ, ଫରଗଟ କେହି ଆମ ପାଖରେ, ଆମର କେହି ଆବଶ୍ୟକ ନାହିଁ ଜଗତରେ। ଏକାକୀ ଜୀବନ ଯାତ୍ରା ଇଏ, ଗୁରୁ କୃଷ୍ଣଙ୍କୁ ଧରିକି ଚାଲିବାକୁ ପଡ଼ିବ, ଆମର ଆଉ କ'ଣ ଦରକାର ଅଛି, ଆମର ବହୁ ଲୋକର ସଙ୍ଗ ଦରକାର ନାହିଁ। ଯଦି ବହୁ ଲୋକ ଗୁରୁବାନୁଗତ୍ୟ ନ ରହିଲେ, ଆମର ଆଉ ବହୁ ଲୋକ ଦରକାର ନାହିଁ। କୃଷ୍ଣ ଶୁକ୍ର ଯୋଉ ସାଙ୍ଗେ କ'ଣ କଲେ, ନିଜ ବଡ଼ ଭାଇକି ଡାଣ୍ଟି ଦେଲେ, କାହିଁକି ସେ ନିତ୍ୟାନନ୍ଦ ପ୍ରଭୁଙ୍କୁ ଭଲ ପାଆନ୍ତିନି। ବିନୟକେତନ ଦାସ ଆସିଲେ ନିତ୍ୟାନନ୍ଦ ପ୍ରଭୁଙ୍କ ପାର୍ଷଦ, ସେ ମହାପ୍ରଭୁଙ୍କୁ ଭଲ ପାଆନ୍ତି, ତାଙ୍କ ପାର୍ଷଦକୁ ଭଲ ପାଆନ୍ତି, ନିତ୍ୟାନନ୍ଦ ପ୍ରଭୁଙ୍କ ପାର୍ଷଦକୁ ଭଲ ପାଆନ୍ତି, ଏ ବିରୋଧ କଲେ। କହିଲେ ଭାଇ ନିତ୍ୟାନନ୍ଦ ପ୍ରଭୁଙ୍କର ଏତେ ବଡ଼ ପାର୍ଷଦ ମିନକେତନ, ବୃକ୍ଷକୁ ସେ ବଂଶୀ କରିକି ନାଚନ୍ତି, ଆପଣ ତାଙ୍କୁ ତାଙ୍କର ଏତେ ପ୍ରେମ ଉନ୍ମତ ଅବସ୍ଥା ଦେଖି ଆନନ୍ଦିତ ହେଉନାହାନ୍ତି, କାରଣ ସେ ତାଙ୍କୁ ଭଲ ପାଇଲେନି, ତାଙ୍କୁ ପୂଜା ଅର୍ଚ୍ଚନା ବା ଯାହା ବୈଷ୍ଣବ ଆତିଥ୍ୟ ଦେଲେନି, ରାଗିଗଲେ ସାଙ୍ଗେ ସାଙ୍ଗେ। ଅର୍ଦ୍ଧ କୁକୁଟି ନ୍ୟାୟ, କୁକୁଡ଼ାର ମୁଣ୍ଡଟା ଖାଉଛି, ମୁଣ୍ଡ ବାଟେ ଖାଉଛି, ପଛ ବାଟେ ଅଣ୍ଡା ଦେଉଛି, ମୋର ଅଣ୍ଡା ଦରକାର, ମୁଣ୍ଡଟା ରହିବା ଦରକାର, ମୁଣ୍ଡ ବାଟେ ଖାଉଛି, ସେ କୁକୁଡ଼ା କ'ଣ ଅଣ୍ଡା ଦେବ, ମୁଣ୍ଡ କାଢ଼ିଦେଲେ ସେ କ'ଣ ଅଣ୍ଡା ଦେବ, ଏଇଟା ଅର୍ଦ୍ଧ କୁକୁଟି ନ୍ୟାୟ କୁହାଯାଏ ସଂସ୍କୃତରେ, ଗାଳିଦେଲେ ଆଉ ଭାଇ ଏଇଟା ଅର୍ଦ୍ଧ କୁକୁଟି ନ୍ୟାୟ। ନିତ୍ୟାନନ୍ଦ ପ୍ରଭୁ ମାନିବନି, ଦୁଇ ଭାଇ ଗୋଟେ ସ୍ୱର ତାଙ୍କର, ମହାପ୍ରଭୁ ମାନିଛ, ନିତ୍ୟାନନ୍ଦ ପ୍ରଭୁ ମାନ, ତୁମର ସର୍ବନାଶ ହବ, ଏତିକି ଖାଲି ବିରୋଧ କରିଦେଲେ, ରାତିରେ ନିତ୍ୟାନନ୍ଦ ପ୍ରଭୁ ଦେଖା ଦେଇଦେଲେ। ତୁମେ ଆମେ ସାଲିସ କରୁଛୁ ବୋଲି ଗୁରୁକୃଷ୍ଣ ଯେ ଯଦି କହିବ, ମୁଁ କାହିଁକି ଏତେ କାହିଁ ଗୁରୁଙ୍କୁ ଦେଖିପାରୁନି, ଗୁରୁଙ୍କୁ ଦେଖିପାରୁନି, କାହିଁକି ଦେଖିପାରୁନି, ତା କାରଣ କିଛି ଗୋଟେ ଥାଏ, ଇଏ ଗୋଟେ କାରଣ, ଏଇଟା ଗୋଟେ ମୁଖ୍ୟ କାରଣ ମୋ ମୁଣ୍ଡକୁ ଲାଗୁଛି। କାରଣ ଆମେ ଆମର ସ୍ୱାର୍ଥ ପାଇଁ ଆମେ ସବୁ ପ୍ରକାର କମ୍ପ୍ରମାଇଜ୍ କରୁଛୁ, କିନ୍ତୁ ଗୁରୁ ସବୁ ପ୍ରକାର ବନ୍ଧୁତ୍ୱ ସବୁ ପ୍ରକାର ଆମେ ଭାବମୂର୍ତ୍ତି ନିର୍ମଳ ଭାବମୂର୍ତ୍ତି ରଖୁଛୁ, କିନ୍ତୁ ଗୁରୁକୃଷ୍ଣ ଯେତେବେଳେ ଜିନିଷ ନଷ୍ଟ ହେଇଯାଉଛି ଆମେ ସବୁ ପ୍ରକାର ସାଲିସ କରିଦେଉଛି। ସେଥିପାଇଁ ଯେତେବେଳେ ତୁମେ ନିରପେକ୍ଷ ଭାବରେ ଗୁରୁକୃଷ୍ଣଙ୍କ ସ୍ୱାର୍ଥ ପାଇଁ ତୁମେ ସବୁବେଳେ ସ୍ୱର ଉତ୍ତୋଳନ କରିବ, ଆମେ ଏମିତି ଗୋଟେ ସଂଗ୍ରାମୀ ଭାଷା ଏଠି ନୁହେଁ ଯେ ଆମେ ଗୋଟେ ମଣ୍ଡଳ କରିବା, ନାଇଁ ଆମେ କହିବାକୁ ପଡ଼ିବ, ନଷ୍ଟ ହେଉଛି ନା, ଏଇଟା କଷ୍ଟ ଗୁରୁ ବୈଷ୍ଣବ ସେଟା ତୁମ ହୃଦୟକୁ କଷ୍ଟ ହେଉଛି, ସେଥିରେ ତୁମେ ଭକ୍ତି ହବ। ଗୁରୁ ବୈଷ୍ଣବଙ୍କ ତାଙ୍କର କିଏ ନିନ୍ଦା କରୁଛି, ତାଙ୍କ ଜିନିଷ ନଷ୍ଟ ହେଇଯାଉଛି, କେଉଁ ମନ୍ଦିର ହଉ, ଇସ୍କନର କେଉଁ ମନ୍ଦିର, ଏଇଟା ପ୍ରଭୁପାଦଙ୍କର, ସେଟା ନଷ୍ଟ ହେଉଛି, ତୁମେ ଯେତେବେଳେ କଷ୍ଟ ହବ ତୁମେ ଗୁରୁ ବୈଷ୍ଣବ ତୁମ ଦୃଷ୍ଟି, କାରଣ ତୁମ ସମ୍ବନ୍ଧରେ ଅଛି ନା, କଷ୍ଟ ହେଇଗଲେ ତୁମ ଘର ଜିନିଷ କଷ୍ଟ ହେଇଗଲେ, ଇଟା ଖଣ୍ଡେ ଭାଙ୍ଗିଗଲେ ହାଲା କରିବେ ଘର ଲୋକ, 5 ଟଙ୍କା ଇଟା ଭାଙ୍ଗିଦେଲୁ, ସେତେବେଳେ ତୁମ ସମ୍ବନ୍ଧଟା ଆସିବ। ଆଉ ନିତ୍ୟାନନ୍ଦ ଶ୍ରୀରାତିରେ ଦେଖାଦେଲେ ନା ଆଉ ଯାହା ବୃନ୍ଦାବନ ପଳା ସେଠି ଗୋବିନ୍ଦ ଗୋପୀନାଥ ମଦନ ମୋହନ ସମସ୍ତଙ୍କୁ ଦେଖା ଦର୍ଶନ ତାଙ୍କୁ ଧରି ନେଇ ଚାଲିଗଲେ ଭଗବାନ ଏଇ କଥା ନା ଯଦୃଚ୍ଛା ଭଗବାନ ବ୍ୟବସ୍ଥା କରିଛନ୍ତି ତାଙ୍କ ସୁଖ ପାଇଁ ଆମେ ଲଢ଼େ ଆମେ ଏଇ ଅର୍ଜୁନ ଭଳି ଚେଷ୍ଟା କରି ଆମେ ସମସ୍ତେ ଜଗତକୁ ଖୁସି କରିବା ଏଟା ସମ୍ଭବ ନାହିଁ ହବନି ସାଲିସରେ ପ୍ରଶ୍ନ ନାହିଁ କୃଷ୍ଣ ନ ପାଇପାରନ୍ତି କିନ୍ତୁ ଯଦି କିଛି ଭକ୍ତିର ଅନୁଭବ କରିବା ପାଇଁ ତୁମେ ଆମେ ଚାହିଁବା ଆମେ ଗୁରୁକୃଷ୍ଣ ପକ୍ଷ ହବା ଆମକୁ ନିଜର କରିକି ଯଦି କେହି ଗୁରୁକୃଷ୍ଣ ସ୍ୱାର୍ଥରେ ବାଧା କରୁଛନ୍ତି ଆମେ ତାଙ୍କ ସଙ୍ଗ କରିବା ଉଚିତ ନା ଆମେ ଅପରାଧୀ ହେଇଯିବା ପରସ୍ପରକୁ ଭକ୍ତିନାଥ ଠାକୁର ଗୋଟିଏ ୱାର୍ଡ କୁହନ୍ତି ଇଂଲିଶରେ ମୋତେ ଇଂଲିଶ ଏତେ ଭଲ ନୁହେଁ ମୁଁ ଖାଲି ଶୁଣି ଶୁଣିକି ସବୁ ମନେ ରଖିକି କହୁଛି ମ୍ୟୁଚୁଆଲ ପ୍ଲିଜିଂ ୱାର୍ଡ ଏ ଜଗତରେ ଗୋଟେ ମ୍ୟୁଚୁଆଲ ପ୍ଲିଜିଂ ୱାର୍ଡ ତାଙ୍କର ସବୁ ସେ ମହାଜନ ସବୁ ଦେଖିକି କହିଛନ୍ତି ଆଉ ସମସ୍ତେ ସମସ୍ତେ ଖୁସି କହିବେ ପ୍ରଭୁ ଆପଣ ବହୁତ ଭଲ ବହୁତ ସୁନ୍ଦର ଆପଣ ସେ କହିବେ ପ୍ରଭୁ ଆପଣ ବହୁତ ସୁନ୍ଦର ଏଇଆ ମ୍ୟୁଚୁଆଲ ବ୍ଲିଜିଂ ୱାର୍ଲ୍ଡ ଆଉ ଏଇଟାରେ ଚାଲିବ ବର୍ତ୍ତମାନ ତୁମେ ଯେତେବେଳେ ଏଇଟା କହୁଥିବ ତୁମ ଲୋକ ଭଲ ପାଇବା ଆଉ ସେ ସବୁବେଳେ କହିବା ଆଉ ସବୁବେଳେ ଏଇଟା ମ୍ୟୁଚୁଆଲ ବ୍ଲିଜିଂ ୱାର୍ଲ୍ଡ ଆଉ ସମସ୍ତେ ଏଇ ପ୍ରିନ୍ସିପଲ୍ ଚାଲୁଛନ୍ତି ବର୍ତ୍ତମାନ ଆଉ ନିରପେକ୍ଷ କଥା କହିଲା ମାନେ ତୁମେ କେହି ହୋଇନି ପାଖରେ କେନ ରୁହନ୍ତୁ ଆମର ଆବଶ୍ୟକ ନାହିଁ ଆମର ଗୁରୁକୃଷ୍ଣର ଦରକାର ଏଇଟା ମ୍ୟୁଚୁଆଲ ବ୍ଲିଜିଂ ୱାର୍ଲ୍ଡ ସମସ୍ତେ ସମସ୍ତେ ପ୍ରଶଂସା କରିବେ ସେ ତାକୁ ପ୍ରଶଂସା କରୁଥିବ ଏ ତାକୁ ପ୍ରଶଂସା କରୁଥିବ ବାସ୍ ଚାଲିଲା ସେ ମର୍କଟ ବିବାହ ବେଳେ ଯେମିତି କ'ଣ ସେ ଗଧ ଆଉ ଓଟ ବିବାହ ବେଳେ ଯେମିତି ସିଜା କହୁଛନ୍ତି ଅହୋରୂପମ ଅହୋସ୍ୱରମ ସିଜା ଏ ସଂସାରଟା ସେ ଗଧକୁ ଭଲ ଗାଏ ଆଉ ଓଟର କେଉଁ ରୂପ ଦୁଇ ଜଣଙ୍କୁ ପ୍ରଶଂସା କରୁଛନ୍ତି କାହିଁକି ତାଙ୍କ ବାହାଘର ଚାଲିଛି ଇଏ ହେଉଛି ମ୍ୟୁଚୁଆଲ ପ୍ଲିଜିଂ ୱାର୍ଲ୍ଡ ଆମେ ଏହାର ଅର୍ଥ ନୁହେଁ ଯେ ଅନ୍ୟକୁ ନିନ୍ଦା କରିବା କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ଗୁରୁ ବୈଷ୍ଣବଙ୍କୁ ଯେଉଁ ଆଦର ନ ଦେବା ତାଙ୍କର ଯେଉଁ ପ୍ରଶଂସା ନ କରିବା ତାଙ୍କ ପାଇଁ ତ ଯେତିକି ପ୍ରାଣ ନ ଦେବା ଆମେ ଗୋଟେ ଜଗତର ସାଧାରଣ ଜୀବ ପାଇଁ ଆମେ ସେତିକି ଜିନିଷ ଦେବା ନାହିଁ ଏଇଟା ଆମର ଲକ୍ଷ୍ୟ ନୁହେଁ ଭଗବାନ ଏଇଥିପାଇଁ ହିଁ ଏସବୁ ଶ୍ଳୋକ କହୁଛନ୍ତି ତୁ କହୁଛୁ ତୁମର କିଛି ଲାଭ ହବନି ଆରେ ମୁଁ ଏଇଟା ବ୍ୟବସ୍ଥା କରୁଛି ତୋ ପାଇଁ ତୁ ମୋ ଆଡ଼କୁ ନ ଚାହିଁ ତୁ ତାଙ୍କୁ ଚାହୁଁଛୁ ସମସ୍ତଙ୍କୁ ଖୁସି କରିବା କେବେ ଆମେ ଚିନ୍ତା କରିବା ଉଚିତ ନୁହେଁ କିନ୍ତୁ ଆଉ ଅନ୍ୟକୁ ଦୁଃଖ ଦେବା ବି କରିବା ଉଚିତ ନୁହେଁ ଆମର ଲକ୍ଷ୍ୟ ହେଲା ଗୁରୁକୃଷ୍ଣଙ୍କୁ ସୁଖ ଦେବା ଲକ୍ଷ୍ୟରେ ସ୍ଥିର ହେବାକୁ ପଡ଼ିବ ବହୁତ ଗୋଟେ ସାଇଡ୍ କଥା ନବନି ଦୁଇ ସାଇଡ୍ କଥାକୁ ବାଲାନ୍ସ କରି ଚାଲୁଥିବ ଆମେ ଘୃଣା କାହାକୁ କରୁନେ କିନ୍ତୁ ବନ୍ଧୁତ୍ୱ ବି କାହା ସାଙ୍ଗରେ କରିବୁନୁ ଯଦି ତାଙ୍କ ଗୁରୁ ବୈଷ୍ଣବଙ୍କ ସେମାନେ ସ୍ୱାର୍ଥର ବାଧକ ତାଙ୍କୁ ଆମେ କାହିଁ ଘୃଣା କରିବୁ ଅପରାଧ କାହିଁ କରିବୁ କିନ୍ତୁ ତାଙ୍କ ସାଙ୍ଗରେ ବନ୍ଧୁତ୍ୱ ସ୍ଥାପନ କେବେ ବି କରିବୁନୁ ତାଙ୍କୁ ପ୍ଲିଜିଂ କରିବା ପାଇଁ କେବେ ଚେଷ୍ଟା କରିବୁନୁ ଏଥିରେ ଆମେ ଅପରାଧୀ ହବୁ ଏବେ ଅପରାଧୀ ହବୁ ଭଗବାନ ସେଇଟା ଆମେ ଦେଖାଉଛନ୍ତି ବର୍ତ୍ତମାନ ଅର୍ଜୁନ ଦେଖେଇବି ଏଇଟା ମୁଁ ବ୍ୟବସ୍ଥା କରୁଛି ରେ ତୁ ତୋର ଯୋଜନା ଗୋଟେ ତୁ କାହିଁକି ଭାବୁଛୁ ଏଇଟା ତୋର କିଛି ସେଥିପାଇଁ ତୁ ଅବିଦ୍ୟାରେ ଆଜି ପଡ଼ିଛୁ ହରେ କୃଷ୍ଣ ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ଗୌରବ।